नमो भगवते वासुदेवाय। श्रीमद् भगवद गीता द्वितीय अध्याय सांख्य जुगर अंतिम भागरे निष्काम कर्म जुग किभली करिवाकु पड़िबो, कर्म प्रति आसक्ति न रही जे भगवत उद्देश्य रे ए शरीर संसार जा मोर शक्ति जहाँ सब रही भगवान प्रदत्त से आसक्ति न होई कर्तृत्व अभिमान न रखी विषय प्रति आसक्ति न रखी फल अभिसंदु फल प्राप्तिर आशा न रखी मैंने कर्म करिया दरकार। इटा कौन करे ना आत्मचेतना दिग्गो भक्ति चेतना दिग्गो निष्काम कर्म कला मैंने आत्मचेतना आस कर्म प्रति आसक्ति रही हबन एवं कर्म कर कौशल गत काली कृष्ण कहते किभली जन कर्म करवा दरकार एवं ये कर्म कर कौशल कहीकि प्रमाण दौरान भगवान जो तो ज्ञान नित्य ज्ञान भगवत गीता तो नित्य ज्ञान जीवर कौन जीवर ज्ञान मनोधर्म अच्छी तार निजर किसी विचार रही भगवान तो अद्वे सत्य प्रचार कहार जो नित्य ज्ञान जब प्रकट करे करते सुंदर भाव प्रमाण दौर सांगे सांगे अर्जुन जो कर्म कर कौशल जन कर्म मंदर मुक्त होता है कृपण भाव त्याग कर भगवत प्राप्ति हुए जीवन जेहतु इंद्रिय पाई शरीर पाई से कर्म नक रही पारे आ कर्मटा तार बंधन कारण होती कर्म फल प्रति आसक्त हे आगवत कर्मटा जहाँ कृष्ण चेतनार कर्मटा से तो उद्धार कारण हम चेतनार कथा कर्मटा से तो बुद्धि हिसाब से करना से बुद्धि बंधन लोप कर बुद्धि उद्धार कर बुद्धि यदि भगवत बुद्धि भगवत विषय बुद्धि न हो पारा जीवर बुद्धि से गोटे इंग्लीश हामरिंग करा पड़े सब बाड़ा पड़े बाड़े बाड़े बुद्धि ठीक हम छोट पाटा सब भाषा शिखिता व्यवहार शिखिता से खाइबा शिखिता ए संसार बापमा कौन जान ला किसी जान ना बुद्धि को बजे 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 माँ कह तो बापा गाँ एटा भाषा तक शिखेला खाइबा शिखेला डाणा तो बुद्धि धरला जो गोटे लाख आम अज्ञान कर रखा किसी कथबार्ता करेंगे गोटे तक व्यवहार करें कौन हो चुपचाप रही है बुझीपर संसार कौन किसी बुझीपर बुद्धि को हामरिंग इंग्लीश जा सब बुद्धि को बाड़ा पड़ो कह पड़ो आ बुद्धि कौन हुए विषय संगे आसगले तार पूर्व अवस्था पलि आस धनटा देखीदे धनटा देखीदे लोभ तो पकेट रे पुरेवा ये समुद्र चल आस तुमको ट्रेनिंग दवा कि दरकार भल जिन खाया देख ल खाया इच्छा हाँ बुद्धि जेहतु विश्वासक्त तार बहु जन्म स्वभाव रही है विश्व को देखला मैं तार पुराण कथा मन पड़ो बुद्धि को आ गए बुद्धि द्वारा कंट्राक्ट कराए ये जो कथा गुड़ा कहीं शुणुचे साधु कहीं कहीं गुरु उपदेश नौचे कहीं भगवान भगवान कथा शुणुचे आम कौन आम निज बुद्धि शुद्ध करने आम पाखे जो बुद्धि रही है शुद्ध बुद्धि नुहे तापर हामरिंग कराव तुम जो भाव ठीक नुहे असुविधा ठीक नुहे ये गोटे करवा दरकार बारंबार तो कहु गोटे छोट पिला सतपथ को शहे बार कहले से ठीक रास्ता को आस गोटे जीव को शहे लक्ष थर कहले तुम नाम कर नाम कर नाम कर विषय छाड़ ममता छाड़ आसक्ति छाड़ भगवान जो सत्य खाली जिते आड़े जहाँ कह सब बुले बाली से कह से बुद्धि खाली तक सतपथ को आने बुद्धि जड़ा आसक्ति अच्छे ना तार शर धरती तार पूर्व अभ्यास रही तो खाली मन लड़े से कथा बुद्धि को बारंबार बारंबार शुद्ध करा पड़े गुरुदेव सब से कथा कहते आम यदि किए भूल कला से सेवक मान बेस कहते तर मन लड़ने कहीं तर शुद्ध बुद्धि ना भजन टा ठीक करनी तर शुद्ध बुद्धि आसनी गोटे कथा भूल जीव कि जड़े गोटे सेवाटा भूल जीव कि आम खाया भूल हो देहटा जुआड़े गले भी खाया समय को मन भूलुनि कई खाइबाटा भूल पार्नि कई मलत्याग कर मूत्र त्याग करवा शरीर धर्मटा के भूल पार्नि आत्मधर्मटा कि भूल जावा मन कि बढ़ोनि ये भूल हाँ ये ठीक हम ये कहीं हम अनुमनस कहीं आस गुरु से कहता तुम ठीक से जप कर नामटा ठिकना करना बोले तुम पाक शुद्ध बुद्धि आस जो व्यक्ति को बयस है जो तार परिपक्व हो गुँ जार बुद्धि शुद्ध ना से बयस कौन अच्छे बहुत बयस है गोटे लोक तार ज्ञान आस माने ना बुद्धि कथ ना बुद्धि जी भगवान सहित युक्त हो रहा साधुगुरु शास्त्र सहित युक्त हो रहा एक्सेप्टिंग ग्रहण कला ଗୋଟେ ଅଡ଼ୁଆ କ'ଣ ହେଉଛି କି, ବୁଦ୍ଧି କୁଟିଳ ହେଇଗଲେ ଆଉ କିଛି ଗ୍ରହଣ କରିବା ଶକ୍ତି ସେ ରଖିବନି, ଜାଣିବାଟା ଭଲ କିନ୍ତୁ କହିଲେ ଭଲ କ'ଣ ଏଟା ମୁଁ ତ କରିବିନି ଆଉ, ବୁଦ୍ଧି ତାର ବୁଦ୍ଧିର କାମ ହେଲା, କୁଟିଳ ବୁଦ୍ଧିରେ କୁଟିଳତା ପଶିଗଲା, କୁଟିଳ ସଙ୍ଗ ହେଇଗଲା, ସେ ସବୁ ଜାଣିବା କିଛି କରିବନି, ତାକୁ ତାକୁ କିଛି କରିବନି, ଓଡ଼ିଆରେ ଗୋଟେ ନାଇଁ ଗାଲେଇବା, ଏ ବଳଦଟା ଗାଲୁଆ ବଳଦ ଦେଖିଛ, ସେ ଅଳୁଆ କାଲୁଆ ବଳଦ ଖୋଳିଦେବ, ସେ ଜାଣିଛି ମତେ ନଉଛି ମାଲିକ ହଳ କରିବା ନାହିଁ, ଖାଇଲା ବେଳେ କିନ୍ତୁ କିଛି ଗାଲୁଆ ବି କରିବନି, ପେଟ ପିଦେବ ତୋରାଣି, ପେଟ ଖାଇଦେବ, ଖାଇବାକୁ ଦେଇକି ସେ ଜାଣିଛି ମାଲିକ ଖାଇବାକୁ କାହିଁକି ଦଉଛି ଆଜି, ଭଲ ଖାଇକି ସକାଳୁ କାହିଁକି ଖାଇବାକୁ ଦେଲାଣି ନା ହଳ କରେଇବ, ସେ କିଛି କହିବନି କ'ଣ ସେଠି ଶୋଇବ। ଆଚ୍ଛା ଯଦି ତୁ ଜାଣିପାରୁଛୁ ହଳ କରିବା ପାଇଁ ନଉଛି ବୋଲି ତୁ ସେଠି ଶୋଉନୁ, ଜମିରେ କାହିଁକି ଶୋଉଛୁ, ପଳେଇବ ସେଠିକି, ଏବେ ଏଠି ଶୋଇଲା ମାନେ ମାଟ ବେଶୀ ହବ, ଆଉ ସେ ଯେମିତି ଚାଲିଛି ସେ ଚାଲିବ, ଦେଖୁନ ପଶୁ ଗାଲୁଆ ବି ଶିଖି ହେଉଛି ତା ବୁଦ୍ଧିରେ, ସେ ଯିବ ଠିକ ଅଳ୍ପ ଚାଲିବ ନା, ଆଗେ କ'ଣ ପ୍ରଥମେ କ'ଣ କରିବ ତମେ ସେ କିଛି କରିବନି, ଦି ଚାରି ଘେରା ବୁଲିଗଲା ପରେ ଖାଲି କାନ୍ଧରୁ କାନ୍ଧ ଟାଣିବ ଶୋଇବ, ଜାଣିଛି ସେ ମତେ ଏମିତି ଗାଲୁ ମାରିଲେ ବଳେ ବିରକ୍ତ ହେଇକି ଛାଡ଼ିଦେବ, ଦୁଇ ଚାରି ପାର ପିଟିକି ଛାଡ଼ିଦେବ, ତା ବୁଦ୍ଧିରେ ସେମିତି ହେଇଗଲା, ସବୁ ବୁଦ୍ଧି ସମସ୍ତେ ସମସ୍ତଙ୍କର ବୁଦ୍ଧି ରହିଛି ନା, କୌଣସି ତୁମେ ଜଗତରେ ଭାବନି ଯେ କିଛି ଗୋଟେ ଚାଲିଛି ଏମିତି ଅଟୋମେଟିକାଲି ଚାଲିଛି, ସମସ୍ତଙ୍କର ବୁଦ୍ଧି ରହିଛି, ଯାହାର କୁଟିଳ ବୁଦ୍ଧି ହେଇଗଲା ସେ ଏଇଭଳିଆ କାମ କରିବ, ଆଉ କୁଟିଳ ବୁଦ୍ଧିରେ ମୋଟେ ସହାୟକ ନୁହେଁ ଭକ୍ତିରେ, ସେଇ କୁଟିଳ ବୁଦ୍ଧି ଦ୍ୱାରା ଆମେ ଯାହା କରିବା ସେଟା ଭଗବାନ ବାହାରେ ପହଞ୍ଚିବନି, ସେ କିନ୍ତୁ ଗ୍ରହଣ କରିବନି ଆଉ, ବୁଦ୍ଧିଟା ସରଳ ନୁହେଁ ନା, ଭକ୍ତି କେତେ ସରଳ, ଧ୍ରୁମାରେ ସରଳ ଥିଲେ ବୋଲି ପାଞ୍ଚ ବର୍ଷର ପିଲା ଘରୁ ବାହାରିକି ପଳେଇଲେ ସେଇ ମନ୍ତ୍ରକୁ ଜପ କରିକି ଆଜି ଭଗବାନ ପାଇଗଲେ ନା, ଆଉ ଯଦି ତୁମକୁ ବହୁତ ବଢ଼ିଗଲେ, ବହୁତ ପାଠ ପଢ଼ିଲ, ବହୁତ ଜ୍ଞାନ ଲାଭ କଲ, ବହୁତ କଥା ଶୁଣିଲ, ମନ୍ତ୍ର ନେଲ, ସବୁ କଲା ପରେ ତମ ଯଦି ବୁଦ୍ଧିଟା ଶୁଦ୍ଧ ହଉନି, ସରଳ ହଉନି, ସରଳ ନହେଲେ ସେ କିଛି ଗ୍ରହଣ କରିବନି, ଆଉ ଗାଲୁଆମି କୁହନ୍ତି ଗାଲୁଆମି, ସେ ଗାଲୁଆମି ସବୁ ଜାଣିଥିବ କିଛି କରିବନି, ସେ ତ ଗଲେ ତାର ଜୀବନଟା ଗଲା ବେକାର ହେଇଯିବ, ଆଉ ସରଳତା ଚାଲିଲେ ସରଳତାର ବୈଷ୍ଣବତା କାହିଁକି କୁହାଯାଏ, ଏଥିପାଇଁ କୁହାଯାଇଛି ନା, ସରଳତାରେ ଆକ୍ସେପ୍ଟିଂ ପାୱାରଟା ନଷ୍ଟ ହୁଏ ନା, ଗ୍ରହଣ କରିବା ଶକ୍ତିଟା ନଷ୍ଟ ହୁଏ ନା, ଛୁଆମାନେ କାହିଁକି ଏତେ ଶୀଘ୍ର ଶିଖି ପକାନ୍ତି, ସବୁ ଛୋଟ ପିଲାବେଳେ ଦେଖିବ ତୁମର ଯେଉଁ ସଙ୍ଗୀତ ଶିଖନ୍ତି, ନୃତ୍ୟ ଶିଖନ୍ତି, ଯେତେ ସଂସ୍କୃତ ଫଂସ୍କୃତ ଯେତେ ସବୁ ପଣ୍ଡିତମାନେ ବାଲ୍ୟକାଳକୁ ପଢ଼ନ୍ତି, ତାଙ୍କର ସେଥିରେ ସରଳତା ଥାଏ, ଗ୍ରହଣ କରିବା ଶକ୍ତିଟା ଥାଏ, ଆଉ ସେଇଟା ଯଦି ତୁମକୁ ଥରେ ଚାଲିଗଲା ତାକୁ ଆଣିବା ବହୁତ କଷ୍ଟ, ପୁଣି ସରଳ ଲୋକଙ୍କର ସଙ୍ଗ କରି ଭଗବାନଙ୍କୁ ପ୍ରାର୍ଥନା କରି ମହାପ୍ରଭୁଙ୍କୁ ପ୍ରାର୍ଥନା କରି ଆଉ ନିଜ ବୁଦ୍ଧି ଖର୍ଚ୍ଚ ନ କରିବ, ଆଉ ଗୋଟେ ସରଳ ଲୋକର କଥାଟା ମାନିବ ତାହେଲେ ତୁମ ବୁଦ୍ଧିଟା ସରଳ ହବ, ସରଳ ହବା ପାଇଁ ହେଲେ ଆଉ କିଛି ଉପାୟ ନାହିଁ ସଂସାର, ଗୋଟେ ଏମିତିଆ ସାଧନ କିଛି ଆଉ ନାହିଁ, କେବଳ ଗୋଟିଏ ଜିନିଷ, ତୁମ ବୁଦ୍ଧିଟା ଆଉ ଜଣେ ସରଳ ବୁଦ୍ଧି ଲୋକର ତାହେଲେ ତା ସାଙ୍ଗରେ ଚାଲିବ, ତାହେଲେ ଯେମିତି ସରଳ ହେଇପାରିବ, ଛୁଆଟା ଯେମିତି ସେ ପଚାରିବ ମା କୁଆଡ଼େ ଯିବି କ'ଣ କରିବି, ପରିସରଟା ସେ ଯିବ ପଚାରିବ ମା ମୁଁ ଏକ ଯିବି, ମା ମୁଁ ବାଥରୁମ୍ ଯିବି, ସରଳ ନା, ଆଉ ସେ ଜାଣିଛି ବାଥରୁମ୍ଟା କେଉଁଟା ପଚାରିବ, ତା ବୁଦ୍ଧିଟା ଅନୁସରଣ କରୁଛି, ଆମେ ସରଳ ନହେଲେ ଗୁରୁ ବୈଷ୍ଣବଙ୍କର କଥାକୁ ଅନୁସରଣ କରି ଶାସ୍ତ୍ରକୁ ଅନୁସରଣ କରିପାରିବା, ସେ ଗାଲୁଆ ଭଳିଆ ସବୁ ଶୁଣୁଥିବା ଜାଣୁଥିବା ସବୁ କରୁଥିବା ହବ ତ, ଆଉ ଗମ୍ଭୀରତା ଆସିବନି, ଆମେ ତ ଗ୍ରହଣ କରିପାରିବନି, ଆନନ୍ଦ ଲାଗିବନି, ଯେଉଁ ଜିନିଷଟା ତୁମେ ଗ୍ରହଣ କରିପାରୁନଥିବ ଗୋଟେ ଜବରଦସ୍ତି କାମ କରୁଥିବ ତା ଆନନ୍ଦ ତୁମକୁ ଲାଗିବ, ଭକ୍ତିର ଆନନ୍ଦ କାହିଁକି ଲାଗୁନି, ତୁମର ଗୋଟେ ଇଚ୍ଛା ନାହିଁ କରୁଛ, ଯେମିତି ଗୋଟେ ସ୍ୱାମୀ ସ୍ତ୍ରୀଟା ବିବାହ ହେଇପଡ଼ିଛି, ମୁଁ କେତେଟା ଉଦାହରଣ ସବୁ ଦେଖେ ନା, ବହୁତ ଉଦାହରଣ ଗୁଡ଼ା ପୁରା ଏଥର ସବୁ ଲାଗୁଛି ନା ସବୁ, ସେ ବିବାହ ହେଇପଡ଼ିଥିବ, ବିବାହ ପଡ଼ିଲେ ତା ସ୍ୱାମୀ ସାଙ୍ଗରେ ତାର ପଡ଼ୁନି, ବାପ ଘର ତାର ଭଲ ନୁହେଁ, ବାପ ଘରକୁ ଗଲେ ସେ ଚଳିପାରିବ, ଘରେ ଗରିବ ଘର, ଘରେ ରଖିବେନି, ଭାଇ ହରିଆ ସପୋର୍ଟ ତାହେଲେ ସେ କ'ଣ କରିବ, କେମିତି ରହିବ, ସେ ଘରେ ରହିଥିବ, ସେ ଗାଲେ ଗାଲେ ସେ ତା ରହୁଥିବ, ସେମିତି ସ୍ୱାମୀ ସାଙ୍ଗେ ଝଗଡ଼ା କରୁଥିବ, ତା ରହିବାର ଅଛି ଯିବାର ତ ନାହିଁ, ଆଉ ସେ ଯେମିତି ଚଳେ ଭକ୍ତିର କୁଟିଳ ବୁଦ୍ଧିର କାମ ସେୟା, ସେ ତ ଗ୍ରହଣ କିଛି କରିପାରୁନି, ଖାଲି ଠେଲି ପେଲି ହିଁ କ'ଣ କରିବ, ଆଉ ଧର୍ମ ଗାଡ଼ି ଲାଗୁ ଛାଡ଼ିଦେଲେ ଅସୁବିଧା, ଦୀକ୍ଷା ନେଇଯିକି ମନ୍ତ୍ର ଜପ କରୁଛି, ଆମେ ସେ ତ ଖାଇପାରିବିନି, ଏଣା ଆଗକୁ ଯାଇପାରୁନଥିବ କି ପଛକୁ ଆସିପାରୁନଥିବ, ମଝିରେ ସେ ଷ୍ଟକ୍ଅପ୍ ହେଇଯିବ, ଭକ୍ତି ବହୁତ ସରଳ, ଜଣେ ଭଗବାନ ଖାଲି ବିକଳ ପ୍ରାର୍ଥନା ଟିକେ କରିଦେଲେ କ'ଣ ଟିକେ ଝାଡ଼ୁ ମାରିଦେଲେ ତା ଜୀବନଟା କଟିଯିବ, କୁଟିଳ ତ ଆଜିକାଲି ଅସୁବିଧା ଗୋଟେ ହେଲା, ଭକ୍ତିର ଏତେ ବିଶାଳ ବୋଲି ଯେଉଁ ଲୋକ ଲାଗୁଛି ତାଙ୍କୁ, କାରଣ ସେ ଏତେ ଜଟିଳ ବୁଦ୍ଧି ହେଇଯାଇଛି ଲୋକଙ୍କର, କୌଣସି କଥାକୁ ସେ ସରଳରେ ଗ୍ରହଣ କରିପାରୁନାହାନ୍ତି, ନା ନାମ ନା ବିଗ୍ରହ ନା ତୁଳସୀ ନା ଭାଗବତ ନା ବୈଷ୍ଣବ, କେଉଁ ଜିନିଷ ତାଙ୍କୁ ସରଳ ଲାଗୁନା, ଅନୁସରଣ ଯେଉଁ ଶିଷ୍ୟର ବା ଅନୁଗାମୀର ଯେଉଁ ସବୁଠୁ ବଡ଼ ଗୁଣ ହେଲା ସେ ଅନୁସରଣ କରିବା, ସେଟା ତାର ନଷ୍ଟ ହେଇଯାଇଛି ଶକ୍ତିଟା କୁଟିଳତା ଯୋଗୁଁ, ବଡ଼ ଅସୁବିଧା ହେଇଯିବ, ଆଉ ଏ ଯେଉଁ କର୍ମ କରିବାର କୌଶଳତା ନ ଜାଣିଲେ ପ୍ରାୟ କର୍ମରୁ କୁଟିଳତା ସବୁ ସୃଷ୍ଟି ହୁଏ ନା, ଆଉ ଆସକ୍ତି ଆସିବ, କର୍ତ୍ତୃତ୍ୱ ଅଭିମାନ ଆସିବ, କୁଟଳତା ବୁଦ୍ଧି ଆସିବ। ତ ବହୁତ ପ୍ରମାଣ ଦେଉଛନ୍ତି କେତେ ସୁନ୍ଦର ଭାବରେ ପ୍ରଭୁ ତ ଜଗତର ଉଦ୍ଧାର କରିବେ। କ'ଣଟା ଏମିତି ଆସି ବୁଲୁଛି ସେଥିରେ ପ୍ରମାଣ ଦେଉଛନ୍ତି। ବୁଦ୍ଧି ଯୁଗରେ କର୍ମ କଲେ କେମିତି ଜଣଙ୍କୁ ଜଣଙ୍କର ଉଦ୍ଧାର ହେବ ପରବର୍ତ୍ତୀ ଶ୍ଳୋକରେ ପ୍ରମାଣ ଦେଉଛନ୍ତି। କର୍ମଜାତି ଯୁକ୍ତା ହି ଫଲମ ତ୍ୟକ୍ତା ମନୀଷିନ ଜନ୍ମ ବନ୍ଧ ବିନିର୍ମୁଖତା ପଦଗଛନ୍ତି ଅନାମୟମ। ଯେଉଁମାନେ ଜ୍ଞାନୀ ସେମାନେ ଭଗବତ ସେବାରେ ନିଯୁକ୍ତ ହୋଇ ଭଗବାନଙ୍କର ଶରଣାପନ୍ନ ହୁଅନ୍ତି ଏବଂ ସେମାନେ ଏହି ଭୌତିକ ଜଗତରେ କର୍ମଫଳ ତ୍ୟାଗ କରି ଜନ୍ମମୃତ ଚକ୍ରରୁ ମୁକ୍ତ ହୁଅନ୍ତି। ଏହି ପ୍ରକାର ସେମାନେ ଦୁଃଖ ସୁଖ ରହିତ ଅନାମୟ ପଦ ପ୍ରାପ୍ତ ହୋଇପାରନ୍ତି। ଗଛନ୍ତି ଅନାମୟମ ଜନ୍ମ ବନ୍ଧ ବିନିର୍ମୁଖତା ପଦମ ଗଛନ୍ତି ଅନାମୟମ ପଦମ ସ୍ଥାନମ ସେ ସ୍ଥାନକୁ ଯାଆନ୍ତି କେଉଁଠି ନା ଅନାମୟମ ଦୁଃଖ ରହିତମ ଯେଉଁଠି ଦୁଃଖ ନାହିଁ ସେଇଟା ଦୁଃଖ ରହିତମ କିଭଳି ସେଠି କ'ଣ ଯେଉଁଟା ଦୁଃଖ ରହିତ ଅନାମୟ ପଦ ତାର କ'ଣ ତା ଲକ୍ଷଣ ନା ଜନ୍ମବନ୍ଧ ବିନିର୍ମୁକ୍ତା ଜନ୍ମବନ୍ଧନରୁ ମୁକ୍ତ ହେଇଯାଆନ୍ତି। ଜନ୍ମକର୍ମରୁ ବିଶେଷ ଭାବରେ ମୁକ୍ତ ହେଇକି ସେ ସେଇ ପଦକୁ ଯାଆନ୍ତି କେଉଁଠିକି ଯେଉଁଠି ଦୁଃଖ ରହିତ ସ୍ଥାନ ସେଠି ଜନ୍ମ ମୃତ୍ୟୁ ନାହିଁ ଅର୍ଥାତ୍ ବୈକୁଣ୍ଠକୁ ଯାଆନ୍ତି। ପ୍ରମାଣ ଦେଲେ କ'ଣ ନା କର୍ମଜ ବୁଦ୍ଧିଯୁକ୍ତ ହେଇ ଫଲମ ତ୍ୟକ୍ତା ମନୀଷିନା ବୁଦ୍ଧି ଯାହା ବୁଦ୍ଧି ଥାଏ ସେ କର୍ମଫଳ ପ୍ରତି ଆସକ୍ତି ହେବନି। କର୍ମ କରିବ କିନ୍ତୁ କର୍ମଫଳ ପ୍ରତି ଆସକ୍ତି ହେବନି। ଆସକ୍ତ ବନ୍ଧନର କାରଣ ହେବ କ'ଣ ଏ ସଂସାରରେ ସିଏ ସେତେ ଦୁଃଖୀ ସିଏ ସେତେ ହେଉଛି ତାର ଯାକ ଯେ ପରମାର୍ଥରେ ସିଏ ସେତେ ହେଉଛି ମନ୍ଦା ଯାହାର ଯେତେ ଆସକ୍ତି ରହିଲା ବିଷୟ ଆସକ୍ତି ଯେତେ ତୁମର ରହିଲା ଧନ ସ୍ତ୍ରୀ ପୁତ୍ର କନ୍ୟା ଗୃହ ଶରୀର ଆମେ ଆତ୍ମା ଆମେ ଆସକ୍ତି ବିନା ରହିପାରିବାନି କିନ୍ତୁ ଏ ଆସକ୍ତି ଗୁଡ଼ା ରହିଗଲା ମାନେ ଏସବୁ ଭକ୍ତିରେ ପୁରା ବାଧକ ହେଲେ ଭଗବତ ଆସକ୍ତିଟା ବଢ଼ିବାକୁ ପଡ଼ିବ। ଗୋଟେ ସିନା ସାଧୁ ପାଇଁ ଏଇଟା ଗୋଟେ ଇଜି କିନ୍ତୁ ଗୋଟେ ଗୃହସ୍ଥ ଲୋକ ପାଇଁ ବହୁତ ବଡ଼ କଷ୍ଟ। ନିରପେକ୍ଷ ଭାବରେ କହିବାକୁ ଗଲେ ଗୋଟେ ଗୃହସ୍ଥ ତାର ବିଶ୍ୱ ଆସକ୍ତିରୁ ମୁକ୍ତ ହେବାଟା ଭାରି କଷ୍ଟ ତାକୁ ସବୁବେଳେ ସାଧୁସଙ୍ଗ କରିବାକୁ ପଡ଼ିବ। ପ୍ରହ୍ଲାଦ ମହାରାଜ ତାଙ୍କ ଶିକ୍ଷାରେ ସବୁ କହିଦେଇଛନ୍ତି ଦ୍ରବ୍ୟ ଆସକ୍ତି ଗୃହସ୍ଥର ବହୁତ ଆସକ୍ତି ମାନେ ଘୃଣା କରାଯାଉନି ଭାଗବତ କହୁଛନ୍ତି ପ୍ରହ୍ଲାଦ ମହାରାଜ କହିଦେଉଛନ୍ତି ଆଉ କବାବଳେ ବୁଝୁଛ କି ନାହିଁ ଦ୍ରବ୍ୟ ଆସକ୍ତି କ'ଣ କହିଲେ ତୁମର ଯେଉଁ ଥାଳିରେ ଖାଅ ଯେଉଁ ଚେୟାରରେ ବସ ଆଉ ଯେଉଁ ବେଡ୍ରେ ଶୁଅ ଯୁଆଡ଼େ ଯିବ ସେଇଟା ଲାଗିବ ମୋ ଘରର ଏମିତି ମୋ ବେଡ଼୍ଟା ଏଇଭଳିଆ ତୁମର ସବୁ ଯୁଆଡ଼େ ଯିବ ସେ ସବୁ ଦେଖିଛି ବଡ଼ ବଡ଼ ଲୋକ ଆଉ ତାଙ୍କ 10 ରୁମ୍ ହେଲେ ବି ସେ ଯୁଆଡ଼େ ଯେଉଁ ରୁମ୍ରେ ଯିବେ ସେଇଭଳିଆ ତାଙ୍କର ବେଡ଼୍ ପଡ଼ିବ ସେଇଭଳିଆ ଚେୟାର ପଡ଼ିବ ଦ୍ରବ୍ୟ ଆସକ୍ତି କୁହାଯାଏ ସେ ଚେୟାର ବ୍ୟବହାର କରୁଛନ୍ତି ସେଇ କାର ଏଇ ଯେଉଁ ବିଦେଶ ଗୁଡ଼ାକରେ ସେ ଫ୍ରାନ୍ସରେ ଆମର ଅଛି ଗୁରୁ ଭାଇ ତାର ସେ ଅଛି ଇଏ କାମ କରେ ମୁଁ ସେ ତାର ସବୁ କ'ଣ ସେ ଯେଉଁ ମର୍ସିଡ଼ିଜ୍ ଭ୍ୟାନ୍ ନା କ'ଣ ଆରଟା କି ମର୍ସିଡ଼ିଜ୍ କି ଆଉ ଗୋଟେ କୌଣସି ଗୋଟେ ବଡ଼ ଏକ୍ସପେନ୍ସିଭ୍ କାର୍ର ସେ ସବୁ ତାର ସବୁ ବିଭିନ୍ନ କମ୍ପାନୀ ଅଛି ବିଭିନ୍ନ ଜାଗାରେ ସବୁ ରଖିଛି ମୁଁ ଏଇଟା କ'ଣ କରୁଛ ତୁମେ କହିଲେ ଆପଣ ଜାଣନ୍ତିନି ମାନେ ସେଇ ଲୋକମାନେ କେବଳ ସେଇ କାର୍ରେ ଯିବେ ସେ ଓଲା କାର୍ରେ ଯିବେନି ତାଙ୍କର ସେ ମର୍ସିଡ଼ିଜ୍ ଭ୍ୟାନ୍ ଦରକାର ଆମେରିକା ଗଲା ବେଳକୁ ସେ ଫ୍ରାନ୍ସରୁ ଆମେରିକା ଯିବ ନା ଆଙ୍କ କମ୍ପାନୀ ସହିତ କଣ୍ଟାକ୍ଟ କରିବ ମୋର ସେଠି ଗଲେ ମୁଁ ଭଡ଼ାରେ କାର୍ଟା ନେବି ଇଏ ସେଠି ସେଠି ସେ ଲୋକ ସାଙ୍ଗେ କଣ୍ଟାକ୍ଟ କରିଥିବ ଦ୍ରବ୍ୟ ଆସକ୍ତି କହିଲେ ସେଇ ଜିନିଷ ଖାଇବା ସେଇ ଜାଗାରେ ଶୋଇବା ସେଇଭଳିଆ ମୋର ଡ୍ରେସ୍ ମୋର ଏମିତି ଏଇ କଲର୍ ଡ୍ରେସ୍ ହବ ଲୋକଟା ନାହିଁ ସେ ଦ୍ରବ୍ୟ ଆସକ୍ତି ଏଇ କଲର୍ ସେଇ କଲର୍ ସେ ଡ୍ରେସ୍ ପିନ୍ଧିବେ ଟିକେ ଏପଟ ସେପଟ ହବନି ସେମିତି ଆଇରନ୍ ଦିଆ ହବ ଏମିତି ରହିବ ଏସବୁ ବହୁତ ଆସକ୍ତି ଏଗୁଡ଼ା ଆଉ ସାଧୁର ତ ଏଗୁଡ଼ା ପୁରା ଗଲା ସାଧୁ ଯଦି ଏଗୁଡ଼ା ଆସକ୍ତି ରଖିଲା ତା ଭଜନ ଭଜନ କିଛି କଲା ସେ ତ ଆହୁରି ଗଲା ଦ୍ରବ୍ୟ ଆସକ୍ତି ଦେଖେଇଲା କଥମ ବ୍ୟାୟା ଅନୁକମ୍ପିତାୟା ସଂଗମ ରୁଚିରାସ ମନ୍ତ୍ରମ ସେ ଶ୍ଳୋକରେ ତା ପରବର୍ତ୍ତୀ ଲେଖିଛନ୍ତି ଗୃହରେ ଧନ ଆସକ୍ତି ଦ୍ରବ୍ୟ ଆସକ୍ତି ସ୍ତ୍ରୀ ପୁତ୍ର କନ୍ୟା ଆସକ୍ତି ସବୁ ଆସକ୍ତି ଲାଗି 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 ରହିଯିବ ତା କାହିଁ ସେ ସଙ୍ଗ କରିବାକୁ ତାକୁ ସୁବିଧା ହେଉଛି ନା ସମସ୍ତେ ପାଖରେ ସବୁ ରହିଛନ୍ତି ସେ ସେ ସାଧୁ ସଙ୍ଗରେ ନ ରହିବ ତାର ସେଗୁଡ଼ାକ ରହିବ ସବୁବେଳେ ଆସକ୍ତି ସେସବୁ ସେ କହିଦେଲେ ଆଉ କୋ ଗୃହ ଗୃହେଶ ପୁମାନସକତମ ବିଷୟ ଅଜିତେନ୍ଦ୍ରିୟମ କିଏ ସେମିତି କିଏ ଏଭଳି ଜଗତର ଅଛି ଅଜିତେନ୍ଦ୍ରିୟ ବ୍ୟକ୍ତି ଏ ବିଷୟରେ ରହିଛି ସେ ଖସିକି ପଳାଇ ସେ ସଂସାର ସାଧୁର କୃପା ବି ନା ସିଧା ଲେଖି ଦେଇଛ କେହି ଖସି ପାରିବନି ତା ମନ ଭିତରେ ତ ଆସକ୍ତିରେ ତ ବାହାରେ କିଛି ନାହିଁ ନା ସବୁ ତ ମନ ଭିତରେ ପୁରା ରହିଛି ପୁରା ଗୋଟେ ଭଗବାନ ଏମିତି ଗୋଟେ ଜୀବକୁ ପକେଇଛନ୍ତି ଜୀବ ଫେଲେ ବିଷୟ ସାଗର କହିଲେ ଆଉ ବୁଝିପାରୁନ ବେଙ୍ଗଲରେ କେମିତି ଲେଖିଥିଲେ ସେ ଜୀବ ଗୋଟେ ବିଷୟ ସାଗର ଭିତରେ ପଡ଼ିଯାଇଛି ବଡ଼ ଆସକ୍ତି ନା ବିବାହ ଯିଏ ନ ହେଇଛି ତାର ଆସକ୍ତିଟା କମ୍ ଯଦି ସେ ହରିଭକ୍ତି କଲା ଭଲ ସେଇ ପିଲା ଛୁଆଙ୍କୁ ଦେଖୁନା ବିବାହ ହେଇନଥିବ, ସେ ତାଙ୍କର କିଛି ଚିକିଆର ନଥିବ, ବୁଲୁଥିବେ ଆଜି ବିବାହ ହେଲେ କାଲିକି ମୋ ଟଙ୍କା ମୋ ପଇସା ମୋର ଘର ଦରକାର ମୋର ଏଟା ଦରକାର ସବୁ ଆବଶ୍ୟକ ହେଇଯିବ। ଗୃହସ୍ଥ ଜୀବନରେ ସବୁଠୁ ବଡ଼ ବନ୍ଧନ ହେଲା ଏଇଟା ଆସକ୍ତି, ଯାହାର ସେତିକି ନାହିଁ ଯିଏ ଏଇ ନିଷ୍କାମ କର୍ମ ଯୁଗରେ କର୍ମ କରୁଛି ତାର ଭକ୍ତିରେ ପ୍ରୋଗ୍ରେସ ହେଇପାରିବ। ମାନେ ଗୁରୁଦେବ ସେ କହିଲେ ସେମାନେ ଯଦି ସିରିୟସ୍ ହେଇଥିବେ ବହୁତ ଗମ୍ଭୀର ହେଇଥିବେ ତାହେଲେ ସ୍ଲୋ ପ୍ରୋଗ୍ରେସ୍ ହବ, ଯଦି ଟୋଟାଲ ଗମ୍ଭୀର ନୁହନ୍ତି ଗୃହସ୍ଥ ଜୀବନରେ ନୋ ପ୍ରୋଗ୍ରେସ୍, ତାଙ୍କର କିଛି ହବନି ପ୍ରୋଗ୍ରେସ୍ ହେଇପାରିବନି। ଗମ୍ଭୀର ନୁହନ୍ତି ସେମାନେ, ତୁମ ଗୋଟେ ବ୍ରହ୍ମଚାରୀ ଭଳିଆ ବ୍ରହ୍ମଚାରୀଠୁ ଅଧିକା ଅଷ୍ଟ୍ରିଅ ଲାଇଫରେ ତୁମକୁ ଚଳେଇବାକୁ ପଡ଼ିବ ଗୃହସ୍ଥ ଜୀବନ, କାହିଁକି ତୁମର ସବୁବେଳେ ଟଚ୍ ହେଉଛି ବିଷୟ ଗୁଡ଼ାକ ସାଙ୍ଗରେ, ସକାଳୁ ଉଠିଲ ପିଲାଟା କ'ଣ ହେଲା ଘରଟା କ'ଣ ହେଲା ଏଠି କ'ଣ ହେଲା ସେଠି କ'ଣ ହେଲା, ତାଙ୍କର ବହୁତ ଆସକ୍ତିରେ ଆସିବାର ଗୋଟେ ସ୍ୱାଭାବିକ ଯାପନ୍ତି ଲକ୍ଷଣ ତାଙ୍କର ସେଇଟା ସବୁ ଅଛି, ଫେସିଲିଟିଜ୍ ଅଛି। ଆଉ ସାଧୁମାନେ ତା ପୁରା ବିଷୟରେ ମୁକ୍ତ ହେଇକି ତାଙ୍କ ମନ ଭିତରେ ଏଇଟା ସବୁ ଯିବା ଦରକାର ଅଛି, ଆଉ ସିଏ ବି ତାଙ୍କର ଯଦି ଆଟାଚମେଣ୍ଟ ରଖିଲେ ସିଏ କ'ଣ ହେଲା, ସିଏ ତାଙ୍କର ସେମିତି ଭଜନ ପତନ ହବ, ସେଇଟା ବଡ଼ ମାନେ ବିଷମ ଜିନିଷ। ଏଇଟା ତ ସବୁ ମାନସିକ ବନ୍ଧନ ନା, ଏଇଟା ବୁଦ୍ଧିର ସବୁ ବନ୍ଧନ, ବୁଦ୍ଧି ବାନ୍ଧିଦେଉଛି ବିଷୟକୁ, ତା ସଙ୍ଗ ହେଇଗଲାରୁ ସେ ତାର ଆସକ୍ତି କରିଦେଉଛି, ମନ ତାକୁ ସାହାଯ୍ୟ କରୁଛି, ସେଟା କ'ଣ କରିବ, ବିଷୟରୁ ମୁକ୍ତ ହେବାର ଅଛି ନା। ତେଣୁ ଗୃହୀ ହଉ କି ସାଧୁ ହଉ, କିନ୍ତୁ ସାଧୁର କ'ଣ ଅଛି, ବିଷୟର ସଙ୍ଗଟା ଡାଇରେକ୍ଟ ଆଉ ହେଇପାରିବନି, ଗ୍ରସ୍ଲି କ'ଣ କରାଯିବ ସୁଖ ସ୍ଥୂଳ ଭାବରେ ହେଇପାରିବ, ସେ ଖାଲି ନାରୀ ଗୁରୁଜନ ଗୋଟେ ବ୍ରହ୍ମଚାରୀ, ସେ ଖାଲି ଭାବୁଛି ଝିଅଟା 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 ଏମିତି ଭୋଗ କରି ଖାଲି ଚିନ୍ତା କରୁଛୁ ନା ବାପା, ଆଉ ଖାଲି ମନ ତାର ଦିଲ୍ କାଲ ସେ ଖାଲି ମନର ମନେ ତୁ ଚିନ୍ତା କରୁଛୁ, ମାନସିକ ନା ଯିଏ ସଙ୍ଗ କରିଦେଲା ତାର ଦୁଇଟା ଗଲା, ସେ ସ୍ଥୂଳ ହେଲା ଆଉ ସୁଖ ବି ପୁଣି ରହିଲା, ବାସନା ଦୁଇଟା ରହିଲା। କାମନା ଗୋଟେ କାମନା କାମନା ପାଇଁ କେତେ ପ୍ରକାର ଚିନ୍ତା ଆସିଯାଉଛି ନା, କ'ଣ କାମନାଟା ସବୁଦିନ ଲୋକ କ'ଣ କାମନା ଭିତରେ ରହୁଛନ୍ତି ନା, କ'ଣ ପିଲା ଛଅ ବଡ଼ ହେଇଗଲେ ପୁଣି ସେ କାମନାଟା କୁଆଡ଼େ ପଳେଇଲା, ତାଙ୍କର ଚିନ୍ତା ମୁହଁକୁ ପଳେଇଲା, କାମଟା ମୁହଁକୁ ଟ୍ରାନ୍ସଫର ହେଇଗଲା, ମୋ ଛୁଆଟା କିନ୍ତୁ ପାଠ ପଢ଼ିବ କିନ୍ତୁ ମଣିଷ ହବ କିନ୍ତୁ ବିବାହ ହବ କ'ଣ ହେଲା ପୁଣି ନାତି ହେଲାନି ତାର ଥା ହେଲାନି, ତାର ଥିଲା ପ୍ରଥମେ କେଉଁଠୁ ଆରମ୍ଭ ହେଲା କାମନାରୁ, ଆଗେ ବିବାହ ହେଇଥିଲା କାମନାର ପୂର୍ତ୍ତି କରିବା ପାଇଁ, ବର୍ତ୍ତମାନ ଚାଲିଗଲାଣି ମୁହଁ ଆଡ଼ୁ କୁଆଡ଼େ କୁଆଡ଼େ ସେ ନେଇ ପଳେଇବ। ବଡ଼ ବିଚିତ୍ର ଇଏ ଗୋଟେ ଜୀବକୁ କେତେ ସାହାଯ୍ୟ କରିବା ପାଇଁ ଭଗବାନ କେତେ ପ୍ରକାର କଥା ସବୁ ବୁଝେଇ ବୁଝେଇ ଗୀତାରେ ସବୁ କହୁଛନ୍ତି, ଆଜି ଗୋଟେ ଜ୍ଞାନ ନ ଆସେ ତାକୁ କ'ଣ କରାହବ। ତେଣୁ ଏଇ ଯୋଉ ବ୍ରହ୍ମଚ ବୁଦ୍ଧି ଯୋଗୁଁ ତା ହିଁ ଫଲମ ତା ମନେ ସିନା, ମନୀଷୀମାନଙ୍କୁ ଉଦାହରଣ ଦେଲେ, ବଡ଼ ବଡ଼ ମନୀଷୀମାନେ ବୁଦ୍ଧି ମନୀଷୀ ମାନେ ଜ୍ଞାନୀ ଜ୍ଞାନୀମାନେ ସେମାନେ କର୍ମଫଲ ତ୍ୟକ୍ତା କର୍ମଜମ ବୁଦ୍ଧିଯୁକ୍ତ ହେଇ ବୁଦ୍ଧିଯୁକ୍ତ ହେଇକି କର୍ମ କରିବେ ତା ଫଳଟାକୁ ତ୍ୟାଗ କରିବେ। ଫଲମ ତ୍ୟକ୍ତା ମନୀଷୀ ନା ଜନ୍ମବନ୍ଧବ ନିର୍ମୁକ୍ତା ପଦମ ଗଚ୍ଛନ୍ତି ଅନାମୟ, ଦୁଃଖ ରହିତ ଯୋଉ ପଦ ଭଗବାନ ବୈକୁଣ୍ଠକୁ ପଳାନ୍ତି। ବୁଦ୍ଧି ଯଦି ଆମେ ନହେଇପାରିବା ଗଲେ ଅଧ ଭଳିଆ ଖଟିକି କ'ଣଟା ଲାଭ, ଦିନ ରାତି ଖଟିକି ତୁମେ କିଛି ମିଳିବନି, ପରିଶ୍ରମ ବହୁତ ହବ, ଗର୍ଦ୍ଧ ହୋଇର ମତ ଆମେ ପରିଶ୍ରମ ବହୁତ ପରିଶ୍ରମ କରିବୁ, କିନ୍ତୁ ସାରଟା କ'ଣ ଯେ ହରିଭକ୍ତି ସେଟା ବୁଝି ପାରିବ। ଆମେ ସିନା କହିଦେଉଛୁ ତେଣୁ ଯିଏ ସଂସାର ଭିତରେ ରହିଛି ସେ ତାକୁ ସିଏ କହିବ, ଆପଣ ସିନା କହିଦେଉଛନ୍ତି ପିଲା ଛୁଆ କେମିତି ଚଳିବ, ଯେଉଁଠି ଏବେ ବର୍ତ୍ତମାନ ଯାହା କହିବ ଭାଗବତରେ ବର୍ତ୍ତମାନ ଭାଗବତ ବିରୁଦ୍ଧ ସବୁ ସ୍ୱଭାବ ଲୋକଙ୍କର, ସେମିତି ସଂସାର ବଞ୍ଚୁଛନ୍ତି କ'ଣ କହିବେ, ତୁମେ ଜଣକୁ କହିବେ ପାଞ୍ଚ ଘଣ୍ଟା ସାତ ଘଣ୍ଟା କାମ କରେ, ସେ ଆଜ୍ଞା ସାତ ଘଣ୍ଟାରେ କିଛି ଜବ୍ ମିଳୁନି, ସବୁ ଦଶ ଘଣ୍ଟା ଜବ୍, କିଛି ବି କୌଣସି ତାଙ୍କୁ ବୁଝେଇ ହେବନି, କ'ଣ ପ୍ରକୃତରେ ଭଗବାନ ସେମିତି ପରିସ୍ଥିତି ରଖିଛନ୍ତି କରିବେ କ'ଣ, କେବଳ ଯଦି ସେ ସରଳ ଚିତ୍ତରେ ପ୍ରାର୍ଥନା କରିବେ ଭଗବାନ ତାଙ୍କୁ ଅନାସକ୍ତ ହେଇକି କିଛି କର୍ମ କରିବେ, ବିଷୟ ପ୍ରତି ବେଶୀ ବିଷୟ ଲାଳସଟା ବଢ଼େଇବେନି, ୱାଣ୍ଟସ୍ ଯୋଉ ଯାହା କୁହନ୍ତି ଆବଶ୍ୟକତାଟାକୁ ବଢ଼େଇବେନି, ତାହେଲେ କିଛି ଭଜନ କରିପାରିବେ, ନହେଲେ ବଡ଼ କଷ୍ଟ ଜୀବନଟା, କାହାକୁ କିଛି ବୁଝି ହେବନି। ବର୍ତ୍ତମାନ ଗୋଟେ କ'ଣ ସେଇଟା ଛୁଆଟି ବେଳେ ସବୁ ମନ ଅଛି, ସେଇଟା ଗୋଟେ ଶାଢ଼ୀ ଗୁଡ଼ା ଯେଉଁ ପିନ୍ଧନ୍ତି ମୋ ମାଆ ମାନେ ଯେଉଁ ଶାଢ଼ୀ ଆଣନ୍ତିନି, ସେ ଯେଉଁ ପତଳା ପତଳା ଶାଢ଼ୀ ସବୁ ଆଣୁଥିଲେ ଗୋଟେ ପିନ୍ଧି ପକାଉଥିଲେ, କେଉଁ କଷ୍ଟଲି ଡ୍ରେସ୍ ଥିଲା, କିଏ ସୋରୁମ୍ ଯାଉଥିଲା, ଏ ଫେରିଗଲା ସବୁ ଆସନ ଫେରିଗଲା ଆସନ, କିଏ କାହାର ଧନୀ ଘର ଲୋକ ହେଲେ ସେମାନେ ଯିବେ ବିବାହର ଫିବାର ହେଲେ ସେ ପୁଣି 50 କିଲୋମିଟର କି 30 କିଲୋମିଟର କେଉଁ ବସ୍ରେ ବସି ଯାଇକି ସେସବୁ କ'ଣ ଶାଢ଼ୀ ଦୋକାନରୁ ଶାଢ଼ୀ ଧରିକି ଆସୁଛନ୍ତି, ନହେଲେ ସବୁ ସେ କ'ଣ ଭାଗଲପୁରୀ ଶାଢ଼ୀ ସେ ଯେଉଁ କ'ଣ ସବୁ ଆସିବ ବିକନ୍ତି ସବୁ ମୁଁ ଦେଖି ସବୁ ବଡ଼ ବଡ଼ ଧଳା ମଣ୍ଡଲ ବନ୍ଧା ହେଇଥିବ, ସେଥିରେ ସବୁ ବସିକି ସବୁ ମାଆମାନଙ୍କ ଖଣ୍ଡେ କିଣିଦେବେ, ଶାଢ଼ୀ ସବୁ ସୁଲେଇ କରିଦେଇକି ସେ ପତଳା ପତଳା ଶାଢ଼ୀ ସାୟା ଖଣ୍ଡେ ପିନ୍ଧିଦେଇକି ବ୍ଲାଉଜ୍ ଖଣ୍ଡେ ପିନ୍ଧିଦେଲେ ବାସ୍ ସରିଲା, ସେଥିରେ ତାଙ୍କର ଚଳୁଥିଲେ ନା, ଏତେ ସବୁ କେଉଁଠି ସୋ ଥିଲା ଯେଉଁ ମଣ୍ଡା ମଣ୍ଡା ଶାଢ଼ୀ ଶଙ୍ଖା ସବୁ ଗାଡ଼ି ଘୋଡ଼ା ସବୁ ଯାହା ଘରକୁ ଯିବ ସବୁ ଅପୁଲେଣ୍ଟ, କାହା ଘରେ ତୁମେ ଦେଖିବ ସବୁ ଚେୟାର ବଡ଼ ବଡ଼ ଚେୟାର ସବୁ ଜିନିଷ ପତ୍ର, ଆରେ ଭାଇ ତୁମେ ଏଗୁଡ଼ା ରଖୁଛ ମାନେ ପଇସାଟା ପୁଣି ଖଟିତ ପଇସାଟା ଆଣୁଛ ନା, ପଇସାଟା ସେଥିରେ ଖର୍ଚ୍ଚ କଲ, ତାପରେ କ'ଣ ହେଲା ପୁଣି ଦ୍ରବ୍ୟ ଆସକ୍ତି ବଢ଼ିଲା, ନାଇଁ ଏସି ୟୁଜ୍ କଲ, ଏସି ୟୁଜ୍ କଲା ପରେ ଆଉ କ'ଣ ତୁମେ ରହିପାରିବ? ଏ ଫ୍ୟାନ୍ଟା ୟୁଜ୍ କରୁନାହାନ୍ତି ଦେଖିବ ଝୁଡ଼ିଯିବ, ଖାଲି ଗରମ ଲାଗିବ ଦେହକୁ। ତୁମେ ଦେହଟାକୁ ଯେମିତି ଲଗେଇଲ ଦେହଟା ସେମିତି ଅଭ୍ୟାସ ହେଇଗଲା, ଦ୍ରବ୍ୟା ଶକ୍ତି ବଢି ବଢିଆ ଚାଲିଲା ସବୁ। ତା ମେଣ୍ଟେନାନ୍ସ କରିକି ପୁଣି ତାକୁ ପୋଛ, କେଉଁ କେଉଁଠି ଗୋଟେ ଜିନିଷ ଯେତେ ଭଲ ଜିନିଷ ରଖିବ ତାକୁ ସେତେ କେୟାର କରିବାକୁ ପଡ଼ିବ, ଯେତେ ଭଲ ଜିନିଷ ରଖିବ ସେତେ କେୟାର କରିବାକୁ ପଡ଼ିବ। ଏଇଠି ମାଟି ଘର ଥିବ, ମାଟି ଘର ପୁଳିଆ ଉଠିଗଲେ ତୁମକୁ କିଛି ଲାଗିବନି, କାଦୁଅ ଟିକେ ନେଇଦେଲ ଦୁଇ ମିନିଟ୍ରେ କାମ ସାରିବ। ମାର୍ବଲ ଘର ରଖିଲେ ଗୋଟେ ପାଦ ଚିହ୍ନ ରହିଲେ ବି କେଉଁଠି ଗୋଟେ, ମୁଁ ଯାଇଥିଲି ଶାଶୁ ବୋହୁର ଝଗଡ଼ା କେଉଁଠି ଗୋଟେ ଯାଇଥିଲି, ସିଏ ତା ସ୍ୱାମୀ ସେ କହୁଥାଏ ବୁଝାଉଥାଏ, କହିଲେ ଆଜ୍ଞା ଆମ ଶାଶୁ ବୋହୁର ଝଗଡ଼ା କେବଳ ଏଇଥିପାଇଁ, ସେ ବୋହୁ ଶାଶୁ କ'ଣ କରୁଛି ନା କେଉଁଠି ଚାଲୁଛି ବାଥରୁମ୍ରୁ, ତାର ଗୋଡ଼ ଟିକେ ଲାଗିଯାଉଛି କାଦୁଅ ମାଦୁଅ, ସେ ମାର୍ବଲରେ ଟାଇଲରେ ପଡ଼ିଯାଉଛି, ବୋହୁ ତା ସବୁବେଳେ କାହିଁ ଗୋଡ଼ ପୋଛିକି ଆସୁନ, ଶାଶୁ ବୋହୁର ଝଗଡ଼ା ଏଇଥିପାଇଁ। ମୁଁ ଦେଖିଲି ଚିନ୍ତା କରୁଥାଏ କ'ଣ ସେ କାହିଁକି ଏମିତି ହଉଛ, ଘରଟେ କରୁଛ ଏତେ କରିଛ ବୋଲି ଆସକ୍ତିରେ ମରୁଛ, ମାଟି ଘର ଥିଲେ କୋଉ ଶାଶୁ ବୋହୁ କ'ଣ କହିବ, ପାଦ ପକବ ଓଦା ପାଦ ସେ ତାର ମାଟି ଟାଣି ନବ, ସେଥିରେ କ'ଣ ମଣିଷ ସନ୍ଦେହ ହେଇଗଲାଣି ଆପଣ କିଛି ତୁମେ ବୁଝେଇ ପାରିବେ ଭାଗବତ ହିସାବରେ, ତାକୁ କହିବ ଆଜ୍ଞା କ'ଣ ଆପଣ କ'ଣ କହୁଛନ୍ତି କିଛି କାମ ଦେବନି, ସତ କଥା ବି କ'ଣ କରିବ। ସେଥିପାଇଁ ମହାପ୍ରଭୁ କହିଲେ ସ୍ଥାନ ସ୍ଥିତ ସ୍ମୃତି କଥା ମୁଁ ତନମାନ ମନେ ସେ ପ୍ରାର୍ଥନା କରନା ଆମ ପ୍ରଭୁଙ୍କୁ ଡାକ, ଯଦି ପ୍ରଭୁ ତୁମକୁ କିଛି କୃପା କରିବେ ଯେ ପିଲା ଛୁଆ ଦାୟିତ୍ୱ ନେଇ ତୁମେ ଖସିକି ଆସିପାରିବ ଆସିପାରିବ, କିନ୍ତୁ କମ୍ସେ କମ୍ ସାଧୁ ସଙ୍ଗଟାକୁ ପୁରା ଜୋର ରଖିବାକୁ ପଡ଼ିବ, ପୁରା ପୁରା ନିୟମ ରହିବାକୁ ପଡ଼ିବ ଗୃହସ୍ଥ ଜୀବନରେ, ଯେମିତି ବ୍ରହ୍ମଚାରୀମାନେ ଚଳୁଛନ୍ତି। ଆଉ ଦ୍ୱିତୀୟ ଜିନିଷ ହେଲା ବିଷୟ ଜିନିଷଟାକୁ ବଢ଼େଇବେନି, ବିଷୟଟା ଯେତେ କମେଇକି ରଖିଲ ଭଲ, ନହେଲେ ଭୋଜନ କରିବାଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ନୁହଁ, ପ୍ରୋଗ୍ରେସ୍ ଆଉ ପ୍ରୋଗ୍ରେସ୍ କିଛି ହବନି ଆଉ, କାରଣ ମୁଣ୍ଡ ଭିତରେ ବାବାଜୀରେ କେହି ନାହିଁ, ବାପା ମା ଛାଡ଼ିକି ଆସିଛି ଘର ଦ୍ୱାରା ସ୍ତ୍ରୀ ଛୁଆ ପିଲା କିଛି ଗୋଟେ ଜାଣିନି, ସିଏ ତା ମୁଣ୍ଡରେ ହଜାର କଥା ପୋଷିବାକୁ ତାକୁ ଜପ କରିବା ପାଗଳା ହେଇଯାଉଛି, ଆଉ ତୁମେ ସବୁ ଭିତରେ ପୋଷି କଣଟା ଭୋଜନଟା କରିବ, କ'ଣ ବୁଝ ନା ନେବା ବୋଲି ଖାଲି ମାଳଟା ଦେଖେଇଦେଲେ ଦୁଇଟା ଆସି ମାଳ ଟାଣି ଦେଇକି ମାଳ ଖାଲି କେମିତି ଥୋଇଦେବା, ମୋର ଏଟା ଭାଙ୍ଗଲାଣି, ଘର ଭାଙ୍ଗଲାଣି, ଏଟା ଇଟା ଭାଙ୍ଗଲାଣି, ଏଟା ଜୀବନସାରା ଚାଲିଥିବ ସେମିତି ରିପେୟାର, ଏଟା ହବନି, ଗୋଟେ ହବନି ଭୋଜନ, ବହୁତ କଷ୍ଟ ସଂସାର ଯାହାର ନାହିଁ ତାର ଗୋଟେ ଆସକ୍ତି ତେଲ ଆସୁଛି। ଆଉ ଭକ୍ତି ଶେଷ ଠାକୁର ପ୍ରଭୁଜୀ ମାନେ ଦୁଃଖ କରୁଥିଲେ, ମଠ କରିଦେଲେ, କହିଲେ ମୁଁ ଭୁଲ କଲି ମଠରେ ମାର୍ବଲ ପକେଇ, କେଉଁ ମଠରେ କେଉଁ ରୂପରେ କିଏ ରହିବ, ଗଣ୍ଡଗୋଳ ଲାଗିଲେ ଶେଷ କେଉଁ ରୂପରେ କିଏ ରହିବ, ମୋର ଏଇ ରୁମ୍ଟା ଦରକାର, ସେଥିପାଇଁ ସେ ପ୍ରଭୁପାଦ ମହାରାଜଙ୍କୁ କହିଥିଲି ମୁଁ ବାଗବଜାର ଗୋଡ଼ିଏ ମଠରେ ମାର୍ବଲ ପକେଇ ଭୁଲ କରିଛି, ଅଭୟ ଯଦି ତୁମେ କେତେ ପଇସା ହୁଏ ବୁକ୍ସ ପ୍ରିଣ୍ଟିଂ କରି, ପ୍ରଭୁପାଦ ଆଜି କହୁଛନ୍ତି କେବଳ ଆମ ଗୁରୁଙ୍କ କଥାକୁ ମାନିବାକୁ ପଡ଼ିବ, ଆମର କିଛି ଆଉ ଚିନ୍ତା କରିବୁ, ଯଦି ଗୁରୁଙ୍କ କଥାଟା କେବଳ ମାନିବା ସବୁ ଆମକୁ ହେଇଯିବ। ପ୍ରଭୁପାଦ କହିଲେ ମୋ ଗୁରୁଦେବ ମୋତେ କେବଳ ଗୋଟେ କଥା କହିଥିଲେ ବୁକ୍ସ, ଆଉ ମୁଁ ବୁଝୁଛି ଆଜି ମୋତେ ଯେତେ ସଫଳତା ମିଳିଲା କେବଳ ବୁକ୍ସ ପାଇଁ ମିଳିଲା, ଆମ ଗୁରୁ କହିଥିଲେ ସେଇଟା, ମୁଁ ସେଥିପାଇଁ କେବଳ ସେ ଗ୍ରନ୍ଥ ପ୍ରଚାର କ'ଣ ମନ୍ଦିର ହେଲା ଏ ଶିଷ୍ୟ ଆଇଲେ ଯାହା ଆଇଲେ ମୁଁ କେବଳ ବୁକ୍ସ ଉପରେ ପ୍ରାଧାନ୍ୟ ଦେବି, ତ ମୋ ଗୁରୁଦେବ ସେଟା କହିଥିଲେ। ଏ ଦ୍ରବ୍ୟ ଆସକ୍ତିର କଥା ପଡ଼ିଛି, ଜ୍ଞାନୀ ହବା ଦରକାର ନା, ମୋର ଛୁଆ ପିଲା ଛୁଆ ଅଛି, ମୋର ସଂସାର ଅଛି, ମୋର ଭାଇ ସବୁ ଅଛି, ତୁମର ଯେମିତି ଅଛି ଗୋଟେ ସାଧୁର ବି ସେମିତି ଅଛି, ତାର ବି ଘର ଦ୍ୱାର ମଠ ତାର ଘର ଦ୍ୱାର, କେହି କାହାର ଆସକ୍ତିରେ ପଡ଼ିବା ଉଚିତ ନୁହେଁ, ଆସକ୍ତି ଆମର କେବଳ କୃଷ୍ଣ, ଆମେ ଯାହା ସବୁ କରୁଛେ କୃଷ୍ଣଙ୍କ ପାଇଁ କରୁଛେ ନା, ଅନନ୍ୟତପ୍ତ କରଣା ନିଶିନିଶୟାନାମ ନାନା ମନୃତ ଦିଆକ୍ଷଣ ଭଗ୍ନ ନିଦ୍ରା ବ୍ରହ୍ମା ସ୍ତୁତି କରୁଛନ୍ତି ନା, ଯୁଷ୍ମା ପ୍ରସଙ୍ଗ ବିମୁଖା ୟଶନ ଚରନ୍ତି, ଏଟା ମୁନି ଋଷିମାନଙ୍କ କଥା ବି ଲାଗିଗଲା, ଏଠି ସାଧାରଣ ଗୃହସ୍ଥ କଥା କ'ଣ କହିବ, ଅନ୍ୟ ଆତୃପ୍ତ କରଣା ନିଶିନିଶୟାନ ନାନା ମନୃତ ଦିଆ କ୍ଷଣ ଭଗ୍ନ ନିଦ୍ରା, ନିଦ ବି ହବନି ରାତିରେ ଦୁନିଆ ଖାଲି ପ୍ଲାନ୍ ପୂଜାରେ, ଏଇଟା କରିବାକୁ ପଡ଼ିବ ସେଇଟା କରିବାକୁ ପଡ଼ିବ, ଚିନ୍ତା କରିକରି ଶୋଇବ ପୁଣି ଉଠିଲା ବେଳକୁ ପୁଣି ଚିନ୍ତା, ହେ ଗାଡ଼ି ଆସିକି ଲାଗିଲା କି ନାହିଁ, ହେ ଧାନଟା କଟା ହେଲା କି ନାହିଁ, ଏଇଟା ଏମିତି ହେଲା କି ନାହିଁ, ଏଇଟା ସେମିତି ହେଲା କି ନାହିଁ, ମନୋରଥା ସବୁବେଳେ ରହୁଛି। ବ୍ରହ୍ମା ଜୀ ସ୍ତୁତି କରନ୍ତି ଭଗବାନ, ନାନା ମନୋରଥ ଦିଆ କ୍ଷଣଭଗ୍ନ ନିଦ୍ରା, ନିଦ ଭାଙ୍ଗି ଗଲେ ତିନିଟା ବଜିଗଲେ କି ନାହିଁ, ଧାନ ଫାନ କାଟନ୍ତି ସେ ରାତି ଦୁଇଟାରେ ଉଠି ପଳେଇଥିବି, ଆଉ ଜଗନ୍ନାଥ ପଡ଼ିଥିବ ପଳେଇଥିବି, କ'ଣ ନା ଘଣ୍ଟା ହାତ ଲଗା ଘଣ୍ଟା ଥିଲା, ସେ ସବୁ ଘଡ଼ି ଦେଖନ୍ତି କ'ଣ ଏଇଟା ଜହ୍ନକୁ ଦେଖିବେ, କହ ଏତିକି ଘଡ଼ି ହେଇଛି ଆଉ ଜହ୍ନ ଏତିକିଟା ଆସିଛି ଆଉ ପଳେଇଥିବେ ରାତି ଗୋଟରୁ, ଇଏ କରିକି ଭାଇ ତୁ କେତେବେଳେ ଆଇଲୁଣି କିରି, କ'ଣ ଦୁଇ ଘଣ୍ଟେ ଜମି କାଟିସାରିଲୁଣି, ଆଉ ମୁଁ କ'ଣ ଟାଇମ୍ ଦେଖିଛି ତ ପଳେଇଆରେ ଜହ୍ନ ଦେଖିକି ଆଉ କାକର ପଡ଼ିଥିବେ ଯାଇକି ରାତିରେ କାଟୁଥିବେ, ରାତିରେ ନିଦ ହବନି ଆଉ, ନାନା ମନରଥ ଦିଆ କ୍ଷଣଭଗ୍ନ ନିଦ୍ରା, ରୋଷେଇ ବି ଦେବା ନାନା ମନରଥ ଦିଆ କ୍ଷଣଭଙ୍ଗ୍ର ନିଦ୍ରା, ସେ ରୋଷେଇ ପିଦେ କ'ଣ ଭଲ ବୁଲି ହଉଛି ପଦରା, ଯୁଷ୍ମାତ୍ ପ୍ରସଙ୍ଗ ବିମୁଖା ୟଶନ ଚରନ୍ତି, ଋଷି ମୁନିମାନଙ୍କର ମନରଥକୁ ଭାଙ୍ଗି ଦେଉଛନ୍ତି ଭଗବାନ, ଆଉ ତୁମେ କ'ଣ, ସିଏ ଯଦି ପ୍ରସଙ୍ଗ ବିମୁଖା ଇଏ ସଂଚରନ୍ତି ସେ ଋଷି ହେଇକି ବି ସାଧୁ ହେଇକି ଯଦି ଭଗବତ ପ୍ରତି ଆସକ୍ତି ନ ହେଲା ପୁଣି ସଂସାର ଭିତରେ ରହିବେ କାହିଁ ସେ ମନ ଥର ରଖିଲେ ଏଇଟା ମୁଁ କରିବାର ଅଛି ମଣିଷଟା କରିବାର ଅଛି ଆରେ ଯାହା କରିବାର ଅଛି କୃଷ୍ଣ ପାଇଁ କରିବାର ଅଛି କୃଷ୍ଣ ସୁଖ ପାଇଁ କରିବାର ଅଛି ବୁଦ୍ଧିର ଆସକ୍ତି ଆଣନି କଥାରେ ସାରିଲା ଏଇଟା ବୁଦ୍ଧିଟାକୁ କେତେବେଳେ ଏଇ କର୍ମ ଉପରେ ଆସକ୍ତିଟାକୁ ରଖନି ଆମେ ଆମର ଯେଉଁ ଚେତନାଟା ଯେମିତି ଭକ୍ତମାନେ କେତେ ମଠ ମୁଁ ଏଇଟା କ'ଣ ଖଟୁଥିବି ଏମିତି ସେସବୁ ଏଇଟା କ'ଣ ଖଟିବା ଏଇଟା ତାର କ'ଣ ତା ବୁଦ୍ଧିର ସବଳ ରହୁଛି ଏଇଟା ଗୋଟେ ପରିଶ୍ରମ ଏଇଟା ଗୋଟେ ଖଟିବା ସେ ଆଉ ଏଇଟା ସେବା ବୋଲି ଜ୍ଞାନ ଏଇଟା ସବୁ ବୁଦ୍ଧିର କାମ ନା ଏଇଟା ଭଗବାନଙ୍କର ଭଗବାନ ଯଦି ତୁମେ ବୁଦ୍ଧି ଦ୍ୱାରା ଶୁଦ୍ଧ କିଛି କରିପାରୁନ ତୁମର କୌଣସି ଜିନିଷଟା ବି ହବନି ଜପ କରିବ କ'ଣ କହିବ ଜପର ତୁମେ ନାମ ହେଉଛନ୍ତି ବୁଦ୍ଧି ଯେତେ ଜଣ ଜାଣିବ ନାମ ହେଉଛନ୍ତି ମୋର ସବୁକିଛି ସମସ୍ୟାର ନାମଟା କରିକି ମୋର କ'ଣ ହବ ଆରେ କ'ଣ କରି କ'ଣ ହବ କୁହ କ'ଣଟା କଲେ ତୁମର କ'ଣ ହବ ନା କଥା ଶୁଣିଲେ କ'ଣଟା ହବ ସେବା କଲେ କ'ଣଟା ଆଉ କେଉଁଟା କେଉଁଥିରେ କ'ଣଟା ହବ କାହିଁକି ବୁଦ୍ଧିଟା ସ୍ତରକୁ ଯାଇପାରୁନି ଶୁଦ୍ଧ ହେଇପାରୁନି ଚେତନାଟା ଏଇଟା ବଡ଼ କୃଷ୍ଣ ଚେତନା କଥାଟା ବୁଦ୍ଧିଟା କଥାଟା ଆଉ ବୁଦ୍ଧିଟାକୁ ସେଥିପାଇଁ ସେ କହୁଛନ୍ତି କର୍ମଯା ବୁଦ୍ଧି ଯୁକ୍ତ ହିଁ ଫଲମତ୍ୟକତା ମନୀଷୀ ନା ମନୀଷୀ ମାନେ ଜ୍ଞାନୀ ମାନେ ବୁଦ୍ଧି କର୍ମଯମ ଫଲମତ୍ୟକ ବୁଦ୍ଧି ଯୁକ୍ତା ହିଁ ଶୁଦ୍ଧ ବୁଦ୍ଧି ଦ୍ୱାରା କର୍ମ କରନ୍ତି ଆଉ ଫଳ ସବୁ ଛାଡ଼ି ଦିଅନ୍ତି ସେମାନେ ଯାଆନ୍ତି ବୈକୁଣ୍ଠକୁ ପୂର୍ବା ସାଙ୍ଗେ ସାଙ୍ଗେ ଆରମ୍ଭ କଲେ ତାତ୍ପର୍ଯ୍ୟ ଯେଉଁମାନେ ମୁକ୍ତ ଜୀବ ସେମାନେ ଏପରି ଏକ ସ୍ଥାନ ପ୍ରାପ୍ତ ହେବାକୁ ଇଚ୍ଛା କରନ୍ତି ଯେଉଁଠି ଭୌତିକ ଜଗତର ଦୁଃଖ ସୁଖ ନାହିଁ ଭାଗବତରେ କୁହାଯାଇଛନ୍ତି ସମାଶ୍ରିତ ଯେ ପଦ ବଲ୍ଲଭ ପ୍ରମ ମହତ ପଦମ ପୂର୍ଣ୍ଣ ଯଶ ମୁରାରି ଭୟାମ୍ବୁଦି ବଶ୍ଚ ପଦମ ପରମ ପଦମ 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 ଯଦ୍ବିପଦାନ ତେଷାମ ଅର୍ଥାତ୍ ଯେଉଁ ଭଗବାନ ହେଉଛନ୍ତି ଏଇ ଦୃଶ୍ୟ ଜଗତର ଆଶ୍ରୟସ୍ଥଳ ଏବଂ ମୁକୁନ୍ଦ ନାମରେ ପ୍ରସିଦ୍ଧ ଯେ ମୁକ୍ତି ପ୍ରଦାନ କରିପାରନ୍ତି ସେଇ ଭଗବାନଙ୍କର ପାଦପଦ୍ମ ରୂପକ ନୌକାକୁ ଯେ ଆଶ୍ରୟ କରିଛନ୍ତି ତାଙ୍କ ପକ୍ଷରେ ଭବାରଣବ ଏକ ଗୋପସ୍ପଦ ଗୋସ୍ପଦ ପୁଷ୍କର ଗୋବସ୍ଚା ଖୁର ଖୋଦିତ ଏକ ପୁଷ୍କର ସଦୃଶ ଅଟେ ପରମପଦ ହେଉଛି ଭଗବତର ଲକ୍ଷ୍ୟସ୍ଥଳ ଯେଉଁ ସ୍ଥାନରେ ଭୌତିକ ଜଗତର ଦୁଃଖ ସୁଖ ନାହିଁ ତାହା ହେଉଛି ପରମପଦ ଅର୍ଥାତ୍ ବୈକୁଣ୍ଠ ହେଉଛି ତାଙ୍କର ଲକ୍ଷ୍ୟସ୍ଥଳ ଏ ଭୌତିକ ଜଗତର ପ୍ରତିପଦକ୍ଷେପ ବିପଦ ଅଛି ଏ ପ୍ରକାର ଭୌତିକ ଜଗତ ତାର ଲକ୍ଷ୍ୟସ୍ଥଳ ନୁହେଁ ଏଠି କ'ଣ ଅଛି ଏଠି କେବଳ ଦୁଃଖ ନା ଆଉ ଏ କର୍ମ ଗୁଡ଼ାକ କର୍ମ କରିବ ସେ କହିଲେଣି ଅବିଦ୍ୟା କାମ କର୍ମ ସର ମୁଁ ହେଉଛି ଆତ୍ମା ଏଇଟା ଜାଣିପାରିଲନି ମୋ ସର କାମ କଲେ ସେ ଛୁଆ ପିଲା କାମ କଲେ ଏସବୁ ଏଇଟା ହେଇଗଲେ ମୋର ହେଇଯିବ ବୁଦ୍ଧିଟା ମାନିଲା ଅବିଦ୍ୟାଟାକୁ ଅବିଦ୍ୟାର ବୁଦ୍ଧି ଯୁକ୍ତ ହେଲେ କର୍ମ କରିବ କର୍ମ କଲେ କାମନା ଆସିବ ଅବିଦ୍ୟା ରହିଲେ ତମର କାମନା ହେଲା ମୋର ଏଇଟା କରିବାର ଅଛି ତାପରେ କର୍ମ କାମନା ହେଲେ କ'ଣ କରିବ କର୍ମ କରିବ କର୍ମ କଲେ କ'ଣ ହବ ଫଳଭୋଗ୍ୟ ଫଳଭୋଗ୍ୟ ପାଇଁ କ'ଣ କରିବ ସର ଧରିବ ସର ଧରିଲେ ପୁଣି ସରଚେତନ ରହିଲେ ଅବିଦ୍ୟା ଏଇ ତ ଚାଲିଲା ଆମର ଜାଗାଟା ନୁହେଁ ଆମର ଏଠୁ ଯିବାର ଅଛି ଆମକୁ ଭଗବାନଙ୍କ ପାଖକୁ ଯିବାର ଅଛି ଏଇଟାକୁ ପ୍ରଥମ ମୁଣ୍ଡ ଭିତରେ ରଖିବାକୁ ପଡ଼ିବ ଯିଏ ତିଲକ ମାଳି ତିଲକ କରୁଛନ୍ତି ମାଳି ପିନ୍ଧୁଛନ୍ତି ସେ ପ୍ରଥମ ରଖିବାର ଅଛି ଏ ଜଗତରେ ମୋତେ ଯାହା ଦେଲେ ମୁଁ ଏଠି ରହିବାର ନାହିଁ ମୋର ବାହାରିବାର ଅଛି କିନ୍ତୁ କର୍ମଫଳ ଅଛି ଯେହେତୁ ଆମେ ଇଚ୍ଛା କଲେ ବି ଇଚ୍ଛା କଲେ ବଞ୍ଚିପାରିବାନି ଇଚ୍ଛା କଲେ ମରିପାରିବାନି ତେଣୁ କେମିତି ଚଳିବା ମୁଁ ସେ କଥାରେ ମନଲୋ କରିଦେଲା ଜଣେ କହିବେ ଆପଣ ସିନା ବାବାଜୀ ଆପଣ ସଂସାର ରହିଯାଇଛନ୍ତି ମଠ ରହିଯାଇଛନ୍ତି ଆମେ ଜାଣିପାରୁନି ସଂସାର ଲୋକ ବହୁତ କଷ୍ଟରେ ଅଛନ୍ତି ସଂସାର ଲୋକ ବହୁତ କଷ୍ଟ ଅଛନ୍ତି ସବୁବେଳେ ସଂସାର ଲୋକ କଷ୍ଟରେ ଥାଆନ୍ତି ସେଥିପାଇଁ ଚୈତନ୍ୟ ମହାପ୍ରଭୁ ଶିକ୍ଷା ଦେଇଛନ୍ତି ମହାପ୍ରଭୁ ସନାତନ ଗୋସ୍ୱାମୀ ମାଧ୍ୟମରେ ଶିକ୍ଷା ଦେଇଛନ୍ତି ସଂସାର କେମିତି ରହିବାକୁ ପଡ଼ିବ ରଘୁନାଥଙ୍କ ମାଧ୍ୟମରେ ଶିକ୍ଷା ଦେଇଛନ୍ତି ଅନ୍ତନିଷ୍ଠା ବାହ୍ୟ ଲୋକ ବ୍ୟବହାର ଅନ୍ତର ସବୁ ନିଷ୍ଠା ରଖିବ କୃଷ୍ଣଙ୍କ ପ୍ରତି ବାହ୍ୟରେ ଲୋକ ବ୍ୟବହାର ଇଏ ମୋ ସ୍ତ୍ରୀ ମୋ ପୁତ୍ର ଇଏ ମୋର କନ୍ୟା କିନ୍ତୁ ଅନ୍ତର ନିଷ୍ଠା ରଖିବ ସେଟା କେମିତି ସେ ନିଷ୍ଠାଟା ସେ ନିଷ୍ଠାଟାକୁ ପୁଣି ସନାତନକୁ ଶିଖେଇଲେ ଏଠି ରଘୁନାଥଙ୍କୁ ଶିଖେଇଲେ ସେ ନିଷ୍ଠାଟା ସନାତନକୁ ଶିଖେଇଲେ ପର ଗୃହେଶୁ କର୍ମରତ ଏସବୁ ଶିଖେଇଲେ ଯେ ଗୋଟେ ସ୍ତ୍ରୀଟା ସେ ଅସତୀଟା ସେ ଗୋଟେ ପର ପୁଅକୁ ପର ପୁରୁଷଟାକୁ ଭଲ ପାଉଛି କିନ୍ତୁ ସ୍ୱାମୀ ପାଖରେ ଯେମିତି କର୍ମ କରୁଛି ସ୍ୱାମୀ ପାଖରେ କ'ଣ କର୍ମ କରିବ ଅସତୀ ନାରୀର ତାର ଆଚରଣ ଧରିପାରିବନି ଗୋଟେ ଚାଲାକ ପୁରା ସେ ଏମିତି କାମ କରିଦେଉଥିବ ସ୍ୱାମୀ କହିବ ଇଏ ପୁରା ଠିକ ଲୋକ ରୋଷେଇ ବାସ କରି ଖାଇବା ପିଇବାକୁ ଦେଇକି ପୁରା ଏକ୍ସପୋର୍ଟ କରି ସବୁ ଥୋଇଦେବ କିନ୍ତୁ ତା ମନ କଟ ରହିଥିବ ପର ପୁରୁଷ ପାଖରେ ସଂସାରଟାକୁ ସେମିତି ସଂସାରରେ ସ୍ତ୍ରୀ ଛୁଆ ପିଲା କାମ ତାଙ୍କୁ ଏମିତି ଭାବରେ କରିବା ଏମିତି ସେ ଧରିପାରିବେ ନା ଆଉ ତୁମେ କ'ଣ ତୁମେ ଲଣ୍ଡା ଟିକେ ଆସ ଲଣ୍ଡା ହେଇପାରିଲୁନି ଆଉ କ'ଣ ଗୋଟେ ବଟ ବାବା ଲଣ୍ଡା ହେଇପଡ଼ିବ ଆସ ଦେଖିବ କ'ଣ ନା ମୋ ବାଉଜ ହେଇଗଲି ମୁଁ ଦୀକ୍ଷା ନେଇଗଲି ମୋର ବାଉଜ ହେଇଗଲି ତୁମେ ଏଇଟା ତ ତୁମେ ଦେଖେଇଦେଲ ବୈରାଗଟାକୁ ବୈରାଗଟାକୁ ଦେଖେଇଦେଲା ତ ତଣ୍ଟିକି ଚିପିବ ଆଉ ବୈରାଗଟା ଭିତରେ ତମେ ଦେଖେଇବନି କେବେ ସଂସାର ଲୋକ ଦେଖିଲେ ସେ ଡିଷ୍ଟର୍ବ ହେବେ ତାକୁ ସିଏ ଜାଣିବେ ଇଏ ପୁରା ଆସକ୍ତ ଆମ ପ୍ରତି ଅଛି କିନ୍ତୁ ଅନ୍ତର ନିଷ୍ଠା କୃଷ୍ଣଙ୍କ ପ୍ରତି ବାହାରେ ଲୋକ ବ୍ୟବହାର ବାହାରେ ତାଙ୍କୁ ଯେତିକି ବ୍ୟବହାର କରିବା ତା ସେମିତି କରିବ ବୈରାଗ୍ୟ ଧରା ପଡ଼ିଗଲା ଆଉ ତୁମେ ଭୋଜନ କରିପାରିବନି ସଂସାରରେ, ତମେ ସବୁ ଖୁମ୍ଫିଏ ଚାରିଆଡ଼ୁ ଆଉ, ଯେମିତି ଦେଖେଲା ଏମିତି ଦେଖାଉଛି, ଏମିତି ମାଳି ଗଲାଣି ତୋଳ ଇଏ କଲାଣି, ନାଇଁ ତାଙ୍କୁ ଅର୍ଡ଼ିନାରୀ ଲୋକ ଭଳିଆ ତାଙ୍କ ପାଖରେ ରହିବ, ସାଧାରଣ ଲୋକ ଭଳିଆ। ସେ ଯେମିତି ଗୃହ କର୍ମରେ ରତ ଥାଏ ମହାପୁରୁଷ ଶିଖିଲେ ସନାତନକୁ, ତୁମେ ସେମିତି ନବାବ ହୁସେନଙ୍କ ସାଙ୍ଗ ପାଖରେ ରହିବ, ତୁମେ ଚାକିରି କର ବାକିରି କର କ'ଣ କର, ଏଇଟା କର୍ମ ଫଳଟା ନା, ଖାଲି କର ସେମିତି, ତାକୁ ଆଉ ସେଠି ଆସକ୍ତି ହବନି। ଯେମିତି ସ୍ୱାମୀ କର୍ମଟା ସ୍ୱାମୀ ପାଇଁ ସେ ଅସତି ନାରୀଟା କର୍ମ କରୁଛି, ସେଇଟା କର୍ମର ଆସକ୍ତି ତାର ଅଛି, ଆସକ୍ତି ତାର ଆସକ୍ତିରେ କାହା କଥା ଅଛି ପରପୁରୁଷ କଥା, ସେଗୁଡ଼ା ସଂସାର ସେମିତି କର୍ମ କରିବାକୁ ପଡ଼େ, ଚାକିରି କର ବିଜନେସ କର ଯାହା ବି କର ଆସକ୍ତିରେ ଭଗବାନ ପାଖରେ, ଏଇଟା ଖାଲି କରିବାର ଅଛି, କାହିଁକି କରିବାର ଅଛି ନା ସ୍ୱର ଅଛି କର୍ମ ଫଳ ଅଛି। ଆଜି ପ୍ରିନ୍ସିପଲଟା ତୁମେ ବୈଷ୍ଣବ ପ୍ରିନ୍ସିପଲଟା ନ ଧରିପାରିଲ, ଆଉ ଖାଲି ଭାବାବିଷ୍ଟ ହେଇଯିବ, କ'ଣ ଗୋଟେ ଇମୋସନାଲ ହେଇକି ତୁମେ ଗୋଟେ କ'ଣ କରିପକେଇବ, କଣ୍ଟା କରିଦେଲେ କଣ୍ଠା କର୍ମ ଫଳଟା ତ କଟିବନି ନା, କେଉଁଥିରେ ଭଜନ ଛାଡ଼ା ତ କେଉଁଥିରେ କଟିବନି, ଭଗବତ ଆସକ୍ତିଟା କଟିବନି। ତେଣୁ ନିଷ୍ଠାଟା କହିଲେ ଅନ୍ତେ ନିଷ୍ଠା ବାହାରେ ଲୋକ ହେବାର, ନିଷ୍ଠାଟା କ'ଣ ଦେଖେଇଲେ ସନାତନ ଦ୍ୱାରା, ନିଷ୍ଠା ହେଲା ବାହାରେ ଲୋକମାନଙ୍କୁ କିଛି କହିବନି, ସ୍ତ୍ରୀ ଛୁଆ ପିଲା ଏମାନଙ୍କୁ କିଛି କହିବନି, ଭିତରେ ପୁରା ନିଷ୍ଠା ସବୁବେଳେ ଭଗବାନଙ୍କ ପ୍ରତି, ବାହାରେ ତାଙ୍କ ବାହାରେ ଜଣାପଡ଼ୁଥିବେ କେମିତି ସପ୍ତମ ସ୍କନ୍ଦରେ କୁହାହେଲା, ସପ୍ତମ ସ୍କନ୍ଦର ନାରଦ ମୁନି କହୁଛନ୍ତି, କ'ଣ ଭାବାବିଷ୍ଟ କଥା ନା କ'ଣ, ସବୁ ଭାଗବତ ସିଦ୍ଧାନ୍ତ ନା ଆଉ। ଗୃହେଶୁ ସେ ଲେଖିଲେ ସ୍ତ୍ରୀ ସ୍ତ୍ରୀ ଦ୍ୱାରା ପୁତ୍ର ଗୃହେଶୁ କ'ଣ ଆରମ୍ଭ ମଲ୍ଲପନି ରକ୍ତବସ୍ତ ନିଷେଧ, ସେଠି ସେ ଲେଖିଛନ୍ତି ସପ୍ତମ ସ୍କନ୍ଦରେ, ପୁରା ଆସକ୍ତ ଭଳିଆ ତୁମେ ରୁହ ନାରଦ ମୁନି ଯୁଧିଷ୍ଠିର କହୁଛି, ଏମିତି ତୁମେ ରହିଥିବ ଯେମିତି ସେ ଜାଣିପାରିବେନି, ଯେ ଏମିତି କୁହନ୍ତି ନାହିଁ ପଦ୍ମ ଭିତରେ, ଏ ପଦ୍ମ ରହିଛି ଜଳ ଭିତରେ ସେ କ'ଣ ସ୍ପର୍ଶ କରୁଛି, ସେଇଭଳିଆ ତୁମେ ରହିବ। ସେମାନେ ହଉ ଯେ ମୋତେ ବାପା ବହୁତ ଭଲ ପାଉଛି, ମୋର ବହୁତ ଆସକ୍ତି ଅଛି, ତୁମର ତାଙ୍କ ତ ନଥିବ, ଏଇଟା କରିପାରିଲେ ହିଁ ତୁମେ ସଂସାରରେ ଜିତିକି ଯିବ, ବୈରାଗ୍ୟଟା ସଂସାର ଲୋକକୁ ଦେଖେଇବନି, ଏଇଟା ଦେଖିଲା ମାନେ ତୁମର ଛୁଆ ପିଲା ଭଲ ମନ୍ଦ ଏଇଟା ସବୁ କିଛି ସବୁ ବିରୋଧ କରିଦେବେ, ଏଇଟା ବୁଦ୍ଧି ଜିନିଷଟା, କାରଣ ଆମର ସଂସାର ରହିବାର ନାହିଁ, ସେ କଥା ପ୍ରବୋଧ କୁହନ୍ତି, ଆମର ଏଇ ପ୍ରକାର ଭୌତିକ ଜଗତ ତାଙ୍କର ଲକ୍ଷ୍ୟସ୍ଥଳ ନୁହେଁ, ଏଠି ବିପଦ ଭର୍ତ୍ତି ହେଇଛି, କାରଣ ଏଠି କ'ଣ ରହିବାର ଅଛି, ଅବିଦ୍ୟା ବା ପ୍ରବୋଧ ଏଇଟା କହିଛନ୍ତି, ଅବିଦ୍ୟା ବା ଅଜ୍ଞାନ ଯୋଗୁଁ ବ୍ୟକ୍ତି ଜାଣିପାରୁନାହିଁ ଯେ ଭୌତିକ ଜଗତ ବିପଦପୂର୍ଣ୍ଣ ବା ବଡ଼ ଦୁଃଖପୂର୍ଣ୍ଣ ଅଟେ, ତ ଯାହାର ଯେତେ ଅଜ୍ଞାତା ରହିବ ତାକୁ ଏ ଜଗତଟା ଭଲ ଲାଗିବ, ଜଗତଟା ତାକୁ ଭଲ ଲାଗୁଛି, ଜାଗା ଘର ଦ୍ୱାର ସଂସାର ତାର ଅବିଦ୍ୟାଟା ପ୍ରଚୁର, ବୁଝିପାରୁଛନ୍ତି ବୋଲି ତାକୁ ଭଲ ଲାଗୁଛି ନା, ଆଉ ମୋ ଘରଟା ମୋ ଘର କରିଦେଲି ଦ୍ୱାରା କରିଦେଲି ଏଇଟା ତ ଭଲ ଲାଗୁଛି, ଭଲ ଲାଗିଲା ଏଇଠି ରହିବ ଅଟକିକି ରହିଲା, ଆଉ ଯେଉଁଟା ତୁମକୁ ଭଲ ଲାଗିଲା ସେଠି ଭଗବାନ ବ୍ୟବସ୍ଥା କରିବେ, କହିବ ମୁଁ ଏଇଠି ରହିବ ଆ ଭଲ ଲାଗୁଛି ମୋ ଘର ଭଲ ରହିବ ଏଇଠି, ସେ ଅଜ୍ଞାନ ଯାହାର ତ ଅବିଦ୍ୟା ରହିଲା ସେ ଜାଣିପାରିବନି ଏଇଟା କେତେ ବିପଦପୂର୍ଣ୍ଣ ଜାଗାଟା, ଇଏ କୁହନ୍ତି କ'ଣ ସେ ଲେଖିଲେ କାଳେ ମିତ୍ର ଓ କାଳେ ଅପର, ଗୋଟେ କ୍ଷଣରେ ତୁମେ ଶତ୍ରୁ ହେଇଯାଉଛନ୍ତି ଲୋକ ତୁମେ ଜାଣିପାରୁନୁ, ଯାହାର ତ ଅବିଦ୍ୟା ରହିଲା ତାର ତୁମ ଜ୍ଞାନ ନାହିଁ, ସେ ତା ଏ ସଂସାରକୁ ସେ ବି ଭାବୁଥିବ ଆଉ ଭଲ ଜାଗା, ଆଉ ଏଠାରେ ପ୍ରତିପଦକ୍ଷରେ ବିପଦ ଭରି ରହିଛି, ଅଜ୍ଞାନତା ଯୋଗୁଁ ଅଳ୍ପ ବୁଦ୍ଧି ସମ୍ପନ୍ନ ଲୋକ ଭାବନ୍ତି ଯେ ସେମାନଙ୍କର କର୍ମଫଳ ସେମାନଙ୍କୁ ଆନନ୍ଦ ଦେବ ଏବଂ ସୁଖ ଦେବ, ମୁଁ ଖଟୁଛି ମୋ ମୋତେ ଆନନ୍ଦ ଦେବ, ମୁଁ ଏଇଟା କେତେ ପରିଶ୍ରମ କଲିଣି ଆଉ, ଅବିଦ୍ୟା ଯୋଗୁଁ ଭାବନ୍ତି, ତେଣୁ ସେମାନେ ସକାମ କର୍ମରେ ରତ ହେଇ ଅବସ୍ଥାକୁ ସହି ନେବା ପାଇଁ ଚେଷ୍ଟା କରନ୍ତି, କର୍ମ କରୁଥିବେ ସହି ନେବେ, ଆଉ ସଂସାର ରହିଛି ଆଉ କ'ଣ କରିବା, ସେ ବୁଢ଼ୀମାନଙ୍କୁ ପଚାରିବ ମା କ'ଣ କରିବା ସହିବା ଆଉ କ'ଣ କରିବା, କାରଣ ସହିବି କ'ଣ ଗଧ ହେବି ନା କ'ଣ, ଏଠି ସଂସାର ଗଧ ହେବି, ସେ ଲେଖିଲେ କି ଭକ୍ତିନ ଠାକୁର ଲେଖିଲେନି, ନା ନା ଆଉ ଗୋଟେ ଗଧ ଲେଖିଛନ୍ତି କେଉଁଠି, ସେଇଟା ତ ଲେଖିଛନ୍ତି ଆଉ ସଂସାର ସେଇ ଗଧ ହୋଇ ଲେଖିନାହାନ୍ତି, ହଁ ସେ ସଂସାର ଗଧ ହୋଇକି ମୁଁ ବହୁତ ଭାର ବୋଇଲି, ସଂସାର ଗଧ ହୋଇକି କିଛି ଭାର ବୋଇବା, ହଁ ନାଇଁ 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 ଆଉ ଗୋଟେ ଅଛି, ଆଉ ଗୋଟେ ଗଧ ଅଛି, ସେଗୁଡ଼େ ଗାଧା ହେଇକି ମୁଁ ଗଧ ଗଧ ଗଧପୀଠରେ କ'ଣ ଦେଖିଛ, ଗଧ ବୋଲି ଗଧପୀଠରେ ଯାହା ଲଦ ଦେବ ସେଟା ଦେଖି ଦେଖିକି ଠିଆ ହେବ ନା, ଆଉ ସଂସାର ଗଧ ସେଇଆ, ଯାହା କିଏ କ'ଣ କହୁଛି, କେଉଁ ସ୍ତ୍ରୀ ଛୁଆ ପିଲା ସେ ତାର ହଁ ମୁଁ ତ କରିବି ଆଉ ସବୁ ସହି ନେବେ, ଆଉ କିନ୍ତୁ ସହି ନେବ ଯେ ସହୁଛ କାହିଁକି, ହରିଭଜନ ପାଇଁ ଆମେ ତ ଇଚ୍ଛା କରିକି ଆମେ ଘୃଣା କରୁନେ କାହାକୁ, ଏତେ ପରିଶ୍ରମର ମୂଲ୍ୟଟା ବୁଝିବା ଦରକାର, ଏଠି ସେ ବୁଝୁଛନ୍ତି ଯେମିତି କାଲି ସେ କଥା ପଡ଼ିଥିଲା, ଦୁଃଖଟା କ'ଣ ଭକ୍ତର ନାହିଁ ନା କ'ଣ, ଯେ ଆଉ ଯେ ତାର କ'ଣ ଦୁଃଖ ନାହିଁ ନା କ'ଣ, ସିଏ ବି ସହୁଛି, କିଏ ଗାଳି ଦେଲାଣି, କିଏ କ'ଣ କଲାଣି, ଅଥରିଟି କ'ଣ କହିଲାଣି, କେଉଁଠି କ'ଣ ଅସୁବିଧା ହେଲାଣି, ସେ ସହୁଛି ସେ କାହିଁକି, ସେ ଗୋଟେ ହାୟର ପର୍ପୋଜ୍ ଜାଣିଛି ମୁଁ ସହୁଛି ସହିଲେ ଭଗବାନଙ୍କ ଦୁଃଖ, ସଂସାର ତୁମେ ସହୁଛ କ'ଣ ମିଳିବ, କିଛି ନା, ହେଲେ ତ ଲକ୍ଷ୍ୟଟା ବୁଝିବାକୁ ପଡିବ। ସେମାନେ ଜାଣନ୍ତି ନା ଯେ ବ୍ରହ୍ମାଣ୍ଡରେ କୌଣସି ନା କୌଣସି ଠାରେ ଜୀବ କୌଣସି କୌଣସି ଠାରେ କୌଣସି ଜୀବ ସୁଖ ପାଉନାହାନ୍ତି, କେହି କେଉଁଠି ସୁଖରେ ନାହାନ୍ତି, ବମ୍ବେ କୁହ, ଦିଲ୍ଲୀ କୁହ, ଆମେରିକା କୁହ, ଯୁଆଡ଼େ ଯା, କେଉଁଠି ଏଇ ବ୍ରହ୍ମାଣ୍ଡ ଭିତରେ କେଉଁଠି କେହି ସୁଖରେ ନାହାନ୍ତି। ଏ ଭୌତିକ ଜୀବ, ଏ ଭୌତିକ ଶରୀର ଜୀବକୁ କଦାପି ସୁଖ ଦେଉନାହିଁ, କେବଳ ଦୁଃଖ ହିଁ ଦେଉଛି। ଯେଉଁମାନଙ୍କର ଜ୍ଞାନ ଆସିଛି ଜାଣିପାରିବେ ନା, ନିଜେ ଜ୍ଞାନ ଆସିନି, ଏଇଟା କେବଳ ଦୁଃଖ ଗୋଟେ ଆଉ ଗୋଟେ ବ୍ୟାଡ୍ ବାର୍ଗେନିଂ ପ୍ରପାତ କୁହନ୍ତି, କେବଳ ଦୁଃଖ ହିଁ ଦେଉଛି। ଏ ଭୌତିକ ଜଗତ ସର୍ବତ୍ର ଜନ୍ମ ମୃତ୍ୟୁ ଜରା ବ୍ୟାଧି ରୂପକ ଦୁଃଖରେ ଭରପୁର ହିଁ ରହିଛି, କିନ୍ତୁ ଯିଏ ତାର ସ୍ୱରୂପ ସ୍ଥିତିକୁ ଜାଣିପାରିଛି, ଅର୍ଥାତ୍ ଯିଏ ଜାଣିପାରିଛି ସେ ଭଗବାନଙ୍କର ନିତ୍ୟ ଦାସ, ସେଇ ଅନୁକ୍ରମେ ଭଗବାନଙ୍କର ସ୍ଥିତିକୁ ମଧ୍ୟ ଜାଣିପାରିଛି, ସେ ନିଜକୁ ଭଗବାନଙ୍କର ଦିବ୍ୟ ସେବାରେ ନିଯୁକ୍ତ କରେ। ଯାହାକୁ ଏଇ ଜ୍ଞାନ ଆସିବ ସେ କ'ଣ ଚାହିଁବ କି, କ'ଣ ସର୍ବଜ୍ଞ କର୍ମ ତ୍ୟାଗିତାର ଶ୍ରୀକୃଷ୍ଣ ଭଜା ସବୁ ଛାଡ଼ିଦେବ, ସିଏ ଆଉ ଜାଣିଦେଲେ ସଂସାରଟା ଚିହ୍ନଦେଲା, ଆଉ ଏଠି ଗୋଟେ ସଂସାର ଗଧ ହେବା ଦରକାର, ଆଉ କିଛି କାମ ନାହିଁ, ଖାଲି ଖଟି 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 ଜୀବନ ଯିବ ଆଉ। ତେଣୁ ସେ କ'ଣ କରିବ, ଭଗବାନଙ୍କ ସେବାରେ ଲାଗିଯିବ। ତେଣୁ ଆଉ ଏଇ ଚେତନାର ଜିନିଷ, ଏଇଟା କେହି ଭୁଲ ବୁଝିବେନି ଯେ ନା ନାଇଁ ଆମେ ଗୃହସ୍ଥ ଲୋକ ହେଇଛୁ, ଆମେ କ'ଣ ଖାଲି ଖଟିବୁ ନା ପିଲା ଛୁଆ ଭଲ, ଆରେ ଆଜି ମୁଁ ଶୁଣିଥିଲି ପ୍ରବାସୀ କଥା କହୁଛନ୍ତି, ଏଇଟା ଚେତନା ଜିନିଷଟା ନା, କେଉଁଠି କେତେବେଳେ କେଉଁ ପରିସ୍ଥିତିରେ କହିଛି ବୁଝିବା ଦରକାର। ପିଲା ଛୁଆ ସଂସାର ତୁମର ଯେମିତି ରହିଛି, ଗୋଟେ ମଠ ମନ୍ଦିର ସେମିତି ଭଗବାନ ଅଛନ୍ତି, ଭକ୍ତ ଅଛନ୍ତି, ସବୁ ଏଇଟା ଚେତନାଟାକୁ ଠିକ୍ କରିବାକୁ ପଡିବ, ଚେତନାରେ କୃଷ୍ଣ ରହିବା ଦରକାର। ଆଜି ପ୍ରବାସୀ କଥା ଇଂଲିଶରେ କହୁଥାନ୍ତି, ସେ ବମ୍ବେ ମନ୍ଦିରରେ, ବମ୍ବେ ମନ୍ଦିରରେ ସେ ଯେଉଁ କ'ଣ ନା ଡକ୍ଟର କୃଷ୍ଣମୂର୍ତ୍ତି ବୋଧେ, ଆଉ ସେ ତ ବହୁତ ଗୀତା ପଢ଼ୁଛି, ଖାଲି ଏଣେ ଶ୍ଳୋକ କହୁଛନ୍ତି, ସବୁ ଯେତେ ଶ୍ଳୋକ ପ୍ରଭୁ ତାଙ୍କୁ ବୁଝାଉଛନ୍ତି, ଗାଳି ବି ମଧ୍ୟ ଦେଉଛନ୍ତି। ଶୁଣ ମୁଁ ଯାହା କହୁଛି, ତୁମେ ଖାଲି କେଉଁ ଶ୍ଳୋକଟା କାହିଁ ପଢୁଛ, ଆଉ ପ୍ରଭୁତ ଭଲ ବି ରହୁଛନ୍ତି ତାକୁ, କାହିଁକି ଏତେ ଶ୍ଳୋକ ମନେ ରଖିଛି ଆଉ ସେ ଶ୍ଳୋକଟା ମନେ ପକେଇ ଦେଉଛି। ଆଉ ପ୍ରଭୁତ କହୁଛନ୍ତି, ଦେଖ ଆମ ମନ୍ଦିର ଛୋଟ ଛୋଟ ପିଲା, ସେ ବସ୍ତି ଛୁଆ ଚାଲି ଆସୁଛନ୍ତି, ଇସ୍କନ ଯୋଉଠି ହବ ସେ ବସ୍ତି ଛୁଆ ପଳେଇ ଆସୁଛନ୍ତି, ତାଙ୍କର ଡ୍ରେସ୍ ପତ୍ର ନାହିଁ, ମୁଁ ସେ ଚିନ୍ତା କରୁଥିଲି ସାଧୁ କେମିତିକା, ଚେତନା ଗୋଟେ ଜିନିଷ ନା, ସେ ମନା କରୁଛନ୍ତି ନା ନାଇଁ ଭିକାରୀ ଭିକ ଦେବନି, କାରଣ ଦେଲା ପଇସା ଦେଲା ମାନେ ତୁମେ ଖାଦ୍ୟ ଦିଅ, ପ୍ରସାଦ ଦିଅ, ସବୁବେଳେ କୋଉ ପରିସ୍ଥିତିରେ କ'ଣଟା କୁହାଯାଉ ଜଣେ ବୁଝିବା ଦରକାର। ନେଗେଟିଭ କେବେ ଗୃହସ୍ଥକୁ ନିନ୍ଦା କରାଯାଉନି, କିନ୍ତୁ ତା ଚେତନା ସ୍ତରରେ ସେ କ'ଣ ରହିବା ଦରକାର, ତା ଚେତନା ସ୍ତରରେ କୃଷ୍ଣ ପାଇଁ କର୍ମ କରିବା ଦରକାର। ପିଲା ଛୁଆର ସମସ୍ୟା ତୁମେ ସମାଧାନ କରିପାରିବ ନାହିଁ, କାରଣ ତାଙ୍କ କର୍ମଫଳ ସେ ଭୋଗିବେ, ବରଂ ତାଙ୍କୁ କୃଷ୍ଣଙ୍କୁ ସମର୍ପଣ କର। ସେଇଠି ପ୍ରପଦ ମନା କରୁଛନ୍ତି ତୁମେ ପ୍ରସାଦ ଦେବ, ପଇସା ଦେବନି, ପଇସା ଦେଲା ମାନେ ସେମାନେ ନିଶା ଖାଇଦେବେ। ଏଠି କହୁଛନ୍ତି ପ୍ରଭୁପାଦ, କୃଷ୍ଣମୂର୍ତ୍ତି କହୁଛନ୍ତି ସେ ତାଙ୍କୁ, ତୁମେ ଗୋଟେ କାମ କର, ସେ ଯେଉଁ ଅଛି ପିଲାମାନେ ଆସୁଛନ୍ତି, ସେମାନେ ଆସିକି ହରେକୃଷ୍ଣ କୀର୍ତ୍ତନ କରୁଛନ୍ତି, ପ୍ରସାଦ ପାଉଛନ୍ତି, ତାଙ୍କର ଗାଧୋଇ ନାହାନ୍ତି, ଡ୍ରେସ୍ ପତ୍ର ନାହିଁ, ତାଙ୍କୁ ତୁମେ ଡ୍ରେସ୍ ଆଣିକି ଦିଅ, ପ୍ରପଦ କହୁଛନ୍ତି, କାରଣ ସେ ଭଗବାନ ବାପୁ ଆସୁଛନ୍ତି, ତାଙ୍କ ବାପା ମା' କିଆର ଶିଖିନାହାନ୍ତି, ସାଧୁର ହୃଦୟକୁ ଦେଖ, କାରଣ ସେ ଆସୁଛନ୍ତି ଛୁଆମାନେ ପ୍ରସାଦ ଲୋକରେ ବିଦେଶୀ ଦେଖିବା ପାଇଁ ଆସୁଛନ୍ତି, ହରେ କୃଷ୍ଣ ରେକର୍ଡିଂ ସବୁ ହେଉଛି, ହରେ କୃଷ୍ଣ କହୁଛନ୍ତି, ଆଉ ପ୍ରସାଦ ପାଆନ୍ତି। ପ୍ରପଦ କହୁଛନ୍ତି, ମୁଁ ଦେଖିଲି ତାଙ୍କୁ ସନ୍ଧ୍ୟାବେଳେ, ସେମାନେ ଆସୁଛନ୍ତି ଠାକୁରଙ୍କୁ ହରେକୃଷ୍ଣ ଡାକୁଛନ୍ତି, ତାଙ୍କ ଭଲ ଡ୍ରେସ୍ ନାହିଁ, କୃଷ୍ଣମୂର୍ତ୍ତି ତୁମେ ତାଙ୍କ ପାଇଁ ସବୁ ଡ୍ରେସ୍ ଆଣିକି ଦିଅ, ତାଙ୍କୁ କହିବେ ସେ ଗାଧିକି ଆସିବେ, ତାଙ୍କୁ ଭଲ ଡ୍ରେସ୍ ଦେବ, ଆଉ ସେ ଯେତେବେଳେ ସେଇଟା ପିନ୍ଧିକି ତାଙ୍କ ଘରକୁ ଯିବେ, ଦେଖେ ଯେ ଐକୁଣ୍ଠରୁ ଆସୁଛନ୍ତି ଗୋଟେ ଜୀବ ପ୍ରତି କେମିତି ଦୟା, ସେତେବେଳେ ଘରକୁ ଯିବେ, ତାଙ୍କ ବାପା ଶିଖିବେ ଯେ ଏମିତି କେୟାର କରାଯାଏ, ତାଙ୍କ ବାପା ତାଙ୍କ ଦାୟିତ୍ୱ ନେଉନାହାନ୍ତି, ସେ ଗାଧୋଉନାହାନ୍ତି, ବୁଲୁଛନ୍ତି, ଏଠି ଖାଇବା ପାଇଁ ଚାଲି ଆସୁଛନ୍ତି, ପ୍ୟାଣ୍ଟ ପନ୍ଦର ବି ଛିଡ଼ା ପ୍ୟାଣ୍ଟ ସବୁ ପିନ୍ଧିକି ଆସୁଛନ୍ତି, ଦେହର ସବୁ ମୁଣ୍ଡ ଫୁଣ୍ଡ କୁଣ୍ଡେଇ ନାହାନ୍ତି, ପ୍ରପଦ ତୁମକୁ କହିବେ ଗାଧେଇକି ଆସିବେ, ତା ନୂଆ ଡ୍ରେସ୍ ତ ସେ କହୁଛି, ନା ମୋ ସ୍ତ୍ରୀ ବି ବହୁତ ସ୍କୁଲରେ ସବୁ ଏମିତି ରଖିଛି, ଆଉ ବହୁତ 300-300 ପିଲାଙ୍କୁ ଖାଇବାକୁ ଦେଉଛି, ଭଲ ମନ୍ଦ କରୁଛି। ପ୍ରପଦ କହିଲେ ତୁମେ କର, କହିଲା ନା ସିଏ ବହୁତ ପଇସା ବାଲି, ବହୁତ ପଇସା ତା କଥା ଅଛି, ମୋ ଦେହରେ ଏତେ ପଇସା ନାହିଁ, ମୁଁ ସିମ୍ପଲି ପ୍ରପଦ କହିଲା ତୁମେ କରିବାକୁ ପଡ଼ିବ, ତୁମେ କର, ସେ 300 କରୁଛନ୍ତି ତୁମେ କର, ଯେ ମନା କରାଯାଇନି, କାରଣ ଜଣେ ଗୃହସ୍ଥର ଛୁଆ ପିଲାଟା ବି ସିଏ ଭଗବାନଙ୍କର ନା ନାହିଁ, ତୁମେ ନିଜର ବୋଲି ହବନି, ନିଜର ହେଲେ ତୁମ ବୁଦ୍ଧିଟା ବନ୍ଧନ ମିଳେ, ମୋ ଛୁଆ ମୋର ସୁଖ ହେଲା, ମୋର ନାଇଁ ଭଗବାନଙ୍କର, ମୋର ଯେତିକି କର୍ତ୍ତବ୍ୟ କରୁଛି ମୁଁ ସେତିକି କର୍ତ୍ତବ୍ୟ କରିବି, ତାପରେ ମୁଁ ଆଉ କିଛି କହିପାରିବି। ବୁଦ୍ଧି ଦ୍ୱାରା ସବୁବେଳେ ଏଇଟା ବୁଦ୍ଧିଯୋଗ, ଭକ୍ତି ଯୋଗର ଅଲଗା ଗୋଟେ ନାମ ବୁଦ୍ଧି ଯୋଗ, ବୁଦ୍ଧି ଦ୍ୱାରା ତୁମେ ସବୁବେଳେ କୃଷ୍ଣ ଚେତନାରେ ରହିବାକୁ ଚେଷ୍ଟା କର, ଏଇଟା କ'ଣ ଏଇଟା କରିବା କ'ଣ ଦରକାର, କ'ଣ ଦରକାର ନାହିଁ, କେଉଁଥିରେ ବନ୍ଧନ ଆସିବ, କେଉଁଥିରେ ଆସ, ବୁଦ୍ଧିଟାକୁ ଶୁଦ୍ଧ କରିବାର ଅଛି ନା, ଆଉ ସଦସଙ୍ଗ କରିବା ତାତ୍ପର୍ଯ୍ୟ କ'ଣ, ହରିଭକ୍ତି କରିବା, ବୁଦ୍ଧିକୁ ଶୁଦ୍ଧ କରିବା, ତତ୍ତ୍ୱଟା ଅଜ୍ଞ ଏଇ ପୂର୍ବ ଯେମିତି ଲୋକ ଅଜ୍ଞ ଗୁଡ଼ା ସେ ବୁଝିପାରନ୍ତି ସଂସାର କେତେ ଦୁଃଖମୟ, ସେ ଯିଏ ଜାଣିପାରିବ ସେ ଭଗବାନ ସେବାରେ ନିଯୁକ୍ତ ପରିମାଣରେ ସେ ବୈକୁଣ୍ଠ ଲୋକରେ ପ୍ରବେଶ କରିବା ପାଇଁ ଯୋଗ୍ୟ ହୋଇଥାଏ। ବୈକୁଣ୍ଠ ଲୋକରେ ଜଡ଼ ଜଗତର ଦୁଃଖ ନାହିଁ, କାଳ ଓ ମୃତ୍ୟୁର ପ୍ରଭାବ ନାହିଁ। ନିଜର ସ୍ୱରୂପ ସ୍ଥିତିକୁ ଜାଣିବାର ଅର୍ଥ ଭଗବାନଙ୍କର ଦିବ୍ୟ ସ୍ଥିତିକୁ ଜାଣିବା। ଯେ ଭ୍ରମବଶତଃ ଜୀବ ଓ ଭଗବାନଙ୍କୁ ସମାନ ସ୍ତର ବୋଲି ଭାବେ ବୁଝିବାକୁ ହେବ ଯେ ସେ ଅନ୍ଧକାରରେ ଅଛି ଏବଂ ସେଥିପାଇଁ ସେ ଭଗବାନଙ୍କ ସେବାରେ ଆତ୍ମବିନିଯୋଗ କରିପାରେ ନାହିଁ। ସେ ନିଜେ ଭଗବାନ ସାଜେ ଏବଂ ଫଳତଃ ବାରମ୍ବାର ଜନ୍ମମୃତ୍ୟୁ ଚକ୍ରରେ ଘୁରିବାକୁ ଆଗେଇ ଯାଏ। କିନ୍ତୁ ଯେ କଥା ଜାଣିଯାଇଛି ଯେ ସେ ସେବକ ସେବକ ସ୍ଥିତିରେ ଅଛି, ତଦନୁଯାୟୀ ଭଗବାନଙ୍କ ସେବାରେ ଆତ୍ମବିନିଯୋଗ କରିଛି, ସେ ବୈକୁଣ୍ଠ ଲୋକରେ ପ୍ରବେଶ କରିବା ପାଇଁ ଯୋଗ୍ୟ ହୋଇଥାଏ। ଭଗବାନଙ୍କ ପାଇଁ କାମ କରିବା ବା ଭଗବାନଙ୍କ ସେବା କରିବାକୁ କର୍ମଯୋଗ ବା ବୁଦ୍ଧିଯୋଗ କୁହାଯାଏ। କହିଲେ ବୁଦ୍ଧିଯୋଗଟା କ'ଣ? ଏହାକୁ ଆମେ ସିଧା 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 ଭାବେ ଭକ୍ତିଯୋଗ ବୋଲି କହୁ। ସିଧା ଡାଇରେକ୍ଟ କଥାଟା ହେଲା ଭକ୍ତିଯୋଗ। ଆଉ କୃଷ୍ଣଙ୍କ ପାଇଁ କର୍ମ କରିବା, ଜଣେ ଯେମିତି ଅଫିସ୍କୁ ଯାଉଛି ତାର ସେ ଏଇ ଅର୍ଥ ଆଣିବ ମୋର ଭଗବାନ କାମରେ ଲାଗେ, ଭଗବାନଙ୍କର ପିଲା ଅଛ, ସବୁବେଳେ ଦୁଇଟା ଜିନିଷ ଚେକ୍ କରିବାକୁ ପଡ଼ିବ। ବିଷୟର ପ୍ରତି ଆସକ୍ତି ମୋର କେମିତି ନ ବଢ଼ୁ, ହଟୁନାଇଁଟା ଏଟା ତ ବଡ଼ ଅଲଗା କଥା। ଆଉ ଭଗବାନ ପ୍ରତି ଆସକ୍ତି ବଢ଼ିଲେ ବିଷୟ ଆସକ୍ତିଟା କମିବ, କିନ୍ତୁ ମୋର ବିଷୟ ଆସକ୍ତି ନ ବଢ଼ୁ। ଆଉ ଯେତିକି ଅଛି ଭକ୍ତ ନ ହେଇଥିଲେ ଅଲଗା, ଭକ୍ତ ହେଇଗଲି ନା, ମୋର ସେଟା ନ ବଢ଼ୁ। ଦିନେ ଦିନେ ସେ ଲେଖିଲେନି ଦିନେ ଦିନେ ବୃଦ୍ଧି ହଉ ନାମେର ପ୍ରଭାବ, ନାମ ପ୍ରଭାବଟା ବଢ଼ୁ। ଆଉ ଇଏ ବିଷ ଆସକ୍ତି ଯଦି ବଢ଼ିଯିବ ତା ଲାଭ କ'ଣଟା ସେଟା ହେଇପାରିବ? କଚନ୍ତି ପଦମ ଅନାମୟ, ଦୁଃଖ ରହିତ ପଦକୁ ସେ ଯିବ। ନହେଲେ ସଂସାର ତ ବହୁ ଦୁଃଖ, ବହୁ ଦୁଃଖ। ଏ ଗୋଟେ ଜଣେ ମନୁଷ୍ୟ ଖାଲି ଖାଲି ଦୁଃଖକୁ ସମାଧାନ କରିବ? ନାରଦ ନାଇଁ, ବିଦୁର ମୈତ୍ର ସମ୍ବନ୍ଧରେ ଅଛନ୍ତି ନା, ସ୍ତ୍ରୀର କ'ଣ ଚେଷ୍ଟା ସବୁବେଳେ କ'ଣ ବୋଲିବ? ବିବାହିତ ଜାଣିନ, ସ୍ତ୍ରୀର କ'ଣ ଚେଷ୍ଟା? ଦୁଃଖକୁ ଦୂର କରିବା, ସୁଖକୁ ଆଣିବା, କେବେ ହେଇପାରିବନି। ଜଗତର ଦୁଃଖାଳୟ ତୁମେ କ'ଣଟା ଦୁଃଖ ଗୁଡ଼ାକ ଦୂର କରିବ? ଖାଲି ତୁମର ଗୋଟେ ଭ୍ରମରେ ଖାଲି ପରିଶ୍ରମ କରି 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 ସେ ନିରାଶିକି ଜଗତରେ ଯିବ। ହରିଭକ୍ତି ଛଡ଼ା ଭଗବାନଙ୍କର ଭଜନ ଛଡ଼ା କିଛି ନାହିଁ। ତେଣୁ ଚେତନାଟା ଯିଏ ବର୍ଣ୍ଣାଶ୍ରମ ଧର୍ମରେ ଯିଏ ଯେଉଁ ସ୍ତର ରହିଛି, ସନ୍ନ୍ୟାସୀ ହେଇଛି, ଯିଏ ବ୍ରହ୍ମଚାରୀ ହେଇଛି, ଯିଏ ଗୃହସ୍ଥ ହେଇଛି, ଗୃହସ୍ଥମାନଙ୍କ ପାଇଁ ଯେଉଁ ଧର୍ମ ରହିଲା, ବ୍ରହ୍ମଚାରୀମାନଙ୍କ ପାଇଁ ଯେଉଁ ଧର୍ମ ହେଲା, ସବୁ ଧର୍ମର ଅନ୍ତିମ ଲକ୍ଷ୍ୟ ହେଲା କୃଷ୍ଣ ସେବାରେ ଲାଗିବା। ଯଦି ଜଣେ ବିବାହ ପଡ଼ିବାଟା କେବଳ ଗୃହସ୍ଥ ଧର୍ମ ନୁହେଁ, ସେ କ'ଣ ପିଲା ଛୁଆକୁ ପୋଷୁଛି? ତୁ ପିଲା ଛୁଆ ପୋଷିଲେ କ'ଣଟା ହେଲା? ପିଲା ଛୁଆ ପୋଷିକି ତୁ ନରକକୁ ଯିବୁ? ହରିଭକ୍ତିଟା କଲୁନୁ ଆଉ, ଚାରି ବର୍ଣ୍ଣାଶ୍ରମ ଯଦି ହରିଣା ହୋଇଯାଏ ନା, ସାଧୁ ହେଇଗଲା ତାର କେୟାରଲେସ୍ ହେଇଗଲା, ଭୋଜନ କରିବନି। ମୁଁ ତ ସାଧୁ ହେଇଗଲେ ଆମର ବାଛୁରା ହେବି, ତୁ ବାବା ବି ନରକକୁ ଯିବୁ, ଭୋଜନ ନ କଲେ ସମସ୍ତେ ଯିବେ, କରମ ପଡ଼ିଲା ରହିଲେ ତୁମେ ଭୁଲ କାମ କରି ନରକକୁ ପଳେଇବେ। ବୁଦ୍ଧି ଯୋଗଟା କଣ ଲେଖିଲେ ଏଠି ବଳଦେବ କଣ କହିଲେ? ବୁଦ୍ଧିଯୁକ୍ତ ତାଦୃଶ ବୁଦ୍ଧିମନ୍ତମ୍ କର୍ମଜମ୍ ଫଲମ୍ ତ୍ୟକ୍ତା। ବୁଦ୍ଧିଯୁକ୍ତ ହେଇକି ବୁଦ୍ଧିମନ୍ତ ଲୋକ କର୍ମଜମ୍ ଫଲମ୍ ତ୍ୟକ୍ତା କର୍ମର ଫଳକୁ ତ୍ୟାଗ କରିବେ। କର୍ମାଣି ଅନୁତିଷ୍ଠନ୍ତୁ ମନୀଷିଣମ୍ କର୍ମାନ୍ତର୍ଗତ ଆତ୍ମା ଯଥାତ୍ମ ପ୍ରଜ୍ଞାବନ୍ତ ହୁତ୍ୱା। ଯେ କର୍ମ ମନୀଷୀ ମାନେ ଜ୍ଞାନ ମାନେ ଜ୍ଞାନୀ ଲୋକମାନେ କର୍ମ କଲାବେଳେ ସେ ଆତ୍ମଭୂତ ହେଇ କର୍ମ କରନ୍ତି। ଆତ୍ମଭୂତ ମାନେ ମୋର ଏଥିରେ ମଙ୍ଗଳ ହବ କି ନାହିଁ, ଆତ୍ମାର ଏଥିରେ ମଙ୍ଗଳ ହବ କି ନାହିଁ ସେଟା ଚିନ୍ତା କରିବନି, ଖାଲି କର୍ମ କରି ପକେଇବ। କ'ଣଟା ହବ ସେଥିରେ? ମୋର ଏଥିରେ ଆତ୍ମାର କ'ଣ କଲ୍ୟାଣ? ଆତ୍ମାର କଲ୍ୟାଣ ଚିନ୍ତା କରିବାନି, ଖାଲି ମଣିଷ ଭାବୁଛି କ'ଣ ପଇସା ଆସିଗଲେ ମୋର ସବୁ ସମାଧାନ ହେଇଯିବ, ତ ଆତ୍ମା କଥା ଚିନ୍ତା କରୁନି। ତେଣୁ କର୍ମ ବନ୍ଧନ ପଡ଼ି ପଡ଼ିକା ଯିବ। ମନୀଷୀ ମାନେ ସେଠି ଲେଖୁଛନ୍ତି, ମନୀଷୀ ନାହ କର୍ମାନ୍ତର୍ଗତ ଆତ୍ମତତ୍ତ୍ୱ ଯଥାତ୍ମ ପ୍ରଜ୍ଞାବନ୍ତ ଭୂତ୍ୱା। ଆତ୍ମତତ୍ତ୍ୱ ଜୀବ ଗୋଟେ ନିରପେକ୍ଷ ଭାବରେ ବସିବ, ଚିନ୍ତା କରିବ। ଆଗରୁ କ'ଣ ଆଗରୁ ଲୋକଟା ଏମିତି ଯେ ସବୁ ଭକ୍ତ ଥିଲେ ତା ମାନେ ନୁହେଁ, ସେମାନେ ସବୁ କର୍ମୀ ଲୋକ ଥିଲେ, ଏତେ ଶୁଣିଥିଲେ ଭାଗବତ, ଏତେ ଭାଗବତ ପୁରାଣ ଏଗୁଡ଼ା ସବୁ ଶୁଣିଥିଲେ, ସେମାନେ ସବୁ ତାଙ୍କ ବୁଦ୍ଧି ଗୁଡ଼ାକରେ ସେଗୁଡ଼ା ସବୁ ପଶି ଯାଇଥିଲା। ତେଣୁ ସେମାନେ ଆମିଷ ଆମିଷ ଭଲ ମନ୍ଦ ଖାଆନ୍ତି, ନିଶା ଗୁଣ୍ଡି ମନ୍ତ୍ର ଭଲ ମନ୍ଦ ଏଗୁଡ଼ା ସବୁ ଖାଆନ୍ତି, ହେଲେ ତାଙ୍କର ସବୁ ଗୋଟେ ଜିନିଷ ତାଙ୍କର ଭଲ ଜିନିଷ ଥିଲା, ଈଶ୍ୱରଙ୍କ ପ୍ରତି ବିଶ୍ୱାସଟା ତାଙ୍କର ଥିଲା, ଭଗବାନଙ୍କ ପ୍ରତି ବିଶ୍ୱାସ ସବୁ ଥିଲା, ଆଉ ଧୀର ସେମାନେ ସବୁ ଥିଲେ। ଏବେ ବି ସବୁ କର୍ମୀ ଯେଉଁ ଫୁଲବାଣୀ ସେ ଯେଉଁ ଗାଁ ଅଛି ମୁରୁଗାଇ ସେଠି ଭାଗ କଥାକୁ ଯାଏ, ତାଙ୍କର ଡେଲି ଭାଗବତ ପଢ଼ା ହବ ପୁରାଣ ବର୍ଷମାନ, ଗୋଟେ ମଣ୍ଡପ ଅଛି ପାଞ୍ଚଟା ଦଶଟା ବୁଢ଼ା ବସିଥିବେ, ଭାରି ଧୀର ମୁଁ ଦେଖିଛି। ମାନେ ସେ ଗୁଣ୍ଡି ଖାଆନ୍ତି, ସେ କାଠ କାହାଣୀକୁ ଯାଆନ୍ତି, ଗରିବ ଲୋକ ଦେଖେ ଧୀର, କେତେବେଳେ ଦୁଃଖ ସୁଖ ତାଙ୍କର ଦୁଃଖର ଗୋଟେ ଭାଙ୍ଗି ପଡ଼ି ଆସିବନି କାମ ଆଣ୍ଡ କ୍ୱାଇ କାହିଁକି ସେଟା ଶୁଣି 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 ତାଙ୍କ ବୁଦ୍ଧିରେ ଏଇଟା ପଶିଯାଇଛି ଭଗବାନ ସଂସାରକୁ ଚଳୁଛନ୍ତି ସୁଖ ତ ଆମକୁ ଭୋଗିବାକୁ ପଡ଼ିବ ପରମଫଳ ତ ଆମର ଅଛି କାହିଁକି ଆମେ ବିଚଳିତ ହେବା ସେମାନେ ସ୍ଥିର ହେଇଯାଇଛି ଆମର କ'ଣ ଭକ୍ତି ଭଗବାନଙ୍କୁ ଡାକୁଛେ ତାପରେ ଜ୍ଞାନଟା ରହିଲା ଯେ ଦୁଇଟା ମିଶିକି ଆମକୁ ସ୍ଥିର କରିପାରିଲାନି ତା ଲାଭ କ'ଣ ସେଥିପାଇଁ ପ୍ରଜ୍ଞାବନ୍ତ କର୍ମାନ୍ତର୍ଗତ ଆତ୍ମା ଯଥାତ୍ମବନ୍ତମୁକ୍ତା ଜନ୍ମବନ୍ଧନ ବିନିର୍ମୁକ୍ତା ଆତ୍ମତତ୍ତ୍ୱ ନ ଜାଣିପାରିଲେ ଜନ୍ମବନ୍ଧନରେ ପଡ଼ିଲା ଆଉ ବିନିର୍ମୁକ୍ତା ସନ୍ତୋ ଅନାମୟମ କ୍ଲେଶ ଶୂନ୍ୟମ ପଦମ ବୈକୁଣ୍ଠମ ଗଛନ୍ତି ଅନାମୟମ କ୍ଲେଶ ଶୂନ୍ୟମ ଏଟା ଦୁଃଖ ରହିତ କୁହାଗଲା କ୍ଲେଶ ରହିତମ ବୈକୁଣ୍ଠମ ସେ ଲେଖିଲେ ବୈକୁଣ୍ଠକୁ ଯାଆନ୍ତି ତସ୍ମାତ୍ ତ୍ୱାମପି ଶ୍ରେୟ ଜିଜ୍ଞାସୁରେ ଏବଂ ବିଧାନମ କର୍ମାଣି କୃପତ ଇତି ଭାବ ଅର୍ଜୁନ ତୁମେ ଗୋଟେ ଶ୍ରେୟ ତୁମର ଯେଉଁଥିରେ ମଙ୍ଗଳ ହବ ସେଇଟା ଭାବିକି କର୍ମ କର ହେ କର୍ମ କର ମୁଁ ସନ୍ନ୍ୟାସୀ ଯିବି କି ମୁଁ ଯୁଦ୍ଧ କରିବି ମଙ୍ଗଳଟା ଚିନ୍ତା କର ତୁମର କେଉଁଥିରେ ଆତ୍ମତତ୍ତ୍ୱ ଆତ୍ମତତ୍ତ୍ୱଟା ଜାଣିବାକୁ ପଡ଼ିବ ନା ଯେଉଁ ଜଣେ ଲୋକ ଖାଲି ଖୋଜି ଆତ୍ମତତ୍ତ୍ୱଟା କୌଣସି ଖୋଜିବା ଦରକାର ମୋର କ'ଣଟା ଅଭାବ ହେଉଛି ସେ ଖାଲି ଖୋଜୁ ମୋର କ'ଣ ଅଭାବ ଅଛି ଜଣକୁ ସବୁ ଦେଇଦିଅ ସେ ଖୋଜୁ ମୋର କ'ଣ ଅଭାବ ଅଛି ସେ କହନ୍ତୁ ଭଲ ଲାଗୁନି ଗୋଟେ ଲୋକର ଧନ ଥିବ ସ୍ତ୍ରୀ ଥିବ ପୁତ୍ର ଥିବ ସମ୍ମାନ ଥିବ ସବୁ ଥିବ ତାକୁ ଭଲ ଜିନିଷ ଭଲ ଲାଗୁନଥିବ ଆଉ ଏଇଟା ତ ବିଷୟ ବିଷୟର ପ୍ରତିକ୍ରିୟାଟା ରହିଛି ନା ତାକୁ ତ ଦୁଃଖ ଦଉଥିବ ଯଦି ବି ତାର ସବୁ ସେଟଅପ୍ ହେଇଗଲା ତାପରେ ପୁଣି ତାକୁ ଦେଖିବ ମୋତେ ଭଲ ଲାଗୁନି ଆତ୍ମାକୁ ଯେତେ ପ୍ରକାର ଜୀବାତ୍ମାକୁ ତା ଶରୀର ପାଇଁ ଯେତେ ପ୍ରକାର ବ୍ୟବସ୍ଥା କଲେ ବି ତାର ଆତ୍ମାର କିଛି କଲ୍ୟାଣ ହଉନି ନା ଆତ୍ମା କେବଳ ଚାହୁଁଛି ସମ୍ପର୍କ ରଖିବା ପାଇଁ ସମ୍ବନ୍ଧ ରଖିବା ପାଇଁ କାହା ସହିତ ପରମାତ୍ମା କୃଷ୍ଣଙ୍କ ସହିତ ସେଇଟା ତାର ଦରକାର ସେଇଟା ପୂର୍ବ ସେଟାକୁ ମତ୍ସ୍ୟ ଆଉ ଜଳର ଉଦାହରଣ ଦିଅନ୍ତି ସ୍ମାରମ୍ଭରେ ଏଇଟା କୁହନ୍ତି ସେଥିପାଇଁ ସେ ସବୁ ବିଭିନ୍ନ ପ୍ରକାର ଯେଉଁ ଫିଲୋସଫି ପ୍ରବାଦ କହୁଛନ୍ତି ସବୁ କାଟିକି ସବୁ ଥୋଇ ଦେଉଛନ୍ତି ସବୁ ଆଉ କାଟିକି ଥୋଇ ଦେଉଛି କାରଣ ପ୍ରକୃତିରେ ସବୁ କିଛି ଗୋଟେ ପରମାର୍ଥ ଦୃଷ୍ଟିରୁ ଏହାର କିଛି ମୂଲ୍ୟ ନାହିଁ କହିଲେ ଜଣେ ଭଗବାନ ଯେଉଁ ସୃଷ୍ଟି କରିଥିଲେ ମଣିଷର ଆତ୍ମଚେତନାରେ ବାଧା ନହବା ପାଇଁ ଜିନିଷ ଥିଲା ଆଗରୁ ଆଗରୁ ଏ ଟ୍ରାକ୍ଟର ନଥିଲା ଆଉ ଏ ଯେତେ ସବୁ ମେସିନ୍ ଇଲେକ୍ଟ୍ରିସିଟି ଆଉ ଯାହା ସବୁ ଏଟା ତ ବର୍ତ୍ତମାନ ବନ୍ଦ କରିହବନି ଏଟା ତ ଜୀବନର ଗୋଟେ ଅଙ୍ଗ ହେଇଗଲା କି ଲୋକ ସେ ସଭ୍ୟତାକୁ ଯାଇପାରିବେନି ଆମେ ଯଦି ଡିସ୍କସନ୍ କରିବା ଆମେ ଯଦି ଗୋଟେ ନିରପେକ୍ଷ ଭାବରେ ବିଚାର କରିବା ଭଗବାନ ଯାହା ତିଆରି କରିଥିଲେ ମଣିଷ ପାଇଁ ଯାହା ସବୁ ତିଆରି କରିଥିଲେ ସେଟା ଆତ୍ମଚେତନାରେ ବାଧା ସୃଷ୍ଟି ହୁଅନ୍ତା ଆଉ ମଣିଷ ଯାହା ତିଆରି କରିଛି ସେଟା ସବୁ ଆତ୍ମଚେତନାରେ ବାଧା ସୃଷ୍ଟି କରୁଛି ଦେଖ ତୁମେ ସୃଷ୍ଟିକୁ ନଷ୍ଟ କରୁଛନ୍ତି ପ୍ରକୃତିକୁ ନଷ୍ଟ କରୁଛନ୍ତି ଯୋଉ ଇଟା ଘର ସେତେବେଳେ ଇଟା ଥିଲା କି ତୁମର ଏବେ କ'ଣ ସବୁ ଏଇ ସବୁ ଟିଭି ଆସି ନ୍ୟୁଜ୍ କହୁଛି କ'ଣ କ'ଣ ନ୍ୟୁଜ୍ କହୁଛି ଏଇ ବାତ୍ୟା ହବ କ'ଣ ବାତ୍ୟା ଆସୁଛି ଏମିତି ହବ ସେ କେମିତି ଜାଣିଲେ ଗୋଟେ ମେସିନ୍ ତିଆରି କଲେ ମେସିନ୍ ତିଆରି କରୁଥିଲେ ନା ଏ ବାତ୍ୟାଟା ତିଆରି କରୁଛି କିଏ ମାଲିକ ହିଁ ତିଆରି କରିବ ମ ଇଏ ଗୁଡ଼ା ତିଆରି କରୁଛନ୍ତି ବମ୍ ବୋ କରୁଛନ୍ତି କୋଉଠି କି ଆଉ ସମୁଦ୍ର ବନ୍ଦ ସେ ଜାଣିଲେ କେମିତି ସବୁ ଯେ ରାଡାରେ ଧରୁଛନ୍ତି ସେ ବମ୍ ପକେଇ ଦେଖିଛନ୍ତି ଏତିକି ପକେଇଲେ ଏମିତି ଜଳ ଉଠୁଛି ଏମିତି ହେଉଛି ଏଇଟା ତିଆରି ହେଉଛି ଏମିତି ତା ପ୍ରଭାବ ଏଇଠି ପଡ଼ୁଛି ସେ ରିସର୍ଚ୍ଚ କରି ଜାଣିଛନ୍ତି ନା ଆଉ ଏକ ଭଗବାନ ସବୁ ଜାଣିଦେଉଛନ୍ତି ବାତ୍ୟା ମାନେ ହବ ବୋଲି ସେ ସବୁ ଜାଣିଦେଉଛନ୍ତି ନା ନାଇଁ କରୋନା ହେଉଛି ବଞ୍ଚାଉନାହାନ୍ତି ମଣିଷକୁ କେଉଁଠି ମଣିଷ ଭିତରେ ରୋଗ ହେଉଛି ବାହାର କରୁନାହାନ୍ତି ସେ ଯେମିତି ଯେଉଁ ଭାଇରସ୍ ତିଆରି କରନ୍ତି ତା ଆଣ୍ଟି ଭାଇରସ୍ ତିଆରି କରନ୍ତି ସେଭଳିଆ ଏ ସବୁ କର୍ମର ପ୍ରତିକ୍ରିୟା ଏମାନେ ତିଆରି କରିଛନ୍ତି ଆଗରୁ ଲୋକ ଜାଣିଦେବେ ମରୁଡ଼ି କେଉଁ ବର୍ଷ ହବ ଜାଣିଛ ନା ନାଇଁ କେବେ ମରୁଡ଼ି ହବ କେବେ ମରୁଡ଼ି ହବ କହିଲେ ଦେଖିବା କେବେ କ'ଣ ସିମ୍ପଟମ୍ରେ ମରୁଡ଼ି ହୁଏ ଲୋକ ଜାଣିଦେବେ ସୂର୍ଯ୍ୟର ସୂର୍ଯ୍ୟକିରଣ ଦେଖିକି ଜାଣିଦେବେ ମାଂସ ଗଛରୁ ଜାଣିଦେବେ ମୁଁ ଛୁଆଟି ବେଳେ ଏଇଟା ସବୁ ଶୁଣିଛି ମାଂସ ଫୁଲ ଫୁଟୁଛି ମାନେ ଏଥର ମରୁଡ଼ି ହବ ସୂର୍ଯ୍ୟ ଯେତେବେଳେ ଅସ୍ତ ହେବେ ସେତେବେଳେ ପୁରା ଲାଲ ରହିଲା ପୁରା ରକ୍ତବର୍ଣ୍ଣ ହେଇକି ରହିଲା ବହୁତ ଦିନ ଜାଣିବା ଭିତରେ ବର୍ଷା ହବ ତୁମର କ'ଣ ରେଟର୍ ଅଛି ଆମର ରେଟର୍ ନଥିଲା ନା କ'ଣ ମୁଁ ତ ଏ ସଭ୍ୟତାର ଗୋଟିଏ ଜିନିଷ ମୋତେ ଭଲ ଲାଗେନି ଖାଲି ବଞ୍ଚିବାକୁ ପଡ଼ୁଛି ବଞ୍ଚିବାର ଅଛି ଏଇଠି ସବୁ ଉଗ୍ର ଆଧୁନିକ ସଭ୍ୟତା ଏଥିରେ କ'ଣ ଅଛି ମା ମାନେ ଆକାଶକୁ ଦେଖିକି କହିଦେବେ ତାରା ଉଠିଲାନି ଏଥିରେ ବାଜିଥିବ ରାତି ତିନିଟାରେ ଦୁଇଟା ହେଇଥିବ ତିନିଟା ହେଇଥିବ କାଲି ବର୍ଷା ହବ କହିଦେବେ ସେ ବର୍ଷା ହବ ସେ ଚନ୍ଦ୍ରମାରେ ଦେଖିଦେବେ କ'ଣ ସେଇଟା ପଡ଼ିବ କହିବେ ଏଇଟା ଖରା ହବ ଚନ୍ଦ୍ରମାରେ ପଡ଼େନି ଗୋଟେ ଚନ୍ଦ୍ର ଚାରିକର ଗୋଟେ ଗୋଲେଇ ପଡ଼ିବ ସେ କହିଦେବ ଏଇଟା ଖରା ହବ ପକ୍ଷୀ ଗଢ଼ିଲେଣି କୋଉଠି ତୁମର ରେଡର ଲଗଉଛ ଏଟା ଲଗଉଛ କ'ଣ ସେ ରେଡର ଆମର ଦରକାର କ'ଣ ଦରକାର ବାତ୍ୟା ହେଲେ ବି ଲୋକଙ୍କର କିଛି ହଉନଥିଲା। ଆମେ ଦେଖିଛେ 1999 ମସିହାରେ ବାତ୍ୟା, 91 ମସିହାରେ ବାତ୍ୟା, ଆମର ତ ମାଟି କରିଥିଲା, ମୋର ମନେ ଅଛି, ବିରାଟ ବିରାଟ ଗଛ ଥିଲା, କିଛି ହୁଏନି କାହିଁକି ଏତେ ଗଛ ବୃକ୍ଷ ଥିଲା, ପବନ ହେଲା କ'ଣ ହବ, ଏଡ଼େ ସବୁ ତେତୁଲି ଗଛ, ଆମ୍ବ ଗଛ ଚାରିକର ଗାଁରେ ଭରି ହେଇକି ରହିଥିଲା, ପବନ ଆସିଲେ ମାଡ଼ ଗଛ କିଏ ସମ୍ଭାଳିବ, ସେତେବେଳେ ତ ଆଜବେଷ୍ଟ ନଥିଲା, ଟିଣ ନଥିଲା, ଆଉ ପ୍ରକୃତିରେ ତ ଉଗ୍ର ହଉନଥିଲେ, ଇଏ ତ ସବୁ ତିଆରି କରିଛନ୍ତି, ଗାଡ଼ି ଘୋଡ଼ା ତିଆରି କରି ପଲ୍ୟୁସନ୍ କରି, ଆଉ ଏଇଟା ତ ବନ୍ଦ କରିବନି, ବର୍ତ୍ତମାନ ଆହୁରି ବଢି ବଢି ଚାଲିବ କଳିଯୁଗରେ, ଏସବୁ ତିଆରି କରିଛନ୍ତି ନା ମଣିଷ, ଭଗବାନ ଏମିତି ସୃଷ୍ଟି କରିଥିଲେ ମଣିଷ ଆତ୍ମ, ମୋର ଗୋଟିଏ ଜିନିଷ ଖାଲି ଚିନ୍ତା ଅଛି ସବୁବେଳେ, ଏ ମଣିଷ କ'ଣ ପ୍ରଭୁଙ୍କୁ ପାଇବ, ଭଗବାନଙ୍କ ପାଇବାର ସବୁ ବିରୋଧ ଜିନିଷ ଗୁଡ଼ାକ ବର୍ତ୍ତମାନ ମଣିଷ ତିଆରି କରୁଛି ଆଉ ତାକୁ ବ୍ୟବହାର କରୁଛି। କେବଳ ଯଦି ସେ ଚୈତନ୍ୟ ମହାପ୍ରଭୁ ଯେଉଁ ଯାହାଙ୍କୁ ଧରିକି ଆସୁଛନ୍ତି ସେ ନାମ ପ୍ରଭୁ, ସିଏ ଯଦି ଗୋଟେ ମଣିଷକୁ ଚାହିଁଦେବେ ଟିକେ, ଗୋର ଚାହିଁବେ, ଗୋର ଭକ୍ତ ଚାହିଁବେ, ତାହେଲେ ଗୋଟେ ଜୀବ ଭକ୍ତିକୁ ଜୀବନ, ନହେଲେ ଇଏ ସବୁ ପୁରା ଆତ୍ମାର ବନ୍ଧନର ଜିନିଷ, ସବୁ ଆତ୍ମାର ବନ୍ଧନ ଜିନିଷ, ଯାହା ତିଆରି ହେଲା ଏ ମୋବାଇଲ ଗୋଟେ ହେଲା, ସଙ୍ଗେ ସଙ୍ଗେ ଫୋନ କର କଥା ହବ, ଏଇଟା କିଛି ନଥିଲା ଆଗରୁ, ମଣିଷ ତାର ବସିଥିଲା, କିରୋସିନି ଜଳି ଯାଉଥିଲା, ମୋତେ ଖାଲି ମୋର ସେ ମନେ ପଡ଼ିଛି ପିଲାଦିନର କଥା, ମୋତେ ଆଉ ଏଇ ସଭ୍ୟତାର କୌଣସି ଜିନିଷ ଭଲ ଲାଗୁନି, ତେଲ କ'ଣ ଏଟା କିରୋସିନ ଟିକେ ଡିବି ସରିଯିବ ଲିପିଦେବେ, ଶୀଘ୍ର ଖାଇଦିବ, ତେଲ ଖର୍ଚ୍ଚ ହେଉଛି, ତା ପୂର୍ବରୁ ତେଲ କିରୋସିନ ନଥିଲା, କିରୋସିନଟା ପରା ହେଲେ ନା, କିରୋସିନ ପୂର୍ବରୁ ନଥିଲା, କେମିତି କ'ଣ ଜାଣୁଥିଲେ, ଜଡ଼ା ତେଲ ଜାଣୁଥିଲେ, ଏ ଯୋଉ ସର୍ପ ମୁଁ ନିଜେ ଦେଖିଛି, ଯୋଉ ଦେହର ମାରି ହୁଅନ୍ତି, ଲୁଗା ସଫା କରନ୍ତି, ଗୋଟେ ଇଠା ଫଳ ଥାଏ, କୁଆଡ଼େ କ'ଣ କୁହନ୍ତି ମୁଁ ଜାଣିନେ, ଆମର ସେଇଟା ଇଠା ଫଳ କୁହନ୍ତି, ଏଡ଼ି ଏଡ଼ି ଓଡ଼ିଶୀ, ତା ଦେହରେ ଲୁଗା ସଫା ହବ, ସୋଡ଼ା ତା ପରେ ତିଆରି ହେଲା ନା, ଆଉ ଭଗବାନ ଏମିତି ଜିନିଷ ତିଆରି କରିଥିଲେ, ପ୍ରକୃତି ପୁରା ଯେମିତି ସେମିତି ରହିବା କଥା ରହିବ, ମଣିଷର ଆତ୍ମଚେତନା କେବେ ବ୍ୟାଘାତ ହୁଏ, ଆଉ ସେ ତ ବର୍ତ୍ତମାନ କଳିଯୁଗଟା କଳିର ସେମିତି ବୁଦ୍ଧି ତିଆରି ଭଗବାନ ଦଉଛନ୍ତି, ମଣିଷ ତ ସେମିତି ଭୋଗୀ ଭୋଗୀ ସମାଜ, ତା ପାଇଁ ସବୁ ଯାହା ଭୋଗର ଜିନିଷ ସବୁ ତିଆରି କରିଦେବେ, ସବୁ ଆତ୍ମଚେତନାର ବାଧକ ଜିନିଷ ସବୁ, କେତେ ସୁନ୍ଦର ସବୁ ମାନେ ପଶୁ ପକ୍ଷୀ ସବୁ ରହୁଥିଲେ, କଳରବ କରୁଥିଲେ, କ'ଣ ଆଲାରାମ ଦରକାର, ପକ୍ଷୀମାନଙ୍କର ଇଏରୁ ଜଣାପଡ଼ିଯିବ, ପକ୍ଷୀମାନେ ଯୋଉ ଗଛରେ ଯେଉଁ ଟାଇମ୍ରେ ରହିବେ ଜାଣିଛୁ ଭାବିଲେ, ତୁମ ଘର ପାଖ ଗଛରେ ଯୋଉ ପକ୍ଷୀଟା ରହିଥିବ ସେ ଯେଉଁ ସମୟରେ ବୋଗିବା କଥା ଗୋଟେ ଟାଇମ୍ରେ ବୋଗିବ, ସେ ଅଲଗା ଟାଇମ୍ରେ ବୋଗିବେନି, ସେ ଟାଇମ୍ ସେ ମୁଁ ଥିଲି ସେ ବାଲେଶ୍ୱର ସବିରାରେ ମୁଁ ଜାଣିଛି, ସେ ଯୋଉ ଅଛନ୍ତି ଢାଉକ ଗୁଡାକ, ଢାଉକ କୁହନ୍ତି ଢାଉକ, ସେ ଟାଇମ୍ ହେଲେ ତାର ବୋଗେଇବେ, ସେ ମୋ ଟାଇମ୍ ଦେଖିବାରେ ଏତେ ଏତେବେଳେ କ'ଣ ବୋଲିଲେ ନା ସାଢେ ତିନିଟା ହେଇଗଲା, ସେ ବୋଗେ କହିଲେ ତାର ଏତେ ବୋଗିବା କଥା ବୋଗେଇବ, କୁଆ ତାର ଏତେ ବୋଗିବା କଥା ବୋଗେଇବ, ସବୁ ପ୍ରକୃତିକୁ ଭଗବାନ କେତେ ସୁନ୍ଦର ସଜେଇକି ରଖିଥିଲେ, ଭାଙ୍ଗିକି ଛାରଖାର କରି ଗାଡ଼ି ଘୋଡ଼ା କୋଠା ବାଲ୍ଟି କରି ତୁମେ ସବୁ ଭୁବନେଶ୍ୱରରେ କ'ଣ କରିକି ମଣିଷ ବଞ୍ଚିବାର ମୋର ଅଛି, ସେଟା ପାଗଳ ଆମେ ଗୋଟେ, ଏସବୁ ଆତ୍ମଚେତନାର ବହୁତ ବଡ଼ ବାଧକ ଜିନିଷ, ତେଣୁ ଆଉ ଏଇଟା ତ ବନ୍ଦ କରିହବନି, ସେଥିପାଇଁ ପ୍ରଭୁପାଦ ଜାଣିଛନ୍ତି ଭଗବାନଙ୍କ ଲୋକ ତ ସେ ସବୁ ସିଟିମାନଙ୍କର ମନ୍ଦିର କଲେ, ଇଏ ତ ପ୍ରକୃତି ସାଙ୍ଗରେ ଖେଳି ପାରିବନି, ପ୍ରକୃତିର ସ୍ୱାମୀ ସାଙ୍ଗରେ ଖେଳନ୍ତୁ, କୃଷ୍ଣ ସାଙ୍ଗରେ ଟିକେ ହେଲେ ସେ ସବୁ ମନ୍ଦିର କରିଦେଲେ, ଇଏ ଆତ୍ମଚେତନାର ବାଧକ, ଗୋଟେ ଜୀବ କେବେ ବୁଝିବାକୁ ତାକୁ ସୁଯୋଗ ଦିଆଯିବନି, ମୁଁ ହେଉଛି ଆତ୍ମା ବୋଲି କେବେ ତ ବୁଝିବାକୁ ସୁଯୋଗ ଦିଆଯିବନି, ଯାହା ସବୁ ଜିନିଷ ବାହାରିଛି ସେ କଥା ସେ କହୁଛନ୍ତି, ତସ୍ମାତ୍ ତୁମ ବି ଶ୍ରେୟ ଜିଜ୍ଞାସୁ ଏବ, ତୁମେ ଶ୍ରେୟ ଜିଜ୍ଞାସୁ, ଶ୍ରେୟ ଆଉ ଗୋଟେ ପ୍ରେୟ, ଯେଉଁଥିରେ ମଙ୍ଗଳ ବା ଆତ୍ମାର ଶ୍ରେୟ ସେ ଜିଜ୍ଞାସୁ ହୁଅ, ଏବଂ ବିଧାନୀ କର୍ମାଣି କୃବତ ଇତି ଭାବ, ଯେଉଁଥିରେ ତୁମର ମଙ୍ଗଳ ଓ ଆତ୍ମର ମଙ୍ଗଳ ହବ ସେଇ ବିଧାନଟାକୁ ଜାଣିକି କର୍ମ କର, ସ୍ୱାତ୍ମଜ୍ଞାନସ୍ୟ ପରମାତ୍ମଜ୍ଞାନସ୍ୟ ହେତୁତ୍ୱାତ୍, ଆତ୍ମଜ୍ଞାନଟା ପରମାତ୍ମା ଜ୍ଞାନର କାରଣ, ଜଣଙ୍କର ଆତ୍ମଜ୍ଞାନ ଆସିଲେ ପରମାତ୍ମା ଜ୍ଞାନଟା କେମିତି ଆସିବ, ଏ ଲୋକ ଗୁଡାକୁ ନାହାନ୍ତି କି ଭଗବାନ ସର୍ବତ୍ର ଅଛନ୍ତି, ଭଗବାନ ସର୍ବତ୍ର ଅଛନ୍ତି, ଛେଳିଟାକୁ ମାରିଲା ବେଳକୁ ଛେଳି ଯେତେବେଳେ ତୁମେ ମାରୁଛ ସେତେବେଳେ ତା ଦେହରେ ଭଗବାନ ଜାଣିପାରୁଛ କି, କୁକୁଡ଼ାଟା ମୁଢି ଖାଇଦେଉଛ, କହିଦେବ ଭଗବାନ ସବୁଆଡ଼େ ଅଛନ୍ତି, ତୁମେ ତ ଆତ୍ମଜ୍ଞାନ ଆସିଲେ ତୁମେ ଭଗବାନ କ'ଣ ଜାଣିବ, ଏଇଟା ସବୁ ଶୁଖିଲା କଥା, ସେଟା କିଛି ନାହିଁ, ଏ ପୂର୍ବ କେତେ ସୁନ୍ଦର ଶ୍ରୀକୃଷ୍ଣ ପ୍ରତି ଡିଫିଟ୍ କରୁଛନ୍ତି, ଏମିତି କହୁଛନ୍ତି ମସ୍ତାନି ସର୍ବଭୂତ ଆଣି ନ ତେସୁ ଅବସ୍ଥିତ, ସେ ବୁଝିପାରୁନି, ସେ ଜାଣିବାକୁ ଗୋଟେ ବୁଝିପାରୁନି, କ'ଣ ଭଗବାନଙ୍କର ବୁଦ୍ଧି ତାଙ୍କୁ ଦେଇଥିଲେ, ପ୍ରଭୁଙ୍କ ଲୋକ ସେ କ'ଣ ଦେଇଥିଲେ, କ'ଣ ଯେତେ ଆସୁଛନ୍ତି, ସେ କହୁଛନ୍ତି ଯେ କୁକୁର ଭିତରେ ନାରାୟଣ ଅଛନ୍ତି କିନ୍ତୁ ନାରାୟଣ କୁକୁର ନୁହନ୍ତି, ତା ଭିତରେ କିନ୍ତୁ ଅଛନ୍ତି, ସାଂସ ପ୍ରଭୁ ଉଦାହରଣ
ସେଥିପାଇଁ କହିବେନି କୁକୁର ନାରାୟଣ, ଦରିଦ୍ର ଭିତରେ ନାରାୟଣ ଅଛନ୍ତି, ସେଟା ଦରିଦ୍ର ନାରାୟଣ, ସେଟା ଠିକ୍ ନୁହେଁ। ପ୍ରଭୁ ତାକୁ ଭାରି ଘୃଣା କରନ୍ତି, ଦରିଦ୍ର ନାରାୟଣ ସବୁବେଳେ ସେଟା ସେଟା ଗାଳି ଦିଅନ୍ତି। ଦରିଦ୍ର ନାରାୟଣ କୁହନି, ନାରାୟଣ ଦରିଦ୍ର ନୁହଁ, ଧନୀ ନାରାୟଣ କାହିଁକି ହେବେନି? ଧନୀ ଭିତରେ କ'ଣ ନାରାୟଣ ନାହାନ୍ତି? ଧନୀ ନାରାୟଣ କାହିଁକି ହେବେନି? ଦରିଦ୍ର ନାରାୟଣ କ'ଣ କହୁଛ? ପ୍ରଭୁ ସେ ଜିନିଷ କହୁଛନ୍ତି, ଦରିଦ୍ର ଭିତରେ ନାରାୟଣ ଅଛନ୍ତି କିନ୍ତୁ ନାରାୟଣ ଦରିଦ୍ର ହେବେନି। କୁକୁର ଭିତରେ ନାରାୟଣ ଅଛନ୍ତି କିନ୍ତୁ ନାରାୟଣ କୁକୁର ହେବେନି। ଅବସ୍ଥାନି ସର୍ବଭୂତାନି ନାଚୁ ଦେଶ ଅବସ୍ଥା, ସାଙ୍ଗେ ସାଙ୍ଗେ ବୁଝେଇ ଦେଉଛନ୍ତି, ଗୋଟେ ସରଳ ସୂତ୍ରରେ ତାକୁ ବୁଝେଇ ଦେବେ। କହିଲେ ସ୍ୱାତ୍ମଜ୍ଞାନ ଜାଣ ନା, ତାର ପରମାତ୍ମା ଜ୍ଞାନ ଆସିବନି। ଯେଉଁ ଲୋକର ନିଜ ଆତ୍ମଜ୍ଞାନ ଆସିନି ସେ ବଡ଼ ବଡ଼ କଥା କହିଲେ କ'ଣଟା ହେଇଯିବ? ତା ତ ନିଜେ ଜାଣିନି ସେ କରୁଛି କ'ଣ। ସେଥିପାଇଁ ଆଚରଣଟା ଯୋଉ କୁହାଯାଏ, ଆଚରଣଟା ବଡ଼ କାହିଁକି ଆମର କୁହାଯାଉଛି? ତୁମେ ଆତ୍ମସ୍ଥିତିରେ ରହିକି କର୍ମ କଲେ ସେଟା ଯାଇକି ପରମାତ୍ମା ମଧ୍ୟ ଉପଲବ୍ଧି କରିପାରିବ। ଥିରୋଟିକାଲ କଥା କହିଲେ କ'ଣଟା ହବ? ତୁମେ ନିଜେ ଆଚରଣ କରୁନ, ନିଜେ ତ ସେବା କରୁନ, ନିଜର ତ ଆତ୍ମଜ୍ଞାନ ଆସିନି, ନିଜର ବିଷୟ ସୁଖ ଲାଳସା ଅଛି, ଖାଲି ପ୍ଲାଟଫର୍ମ ସ୍ପିଚ୍, ଗୁଡ଼ା ସବୁ ପ୍ଲାଟଫର୍ମ ସ୍ପିଚ୍ କୁହାଯାଏ, ଖାଲି ଲୋକଙ୍କୁ ବୁଝିବା ପାଇଁ ପ୍ଲାଟଫର୍ମରେ ତୁମେ ଗୋଟେ ସ୍ପିଚ୍ ଦେଇ ଚାଲି ଆସିଲ ବକ୍ତା ସେଟା, ସେଥିରେ କ'ଣ ଅଛି? ସାର୍ବଜନୀନ ବକ୍ତା ତୁମେ ଗୋଟେ ହେଲ, କ'ଣ କାହାର ମଙ୍ଗଳ? ତୁମର ମଙ୍ଗଳ ହବ ନା ତାଙ୍କର ମଙ୍ଗଳ ହବ? ତୁମର ତ ନିଜର ଆତ୍ମଜ୍ଞାନ ନାହିଁ, ତୁମର ଆଚରଣ ନାହିଁ, ସେଥିପାଇଁ ଆଚରଣ ବିହୀନ ପ୍ରଚାର ପ୍ରଚାର ନାହିଁ, ଆଚରଣ ହିଁ ହେଉଛି ପ୍ରଚାର। ନିଜ ଆତ୍ମସ୍ଥିତି ରହିବାକୁ ପଡିବ, ଆଉ ସେଟା ନହେଲେ ହବନି। ଆତ୍ମସ୍ଥିତିର ଲକ୍ଷଣ କ'ଣ? ଆଜି ପ୍ରଭାସୀ କଥା କହୁଥିଲି, ବଡ଼ ସାଇଣ୍ଟିଫିକାଲି ସବୁ ବୁଝାଉଛନ୍ତି, ଇଟିଂ ସ୍ଲିପିଂ ମିଟିଂ ଡିପେଣ୍ଡିଂ ଗୋଟେ ସବୁ ନିଲ୍ କରିବାକୁ ପଡିବ, ଧୀରେ ଧୀରେ କମିବାର। ତୁମର ଏଇଟା ତ କିଛି ତୁମର ଆଉ ବଢୁଛି କମିବାର ନାହିଁ, ଆଉ ବାଟି ବଢୁଛି ନା କମିଯିବା ବୋଲିବାକୁ? ଏ ବାଟି ଯୋଉ କ'ଣ ଏଇଟା କହୁଛ, ଟିଫିନ ବାଟି, ଟିଫିନ ବଡ଼ ହେଇଯାଉଛି, କମୁଛି? ଇଟିଂ ସ୍ଲିପିଂ ମିଟିଂ ଗୋଟେ ବଢୁଛି, ଆଉ ତୁମେ ବଢୁଛି ତୁମ କି ଭୋଜନ ହେଉଛି ନାଇଁ? ପ୍ରବୋଧ କଲେ କିଛି ହେଉନି, ଏଇଟା ନିଲ୍ ହେଲେ ଯାଇ ତୁମେ ପ୍ରବେଶ କରିବ। ପ୍ରବୋଧ ନିଲ୍ ମାନେ ତାଙ୍କ ଭାଷାରେ ପରିଭାଷା, ଆମର ସେଟା ବଢି ବଢି ଚାଲିଛି, ସବୁ ହାବିଟ କାର୍ଡ କମିଛି, ବା ମାନେ କର୍ମୀ ଥିଲା ବେଳେ ଯୋଉ ହାବିଟ ନଥିଲା, ଭକ୍ତି ହେଲା ପରେ ତାର ହାବିଟ ଓଲଟା ହେଇଯାଉଛି। ସଙ୍ଗରେ ଆସି ଖାଇଲା ଆମେ ଖାଇଦେବା, ସେମିତି କଲେ ଆମେ କରିଦେବା, ଗଲା ସବୁ ଗଲା, ସବୁ ଚାଲିଯିବ। ଆରେ ତୁମର ଇଟିଂ ସ୍ଲିପିଂ ମିଟିଂ ଡିପେଣ୍ଡିଂ ତୁମର ଏଇଟା କମୁନି, ଆରେ ଆର୍ଟିଫିସିଆଲ ତୁମେ ବଡ଼ିର ଡିମାଣ୍ଡ ଅଛି, ତୁମେ କମେଇଲେ ଆର୍ଟିଫିସିଆଲି ତୁମେ କମେଇ ପାରିବନି। ସେ ପ୍ରବୋଧ ତୁମେ ଫାଷ୍ଟିଂ କର, ୱିକ୍ ହୁଏନି, ଫାଷ୍ଟିଂ ଏମିତି କରିବ ୱିକ୍ ହବନି, ଆଉ ତ ବଢ଼ାବନି। ମନା କରନି ଭୋଜନ କରିବା ପାଇଁ, ଶାସ୍ତ୍ର କହୁଛନ୍ତି ତୁମର ଆହାର ନିଦ୍ରା ଭୟ ମୈଥୁନ ଏଟା ରେଗୁଲେଟିଭ ହେବା ଦରକାର, ବଢ଼ିବନି କିଛି ଜିନିଷ ଭକ୍ତିରେ, ଏଇଟା ମନେ ରଖ। ଭକ୍ତିରେ ସଂସାର ସାଇଡ଼ କିଛି ବଢ଼ାଓନି, ଧନ ବଢ଼ିବା ଉଚିତ ନୁହେଁ, ସବୁ ଜିନିଷ ବଢ଼ିବା ଆମର ଉଚିତ ନୁହେଁ। ବଢ଼ିଲା କ'ଣ ଆସକ୍ତି ବଢ଼ିବ ନା? ଏଠି କମେଇବା ପାଇଁ ଆସିଛେ, କମେଇଲେ ବି ଆମେ ଆର୍ଟିଫିସିଆଲ କମେଇ ପାରିବନି, ଭକ୍ତିରେ ବଢ଼ିଗଲେ ଏଇଟା କମିଯିବ। ତେଣୁ ଆମେ ପ୍ରିନ୍ସିପୁଲ, ଆଚାର୍ଯ୍ୟ ପ୍ରିନ୍ସିପୁଲ ଏମିତିକା, ଆମ ଶରୀର ରହିବ, ଆତ୍ମାର କଲ୍ୟାଣ ହବ। ଆଚାର୍ଯ୍ୟଙ୍କର ଯୋଉ ପ୍ରିନ୍ସିପୁଲ, ଏ ଯୋଉ ନିୟମ ଆଗ୍ରହ ଶବ୍ଦଟା କ'ଣ ରଖାହେଲା, ଏତେ ଷ୍ଟ୍ରିକ୍ଟ କାଇଁ କରାହେଲା? ଶରୀର ଆତ୍ମା ଦୁଇଟାକୁ ବାଲାନ୍ସ କରା, ଦୁଇଟା ବାଲାନ୍ସ କରା। ଆଚାର୍ଯ୍ୟମାନେ ଯୋଉ ନିୟମଟା ଦେଇଛନ୍ତି ସେଥିରେ କ'ଣ କରାହବ ନା, ଶରୀରର ଲାଭ ହବ, ଆତ୍ମାର ଲାଭ ହବ, ଆଉ ବିଶେଷ କରି ଶରୀରଟା ଆତ୍ମାର ବାଧକ ହବନି। ଆଉ ତୁମେ ଆଚାର୍ଯ୍ୟ ପ୍ରିନ୍ସିପୁଲ ଭାଙ୍ଗିଦେଲ, ଗଲା, ଶରୀରଟା ତୁମକୁ ଟାଣିବ, ତୁମେ ଜାଣିଥିବ ଏଇଟା କରିବାକୁ ଇଚ୍ଛା ହବନି। ଆଉ ସେଥିପାଇଁ ସବୁ ଯୁକ୍ତ ଆହାର ଯାହା ସବୁ କୁହାହେଲା, ବାଚ ବେଗ ମନସ ବେଗ ସେସବୁ କହିଲେ, ଯାହା ସବୁ ଭୋଜନ ବିଷୟରେ ସବୁ କହିଲେ, ଶୟନ ବିଷୟରେ କହିଲେ, କାହିଁକି ସବୁ ଏ ଜିନିଷ କହିଲେ? ଆତ୍ମା ଧାରଣ କରିଛି କାହାକୁ? ଆତ୍ମା ଆମେ ଆମେ ଯୋଉ ବ୍ୟକ୍ତି, ମୁଁ ଯୋଉ ବ୍ୟକ୍ତି ବର୍ତ୍ତମାନ ମୁଁ ଏଇ ଶରୀରଟା ଧରିଛି, ମୁଁ ଜଣେ ବ୍ୟକ୍ତି, ମୁଁ ଏ ଶରୀରଟା ଧରିଛି, କିନ୍ତୁ ବର୍ତ୍ତମାନ ମୁଁ ପରିଚୟ କୋଉଟା ଦଉଛି? ସର, ଦେଖ ମୁଁ ବୁଝିପାରୁନି, ମୁଁ ଗୋଟେ ଆତ୍ମା, ମୁଁ ଭଗବାନଙ୍କର ଅଂଶ ବୋଲି ଏଇ ମଣିଷ ସରରେ ସେଟା ବୁଝି ହୁଏ, କିନ୍ତୁ ଶରୀର ପ୍ରଭାବଟା ଯଦି ବଢିକି ରହିଲା, ସର୍ବଚେତନା ବଢିକି ରହିଲା, ସେ ବୁଝିବାକୁ ସେ ଜିନିଷଟାକୁ ଦବ ନାହିଁ, ସେ ବୁଝିବାକୁ ଦବନି। ସେଥିପାଇଁ ସେ ଯୋଉ କହିଲେ କୃଷ୍ଣ ଭକ୍ତି କହିଲେ ସର୍ବକର୍ମ କୃତ, କୃଷ୍ଣ ଭକ୍ତି ମୋର କରିବାର ଅଛି, ମୋର ଆଉ କିଛି କରିବାର ନାହିଁ, ସେଟା ବୁଝିବାକୁ ଦବନି। ଶରୀରଟା ଇରେଲିଟି ରହିଲା, ଆହାର ନିଦ୍ରା ଭୟ ମୈଥୁନ ଅତ୍ୟାହାର ପ୍ରାୟଶ୍ଚ ପ୍ରଜଳ୍ପ ନିୟମାଗ୍ରହ ଜନସଂଘର୍ଷ ଲୌଲଞ୍ଚ ଷଡ଼ଗରି ଭକ୍ତି ବିନଶ୍ୟତି, ସେ ଯୋଉ ଲେଖିଲେ ବିନଶ୍ୟତି ସବୁ ନଷ୍ଟ ହେଇଯିବ, କାହିଁକି କହିଲେ ଏ ସର୍ବଚେତନା ବଢ଼ିଯିବ। କେବେ କୌଣସି ଭକ୍ତ ବି ମନେ ରଖିପାରୁଛନ୍ତି, ଯେମିତି ଖାଇବି, ଯେମିତି ଚାଲିବି, ଯେମିତି କଥା କରିବି, ଯାହା କରିବି, ମୋର ଷୋଳମଳା ଜପ କରିଦେଲେ ମୋର ହେଇଗଲା ଭକ୍ତି, ଯେମିତି ଯାହା କରିବି ଭକ୍ତି ଭଜନ କରିଦେଲେ ହବନି, ଭଜନ ସହିତ ହୁଏନି। ଭଜନ ସହିତ ନିୟମର ବହୁତ ସବୁ ସମ୍ପର୍କ ରହିଛି, ସବୁ ସମ୍ପର୍କ। କିଛି ମନଧର୍ମ ହିସାବରେ କାମ ହେଇପାରିବନି କେବେ। ଯାହା ଆଚାର୍ଯ୍ୟଙ୍କର ନିୟମ ସେଥିପାଇଁ ସେଇ ହିସାବରେ ଆମକୁ ବଞ୍ଚିବାକୁ ପଡ଼ିବ। ଜଣଙ୍କ ମୁଁ ସାତଟାରେ ଉଠିବି ମୋର ଚପ କରିବି ଦିନମାନ, ମୋର ଅସୁବିଧା କ'ଣ ଅଛି? ଜୀତନ ଯୁକ୍ତି ମୋର ଷୋହଳ ମାଳା କହିଛନ୍ତି, ମୁଁ ଷୋହଳ ନାହିଁ ଆଜ୍ଞା, 32 କରିବି, ମୋର ତ 7ଟାରେ ଉଠିବାର ଅଛି। ତାର କ'ଣ, ତାପରେ କ'ଣ ତାଙ୍କୁ ବୁଝିବ? ତ କହ ମୁଁ ତ 7ଟାରେ ଉଠୁଛି, କିନ୍ତୁ 7ଟାରେ ଉଠିଲେ ତ ତମ କ'ଣଟା ପ୍ରବାଦ ଆଜି କହୁଥିଲେ ତ ସେ ଶୋଇବା ବିଷୟରେ ପ୍ରବାଦ କହିଲା। ଯିଏ ସବୁବେଳେ ଶୋଉଛି ସ୍ଲିପିଂ ମାନେ ଏଇଟା ପ୍ରବାଦ କହୁଥିଲେ, ସେ ପୁରା ଗୋଟେ ଥାର୍ଡ କ୍ଲାସ୍, ସେ ଗୋଟେ ଲେଜିନେସ୍ ସ୍ଲିପିଂ, ଆଉ ଗୋଟେ ପୁରା ପୁରା ହେଉଛି ପୁରା ତମ ଗୁଣିଷୀ, ତାର କିଛି ପରମାର୍ଥ ହବନି। ତୁମେ ଇଟିଂ ସ୍ଲିପିଂ ଗୁଡ଼ା ତୁମ ରେଗୁଲେଟିଭ ନାହିଁ, ଆଉ ତୁମେ 7ଟା ବେଳକୁ ଉଠିବ, ତୁମେ କହ ମୋର 7ଟା ବେଳକୁ ଉଠିବି, ମୋର 16 ମାଳ ଜପ କରିବି, ମୋର ଯାହା ଖାଇଲେ ବି ମୋର ମୋର ସେବା କରିବି, ମୋର ଭଜନ କରିବି, ମୋର ଅସୁବିଧା କ'ଣଟା ହେଉଛି? ତାହେଲେ ଆଚାର୍ଯ୍ୟମାନେ ବୋକା ହେଇଛନ୍ତି, ମଙ୍ଗଳ ଆରତୀ ଯେଉଁ କଥା କହିଛନ୍ତି ବୋକା ହେଇଛନ୍ତି, କିନ୍ତୁ ଯେଉଁ ଭଜନଟା କରୁ ସେଟା ତମ ଗୁଣୀ ଭଜନଟା ହବ। ତ ଗୁଣ ତ ଶୋଇକି ଅଧିକା ରହିଲେ ତମ ଗୁଣ ଆସିଲା, ଭୋଜନଟା ଅଧିକା କଲୁ ତ ରଜଗୁଣ ତମ ଗୁଣ ହେଲା, ଆଉ ଭୋଜନଟା କ'ଣଟା ହବ? ସାତ୍ୱିକ ଭୋଜନ ହେଇଯିବ। ମୁଁ ଜପ କରୁଛି, ତୁମେ ଜପ କଲେ କ'ଣଟା ହବ? ତୁମେ ତ ରଜ ସର ତ ରଜ ଗୁଣଟା ରହିଲା ନା, ସେ ଗୁଣଟା ତୁମକୁ ତ ପ୍ରେରଣା କରିବ। ସାତ୍ୱିକ ବିଚାର କେଉଁଠି ଆସିବ? ତୁମେ କେଉଁଠି ଭଗବାନ ଡାକିପାରିବ ଯେ ପ୍ରଭୁଙ୍କୁ? କେଉଁଠି କେଉଁଠି ବିକଳରେ କାନ୍ଦିପାରିବ? କେଉଁଠି ତୁମ ଅନ୍ତରର ବ୍ୟାକୁଳତା ଆସିବ? କେଉଁଠି ଗୋଟେ ରସ ଆସ୍ୱାଦନ ହବ? ସେଟା ହବନି। ରଜଗୁଣଟା ରହିଲା ଯେମିତି ପରେ ସେମିତି ହେଇପାରିବ ନାହିଁ, କଦାପି ହେଇପାରିବନି। ତୁମେ କେମିତି ଯେତେ ଟଙ୍କା ରଖିବ ମୁଁ ଠାକୁରଙ୍କୁ ଡାକିଦେବି, ତା ନାଁରେ ସେ କାହିଁକି ଲେଖିଲେ? ପ୍ରଭୁ ସେ ଅତ୍ୟାହାର କାହିଁକି ଲେଖିଲେ? ପ୍ରୟାସ ସେ କାହିଁକି ଲେଖିଲେ? ଅଧିକା ପ୍ରଚେଷ୍ଟା ସେ କାହିଁକି ସବୁ ରଚନା କଲେ? ଜପ କର, ଭଜନ କର, ସାଧନ କର। ଆଚାର୍ଯ୍ୟ ପ୍ରିନ୍ସିପାଲ ଯେତେବେଳେ ତୁମେ ଭାଙ୍ଗୁଛ ମାନେ ସେଠି କେହି ପଶୁଛି, ରଜଗୁଣ ତମଗୁଣ ପଶୁଛି, ଆଉ ନିର୍ମଳ ଭଜନ କରିପାରିବ ନାହିଁ, କେବେ କରିପାରିବ? ସେ ଆମ ମଙ୍ଗଳେ ତ ସେବାକୁ ପଡ଼ିବ, ପ୍ରସାଦ ସେବ ରେଗୁଲେଟିଭ ପାଇବାକୁ ପଡ଼ିବ। କ'ଣ ହଉଛି ନ ହଉଛି ମୁଁ କହିପାରିବିନି, କ'ଣ ଆମର ଚେଞ୍ଜେସ୍ ହବ ନ ହବ, କିନ୍ତୁ ପ୍ରିନ୍ସିପାଲଟା ମାନିକି ତୁମେ ଚାଲ, ଆଉ ପ୍ରିନ୍ସିପାଲ ଡାଇଭର୍ଟ କରିବ, ତୁମେ ମନକୁ ମନ ଏଇଟା କରିଦେବ, ତୁମ ମନକୁ ମନରେ କିଛି ହେଇପାରିବନି। ମୋତେ ମନକୁ ମନ ତୁମେ ଯାହା ଚେଞ୍ଜେସ୍ କରୁଛ ମାନେ ତୁମ ଭକ୍ତିରେ ସେ ବାଧା ସୃଷ୍ଟି କରୁଛି। ତୁମେ ଜପ କର କି ସାଧନ କର, ଯାହା କର, ଚେଞ୍ଜେସ୍ କିଛି ବି କରିପାରିବନି। ଏଇଟା ସାଇଣ୍ଟିଫିକ ଜିନିଷ ଗୁରୁଦେବ ସେଟା କୁହନ୍ତି, ଆଉ ସମ୍ପ୍ରଦାୟ ଗୋଟେ ବୈଜ୍ଞାନିକ ଭିତ୍ତି ଉପରେ ଆଧାରିତ, ଏଇଟା ବୈଜ୍ଞାନିକ ଭିତ୍ତି ଉପରେ ଆଧାରିତ ନା। ଆଉ ଭଗବାନ ମଙ୍ଗଳ ଆରତୀର ଏଇ ଯେଉଁ ଆମର ବୃନ୍ଦାବନରେ ବହୁତ ମନ୍ଦିର ଅଛି, ସେ ଆମ ଆଙ୍କ ମନ୍ଦିର ଗୁଡ଼ାକ ସବୁ ସେୟା ବୋଧେ, ବଲ୍ଲଭ ଆଚାର୍ଯ୍ୟଙ୍କର ଯେଉଁ ମନ୍ଦିର ସବୁ, ମୁଁ ଭାବୁଛି ସେୟା ବୋଧେ ତାଙ୍କର ସବୁ। ମଙ୍ଗଳ ଆରତୀ ହେଲା ପରେ ସାଙ୍ଗେ ସାଙ୍ଗେ ପଡ଼ ପକେଇଦେବେ, ଠାକୁର ଶୋଇବେ, କୁଞ୍ଜ ଆରତୀ ସରିଲା ପୁଣି ପଡ଼ ପକେଇଦେବେ, ଆମର ସେସବୁ କରାଯାଏ। ଅର୍ଚ୍ଚନ ବିଧିକୁ ଷ୍ଟ୍ରିକ୍ଟଲି ପୁରା ପକା ହେଇଛି, ଯଦି ମଙ୍ଗଳ ଆରତୀ ପରେ ଠାକୁର ଶୋଇବେ 7ଟା ବେଳକୁ ଉଠିବେ, ତାହେଲେ ପୂଜାରେ କ'ଣ କରିବ? ଶୋଇଯିବ, ଆମର ତା ସେବା ନାହିଁ, 7ଟା ବେଳକୁ ଉଠିବା ଠାକୁରକୁ ଆଉ କ'ଣ? ସେସବୁ ଆମର ସେସବୁ ଆଡପ୍ଟ କରାହେଇନି। ଆମ ଆଚାର୍ଯ୍ୟମାନେ ବୈଜ୍ଞାନିକ ଭିତରେ ଦେଖିଲେ ଜୀବର କଲ୍ୟାଣଟା କେମିତି ହବ, ଆଉ ସେଇଟା ଫ୍ୟୁ ସୋଲ୍ ମାନଙ୍କ ପାଇଁ, ପରମ୍ପରା କାଇଁ ମନା କରିପାରିବାନି। ଯେଉଁ 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 ପରମ୍ପରା ସାଧୁମାନେ ବ୍ରଜରେ ଭଜନ କରୁଛନ୍ତି, ଯେଉଁ ଯେଉଁ ପରମ୍ପରା ଯାହା ଜିନିଷ ଅଛି, ସେଇଟା କତିପୟ ଜୀବମାନଙ୍କର, ସୁକୃତିମାନ ଜୀବମାନଙ୍କର କଲ୍ୟାଣ ହବ, ସର୍ବସାଧାରଣମାନଙ୍କର କଲ୍ୟାଣ ହେଇପାରିବ, ସେଇଟା ସବୁ ଫେଲ୍ ହେଇଯିବ କଳିଯୁଗରେ କିଛି ପାରିବ। ମୁଁ ସବୁ ବୁଲି ବୁଲି ଦେଖି ଦେଖି ଆସିଛି, ମୁଁ ସବୁ ଆମକୁ ତ ଗୁରୁ ବୈଷ୍ଣବ ଜିନିଷଟା ଦେଖାଯାଏ, ମୁଁ ଜାଣିଛି ସବୁ ଦେଖି ରାଧାକୁଣ୍ଡ ପନ୍ଦୁଣ, ଆମେ ସେଠି ରହୁଥିଲୁ ସେଠି, ମୁଁ ପୁରା ସବୁ ବୁଲେ ଦେଖେ କ'ଣ କ'ଣ ଭୋଜନ କେଉଁଠି କ'ଣ ହେଉଛି, ମୁଁ ସେଥିପାଇଁ ପଶିକି ଜାଣିଦେବି। ଆରେ ଆଚାର୍ଯ୍ୟମାନେ ଏଇଟା କହିଛନ୍ତି, ଆଉ ଅଧିକାରଟା ବଡ଼ ଜିନିଷଟା, ଆଉ ସେ ମାନିଛନ୍ତି ପିଲା ସବୁ, ହବନି ଯେଉଁଠୁ ରହିବ, ତୁମ ଅଧିକାରଟା ବଡ଼ ଜିନିଷ। ଆଚାର୍ଯ୍ୟମାନେ ଏଇଟା ବୈଜ୍ଞାନିକ ଭିତରେ ସବୁ ତିଆରି କରୁଛନ୍ତି, କେବେ ହେଇପାରିବ? 7ଟା ବେଳେ ଜଣେ ପୁଡ଼ ପିଲା ଆସି ଗାଧୋଉଛି, ମୁହଁରେ ବସି ଜପ କରୁଥିଲି, ମନ୍ଦିର ଦେଖ ଆରି ଆଦି ଦିନ 7ଟାରେ ଗାଧୋଉଛନ୍ତି ଆସି, ଆମେ ତାଙ୍କ ଦୋଷ ଦେଖିବା, ସେ ବୈଷ୍ଣବ ତାଙ୍କ ରହିଛନ୍ତି କ'ଣ ରହିଛନ୍ତି? ସ୍ୱଭାବ ଅଧିକାରଟା ବଡ଼ ଜିନିଷ, ସ୍ଥାନ ପାଳକତ୍ର କୌଣସି କାମ ଦେବନି, ଆଉ ଗୁଣର ପ୍ରତିକ୍ରିୟା ରହିଛି, ସେ ଗୁଣର ପ୍ରତିକ୍ରିୟା ଗୁଡ଼ାକ ସବୁ ବହୁତ ଖରାପ। କାରଣ ଆଚାର୍ଯ୍ୟ ପ୍ରିନ୍ସିପାଲଟା ମାନିଲେନି ନା, ସେ କହିଲା ଆମେ ଯେମିତି କଲେ ସେମିତି ଭୋଜନ କରିଦେବୁ, ହବନି। ଆମକୁ ସବୁ ଶୃଙ୍ଖଳା ଭିତରେ ରଖାହେଲା, କେବଳ ଏଥିପାଇଁ ରଖାହେଲା, ଏଇ ଯେଉଁ ଆଲୋଚନା ପଡ଼ିଛି ଏତେ କେବଳ ଏଥିପାଇଁ ରଖାହେଲା, ଏଣେ ପ୍ରକୃତି ତ କଲେଣି, ପ୍ରକୃତି ଆମକୁ ସପୋର୍ଟ କରୁନି, ସବୁ ଉଗ୍ର କର୍ମ କଲେ, ଏଣେ ଶୃଙ୍ଖଳାଟା କିଛି ନାହିଁ, କ'ଣ ସରୋଜ ପରିଚର୍ଯ୍ୟାର ଶୃଙ୍ଖଳା କିଛି ନାହିଁ, ଏଣେ ଆଚାର୍ଯ୍ୟ ନିୟମ ଭାଙ୍ଗିଲେ।
ସେ ଦେହ ଚେତନାଟା ପଳେଇ ଆସିବ ଆଉ କେଉଁଠି ଆତ୍ମଚେତନା କେଉଁଠି ଆସିବ? ସେଥିପାଇଁ ସେଠି ବୌଦ୍ଧ ବିଦେଶରେ ଲେଖୁଛନ୍ତି, ସେ ବେଦାନ୍ତି ନା, ସେଠି ସେଟା ଲେଖିଦେଲେ ସ୍ୱାତ୍ମଜ୍ଞାନସ୍ୟ ପରମାତ୍ମା ଜ୍ଞାନ ହେତୁତ୍ୱ, ନିଜର ଆତ୍ମଜ୍ଞାନ ହେଉଛି ପରମାତ୍ମା ଜ୍ଞାନର କାରଣ, ତୁ ମୁଁ ଆତ୍ମା ବୋଲି ଜାଣିନ ତୁ ପରମାତ୍ମାର କ'ଣ ସେବା କରିବୁ? ସେ ଲେଖିଲେ ତଥାପି ତସ୍ୟାପି ତତ୍ ପଦମଗତ ହେତୁତ୍ୱମ ଯୁକ୍ତମ, ତସ୍ୟାପି ସେ ପରମାତ୍ମାଙ୍କୁ ଜାଣିଲେ ତସ୍ୟ ପଦମ ଗତ ହେତୁତ୍ୱମ, ଆତ୍ମଜ୍ଞାନ ଜାଣିବ ପରମାତ୍ମା ଜ୍ଞାନ ଜାଣିଲେ ବୈକୁଣ୍ଠକୁ ଯିବାର କାରଣ ସେଟା, କୃଷ୍ଣଙ୍କୁ ଜାଣିଲେ ତ ବୈକୁଣ୍ଠକୁ ଯିବାର କାରଣ, ଆଉ ନିଜ ଆତ୍ମା ବୋଲି ଆଗେ ବୁଝିବା ଦରକାର ନା, ସେ ଆତ୍ମା ବୋଲି ବୁଝିବାକୁ କିଏ ଦଉନି? ଶରୀର ମନ ଇନ୍ଦ୍ରିୟ ବୁଦ୍ଧି ଏସବୁ ଏକ ହେଇଯାଇଛନ୍ତି, ଏ କାହିଁକି ଏକ ହେଇଗଲେ? ଅବିଦ୍ୟା ଯୋଗୁଁ, ଅବିଦ୍ୟା ଯୋଗୁଁ କ'ଣ ହେଲା? କାମନା ଆସିଲା, କାମନା ହେଲା ପରେ କ'ଣ ହେଲା? ଏ ସବୁ ଗୋଟେ ଲାଇନ୍ରେ ପଳେଇଗଲେ, ଅନାଦିକାଳୁ ତ ବିଷୟ ଭୋଗ କରୁଛେ, ମନ ଇନ୍ଦ୍ରିୟ ବୁଦ୍ଧି ସବୁ ଗୋଟିଏ ଲାଇନ୍ରେ ପଡ଼ିଗଲେ, ବାସ କାମନାରେ କର୍ମ କଲେ, ପୁଣି କର୍ମ ପାଇଁ ବନ୍ଧନ ଆସିଲା। ସେ ଏମାନଙ୍କୁ କ'ଣ କରିବାକୁ ପଡୁଛି? ଯେଉଁ ରେଗୁଲେଟିଭ ଲାଇଫର କ'ଣ, ଆଙ୍କ ଅଭ୍ୟାସଟାକୁ ଭାଙ୍ଗିବାକୁ ପଡୁଛି। ଅଭ୍ୟାସ ନ ଭାଙ୍ଗିଲେ ତ ମନର ଅଭ୍ୟାସ ଗୋଟେ ଅଛି, ଇନ୍ଦ୍ରିୟର ଗୋଟେ ଅଭ୍ୟାସ ଅଛି, ଏ ଅଭ୍ୟାସଟା ଭାଙ୍ଗି ରେଗୁଲେଟିଭ ହେଇଥାଏ, ଅଭ୍ୟାସଟା ଭାଙ୍ଗି, ଏଇଟା କିଛି ଗୋଟେ ନୂଆ ଜିନିଷ ନୁହେଁ। କିଏ 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 ଇସ୍କନ ଆସିବା ପୂର୍ବରୁ କ'ଣ ଆମେ କି ସାତଟାରେ ଭୋର ପାଞ୍ଚଟା ଚାରିଟା କି ଉଠିଥିଲା ଘରେ ପାଟି ଚାରିଟାରେ ଉଠିଲାଣି, କ'ଣ ନିଦ ହଉନି କି ଘରେ କହିବେ? ଶୁଅ ଚାରିଟାରୁ କିଏ ଉଠେ? ବର୍ତ୍ତମାନ ରାତି ଦୁଇଟାରେ ଉଠି ପଡ଼ିବ, ଗୋଟେରୁ ଉଠି ପଡ଼ିବ, କାହିଁକି କିଛି ହଉନି ଦେହ? କିଛି ନାହିଁ, ସବୁ ଏଇଟା ସବୁ ଅଭ୍ୟାସ, ଇନ୍ଦ୍ରିୟର ଅଭ୍ୟାସଟା ଭାଙ୍ଗିବାକୁ ପଡ଼େ। ଇନ୍ଦ୍ରିୟ ଗୋଟେ ଜିନିଷ କ'ଣ, ସେ ଯୋଉଟା ଗ୍ରହଣ କରିନେଲା ବିଷୟଟା ଭୋଗିଦେଲା, ସେ ଇମ୍ପ୍ରେସନ୍ସଟା ଭାବନାଟା ରଖିଦେ, ତାପରେ ଆମକୁ ତା ଅଭ୍ୟାସଟାକୁ ଭାଙ୍ଗିବାକୁ ପଡ଼ିବ। ଖାଇବା ଶୋଇବା ଏଇଟା କମିବାର ଅଛି, ବୟସ ଯେତେ ବଢ଼ୁଛି ସେଇ ହିସାବରେ ଆମ ଏଡ଼ୁ ସବୁ କମେଇବାର ଅଛି। ଆୟୁର୍ବେଦ ହିସାବରେ ଏଇଟା କମେଇଲେ ଆମ ଦେହ ସୁସ୍ଥ ରହିବ, ଦେହଟା ସୁସ୍ଥ ରହିବ, ଆତ୍ମଚେତନା କଥା ଛାଡ଼, ଆଉ ଭୋଜନ ତ କରିହେବ ବିଲକୁଲ। ସେ ଭଗବାନ ଏଠି କହୁଛନ୍ତି ବୁଦ୍ଧିଯୁକ୍ତ ବୁଦ୍ଧିଯୁକ୍ତ ଯାହା ତିହ ନାଇଁ କର୍ମ ଯାହା ବୁଦ୍ଧିଯୁକ୍ତ ହିଁ ଫଲମ ତ୍ୟକ୍ତା ମନି ସିନା, ବୁଦ୍ଧିଯୁକ୍ତ ହେଇ କର୍ମ କରିବାକୁ ପଡିବ। ସବୁ ଜିନିଷ କର୍ମଫଳ ପ୍ରତି ଆସକ୍ତି ରଖିବ, ଆଉ ପଦମ ଗଛନ୍ତି ଅନାମୟ, ବୁଦ୍ଧିଯୁକ୍ତ ହେଇ କର୍ମ କଲେ ଆତ୍ମଜ୍ଞାନଟା ଆସିବ। ଏଇ ଆଜି ଯୋଉ ପ୍ରସଙ୍ଗର ସାରିଲା ଏଇଟା ବଳଦେବ ଦର୍ଶନ ଯେଉଁଟା କହିଲେ ବାରମ୍ବାର ହେଲେ ରିପିଟ୍ କରୁଛନ୍ତି, କର୍ମାନ୍ତର୍ଗତ ଯଥା ଆତ୍ମା ଯଥା ଆତ୍ମ ଆତ୍ମୀୟ ପ୍ରଜ୍ଞାବନ୍ତ ବୁଦ୍ଧ୍ୱା, ଜ୍ଞାନଟା ହଉଛି ଜ୍ଞାନଟା ପଢିକି କହିଦେବା, ଜ୍ଞାନଟା କ'ଣ ଜ୍ଞାନ? ଏ ପଢା ପଢା ପାଠ ଏଗୁଡ଼ାକ ସବୁ ପଢି ଦଉଛ, ଘୋଷିକି କହିଦେଉଛ, ସେଟା କ'ଣ ଅଛି? ପ୍ରଜ୍ଞାବନ୍ତ ହୁଅ କ'ଣ ନା ଆତ୍ମ ପ୍ରଜ୍ଞାବନ୍ତ, ମୁଁ ଭଗବାନଙ୍କର, ଭଗବାନଙ୍କର କର୍ମ କରିବା ମୋତେ, ସେଥିପାଇଁ ପୂର୍ବ ଷ୍ଟ୍ରେଟ ଆଉ କିଛି ଲେଖୁନାହାନ୍ତି, ସିଧା ଲେଖିଛନ୍ତି ଭଗବାନଙ୍କ ସେବାରେ ନିଯୁକ୍ତ ହେବା, ଭଗବାନଙ୍କ ପାଖକୁ ଯିବା, ଏତେ କଥା ସେ କହୁନାହାନ୍ତି। ଡିଷ୍ଟ୍ରୋ ହେଲା ଆତ୍ମା ଭାତ୍ମା ସବୁବେଳେ ବାରମ୍ବାର ଲେଖିଲେ ଗୋଟେ ଡିଷ୍ଟ୍ରୋ ହବ, ସେ ବୁଝିପାରିବେନି କି ଯିବଟା? ତାକୁ ସିଧା କହନ୍ତୁ ଭଗବାନ ସେବା କର ଷ୍ଟ୍ରେଟ, ସେଟା ତୁମେ ଯଦି ଠିକ ଆଚାର୍ଯ୍ୟ ପଟେ ସ୍କୁଲ କଲେ ତୁମର ଆତ୍ମଜ୍ଞାନ ଚାଲି ଆସିବ, କୃଷ୍ଣ ପାଇଁ କର୍ମ କଲ, କୃଷ୍ଣ ସେବାରେ ଲେଖିଲେ ନା ସବୁ କୃଷ୍ଣଙ୍କ ସେବାରେ ନିଯୁକ୍ତ ହେଇକି ରହିବ। ଏଗୁଡ଼ା ସବୁ ଆମେ ଆମେ ଯେତେବେଳେ ଜଏନ୍ କରୁଥିଲୁ, ବର୍ତ୍ତମାନ କହିଲା ବେଳକୁ ଏତେ କିଏ ପରିଶ୍ରମ କରିବ, ଏଇଟା କିଏ କରିବ, ଆମେ ଏଇଟା ତ କରିନୁ, ଆଉ କ'ଣ ତୁମ ଆତ୍ମଜ୍ଞାନ ଦେବ ନା କ'ଣ? ଆସ ଏଠି ପ୍ରିଚର ହବ ଖାଲି ଆତ୍ମଜ୍ଞାନ ଦେବ, ତୋର ତ ନିଜେ ଆତ୍ମା ଜାଣିନୁ ଜାଣିନୁ, ତୋର ତୁ କ'ଣଟା କ'ଣଟା କହିବୁ ଲୋକଙ୍କୁ ଯାଇକି? ଗୁରୁଦେବ କହୁଛନ୍ତି ତୁମେ କ'ଣଟା କହିବ? ତୁମ ମୁଣ୍ଡ ଭିତରେ ଅନର୍ଥ ଅଛି, ତୁମେ ଜାଗ ଭେଡ଼ା ହେଲେ ଅନର୍ଥ ଅଲଗା ମୁଣ୍ଡ ଭିତରେ ପଶିବ, ଷ୍ଟ୍ରେଟ ଗୁରୁଦେବ ଏଇଟା କୁହନ୍ତୁ, ତୁମ ଭିତରେ ଯେଉଁଗୁଡ଼ାକ ଅଛି ତୁମେ ଯାହା କହିବ ତୁମ ମୁଣ୍ଡ ଭିତରେ ସେଇଟା ପଶିବ, ଅଲଗା ଅଲଗା ଲୋକର ମୁଣ୍ଡ ଭିତରେ ସେଇଟା ପଶିବ। ଆମେ ତ ଆସୁଥିଲୁ ଆଉ କ'ଣ ଗୁରୁଦେବ, ଆମେ ତ କିଛି ଜାଣିନଥିଲୁ, ପ୍ରୋଗ୍ରାମ ସମୟରେ କିଛି ନଥିଲା, କେବଳ ସେବା, ଗୁରୁ କହିଲେ ଚାଲ ଗୁଡ଼ିଶନ କର ଯାହା କର ସେବା, ଆମେ ଯାହା କହିବୁ ନା ମୁଁ ସାଧନ କରିବି, ମୁଁ ଏଟା କରିବି ସାଧନ କରି ପଣ୍ଡିତ ହବ, ମୁଁ ଏଇଟା ଧରି ପଣ୍ଡିତ, ସିଏ ଏମିତି ପ୍ରଚାର କରିଦେଲେ ତାର ଟଙ୍କା ପଇସା ତାକୁ ସମ୍ମାନ ମିଳୁଛି, ମୁଁ ସେଥିରେ ପଠେଇବି, ସେଥିରେ ମୋର ଦରକାର ସେଟା ବାବୁ ବାବୁଗିରି ଏଟା କୁହନ୍ତି, ବାବୁଗିରି ବାବୁ ହେବି ମୁଁ ଗଲାବେଳେ ମୋର ଆସନ ଫାସନ ବ୍ୟାସ ଆସନ ବସିଥିବି, ମୁଁ ବସିପଡ଼ିଲି, ମୁଁ ଗୋଟେ ବଡ଼ ବଡ଼ ବ୍ୟାସ ଆଇଲି ବସିପଡ଼ିଲି, ମୁଁ ଘରେ ପ୍ରବଚନ ଲୋକ ଶୁଣିବି, ହେଣେ ପ୍ରବଚନ ସରେ ପୁଣି ପନିର ଜଳଖିଆ ହବ, ଇଏ ହେଲା ତୁମ ପ୍ରବଚନ, ଖାଇସାରି ପୁଣି ବିଷୟ ଭୋଗ କରିବ ସାଙ୍ଗେ ସାଙ୍ଗେ, ଲୋକ ଉପଦେଶ ଦେବ ବୈରାଗ୍ୟ କଥା, ଇଏ ପାଠ ଚଢ଼ିବନି, ଏ ପାଠ ସବୁ ଆମେ ଶିଖିନୁ ଗୁରୁଙ୍କ ପାଖରୁ, ଆଉ ଇଏ କାମ ବି ଦେବନି। ନିଜ ଆତ୍ମଚେତନା ରୁହ, ନିଜ ଆଚରଣ କର, ଆଚାର୍ଯ୍ୟ ପ୍ରିନ୍ସିପୁଲ ଷ୍ଟ୍ରିକ୍ଟରେ ଫଲୋ କର, ଅନ୍ୟକୁ ଉପଦେଶ ଦିଅ, ତୁମେ ସେଟା ନ କରୁଛ ତାହେଲେ କିଛି କାମ, ସେଟା ଥିଓରିଟିକାଲ ଜିନିଷଟା, ଏଇଟା ଗୋଟେ କହୁଛନ୍ତି ଫମ୍ପା ଆୱାଜ, ଏଇଟା ହେଲା ଫମ୍ପା ଆବାଜ ଗୁଡ଼ା ବ୍ଲାଙ୍କ ଫାୟାର ଗୋଟେ ଦେଖୁଛି ଇଂଲିଶ ପ୍ରଭୁଜନ ଖାଲି ବାଡ଼ିଛନ୍ତି ସବୁ କହି ଏଇଟା ସବୁ ବ୍ଲାଙ୍କ ଫାୟାର ଆଉ ବଡ଼ ବଡ଼ କଥା ଗୁଡ଼ା ପ୍ଲାଟଫର୍ମ ସ୍ପିଚ୍ ଗୁଡ଼ା କାହିଁ ଲଗାଉଛ ସବୁବେଳେ ସେ ସଚିନନ୍ଦନ ପ୍ରଭୁ ଗୁରୁଦେବ କୁହନ୍ତି କ'ଣ ବଡ଼ ବଡ଼ ପ୍ଲାଟଫର୍ମ ସ୍ପିଚ୍ ମାରିଛ ମ ସେ ବହୁତ ପ୍ରଶ୍ନ ପଚାରନ୍ତି ଜଣ ତେଣୁ କରି ଗୋଟେ ଭାରି ବିରକ୍ତ ହୁଅନ୍ତି କୁଆଡ଼େ ତୁମେ ପ୍ଲାଟଫର୍ମ ସ୍ପିଚ୍ ଗୁଡ଼ା କଥା କରୁଛ ଗୋଟେ ବଡ଼ ଅଫିସର ସିଏ ଆଇଏସ୍ ଅଫିସର ଓଏସ୍ ଅଫିସର ସିଏ ଏମିତି ଗୁରୁଦେବ କହେ କ'ଣ ପ୍ଲାଟଫର୍ମ କଥା ଗୁଡ଼ା ଖାଲି ପଚାରୁଛ ଖାଲି ବଡ଼ ବଡ଼ କଥା ଗୁଡ଼ା କହୁଛ ଥିରୋଟିକାଲ କଥା ଗୁଡ଼ା କହୁଛ ସେବା କରିବ ନା ଆଉ ଆମେ ସବୁ ଆମେ ସେତେବେଳେ କିଛି ଶିଖିନଥିଲୁ କେବଳ ଏତିକି ଶିଖିଥିଲୁ ଗୁରୁ କହିଲେ ସେବା କର ବସ୍ ସେ ଭଗବାନ ସେବା ସେଥିରେ ସବୁ ଆସିବ ଆଉ ଆଉ ଥିରୋଟିକାଲ ଖାଲି ପଢି ପକେଇ ସବୁ ହଜାର ପଢି ପକଉଥିବ ଦେଖିଲା ବୁଦ୍ଧି କିଛି ନଥିବ ବିଷୟ ଭୋଗିଲା ବେଳକୁ ସୁର ଭଳିଆ ଘୁଷୁରୀ ଭଳିଆ ଖାଇବ ଖାଇବା ପିଇବା କରି ମୌଜ ମଜଲିସ୍ କରିବ ବିଷୟକୁ ଭୋଗିବ ପୁଣି ଦେଖିଲା ବେଳକୁ ବଡ଼ ବଡ଼ କଥା କହିବ ସେଥିରେ କ'ଣଟା ଅଛି ଆଉ ତୁ ସେବା କରନା ଆତ୍ମଜ୍ଞାନଟା ତୁମର ନାହିଁ କିଛି ନାହିଁ ସେବାପତ୍ର ଭଗବାନଙ୍କୁ ଭଗବାନ ଭଳିଆ ନାହିଁ ଖାଲି ଗୋଟେ ଅଫିସିଆଲ ଡ୍ୟୁଟି ଭଳିଆ ଚାଲିଆସିବ ଭଗବାନ ଦର୍ଶନ କରିଦେବେ ପଳେଇବା ସାର୍ କି ଭଗବାନ ବିଗ୍ରହ ନାମ ରୂପ ବିଗ୍ରହ ତୋର କିଛି ଗୋଟେ ଜ୍ଞାନ ଆସୁନି ହେ ଆତ୍ମଜ୍ଞାନ ଆସୁନି ହେ ବଡ଼ ଗୋଟେ କଥାଟା କହିଲେ କ'ଣଟା ସେଗୁଡ଼ା ସମାଜରେ କେବେ ଗ୍ରହଣୀୟ ହବନି ଆଉ ସେଟା ଉତ୍ପାତ ସମାଜରେ ହବ ସଜାବାଦୀ ସବୁ ତିଆରି ହେବେ ନିଜ ସେଥିପାଇଁ କହିଲା ସ୍ୱାତ୍ମନ୍ତମ ନିଜ ଆତ୍ମା ମୁଁ ହେଉଛି ଆତ୍ମା ମୋର କୌଣସି ଜଗତର କର୍ମ ନାହିଁ ମୋର କେବଳ କାମ କର୍ମ ହେଉଛି ପରମାତ୍ମାଙ୍କର ସେବା କରିବା ତୁମେ ଏଇ ସ୍ଥିତିକୁ ବୁଝ ତାପରେ ତୁମେ ବୁଦ୍ଧିଯୁକ୍ତ ହୋଇ କର୍ମ କର ଭଗବାନ ପାଖକୁ ଯାଅ ଆଉ କଥା ଗୁଡ଼ା କହିଲେ କ'ଣଟା ଏଇଟା ବଡ଼ ବଡ଼ କଥା ଗୁଡ଼ା କହିବ ଦେଖିଲ ନିଜର ସ୍ଥିତି କିଛି ଠିକ ନଥିବ ନିଜର ଆଚରଣ ଗୁଡ଼ାକ ନାହିଁ ନିଜ ସର୍ବ ଶୃଙ୍ଖଳା ନାହିଁ ଜୀବନ ପରିଚର୍ଯ୍ୟା ଠିକ ନାହିଁ ଆଚାର୍ଯ୍ୟ ପ୍ରିନ୍ସିପଲ ପ୍ରତି ଗୁରୁତ୍ୱ ଦେଉନ କ'ଣଟା ଲାଭ ତୁମର ଲାଭ ହବନି କି ଅନ୍ୟର କିଛି ଲାଭ ହବ ସେଥିପାଇଁ ବହୁତ ଜଣେ ସାବଧାନ ରହିବା ଦରକାର ଏ ପଥରେ କେମିତି ମୁଁ ଆଚାର୍ଯ୍ୟ ପ୍ରିନ୍ସିପଲକୁ ଯଦି ଏଇଟା ମାନିବି ତାହେଲେ ମୁଁ ଖସିବି ଶରୀର ଚେତନା ଶରୀର କବଳରୁ ଖସିବାର ଅଛି ଆଉ ବୁଦ୍ଧିଆ ହେଇଯାଇ ଏଇସବୁ ବୁଦ୍ଧିଆ ହେଇଯିବ ମୋବାଇଲ ଫୋବାଇଲ ବାହାରିଲା ପ୍ରବଚନ ହଜାର ପ୍ରବଚନ ସବୁ ବୁଦ୍ଧିଆ ହେଇଗଲେ ସବୁ ଏଠୁ ଏଥିରୁ ପଦେ ଶୁଣି ଦେଉଛନ୍ତି ସେଠୁ ପଦେ ଶୁଣି ଦେଉଛନ୍ତି ଆଉ ବାସ୍ ମୁଁ ଗୋଟେ ପଣ୍ଡିତ ହେଇଗଲି ଶୁଣିଦେଲେ ସେଟା ଶୁଣିଦେଲେ ଯେଉଁଟା ଶୁଣିଦେଲେ ତ ବୁଦ୍ଧି ସେଟା କରିପାରିବ ଯେଉଁଟା ଶୁଣିଲ ସେଟା ତମେ କରିପାରିବ ଶୁଣୁଛ କାହିଁକି ନା କହିବା ପାଇଁ କରୁଛ କ'ଣ ଯେତେବେଳେ ଆମେ ଯୋଉଟା କହୁଛେ ନିଜେ କରୁନେ ଯୋଉଟା କହୁଛେ ନିଜେ ଆଚରଣ କରୁନୁ ସେଟା ଅନ୍ୟର କେମିତି କାମରେ ଲାଗିବ ତୋ ହୃଦୟରେ ପରମାତ୍ମା ନାହାନ୍ତି କି ଠକାମି ଧନ୍ଦା ଏଇଟା ମହାପ୍ରଭୁ ଆପଣ ଆଚରଣ ଧର୍ମ ଅପରେ ଶିଖା ଆଚରଣ ବିହୀନ ପ୍ରଚାର ପ୍ରଚାର ନୁହେଁ କିଛି ପ୍ରଚାର ସେ କାମରେ ଲାଗିବ ନିଜ ଆଚରଣ କର ନିଜ ଭଗବାନଙ୍କୁ ପ୍ରାର୍ଥନା କର ନିଜ ଆତ୍ମସ୍ଥିତିକି ଯାଅ ଗୁରୁବୈଷ୍ଣବଙ୍କର ସେବା କର ତୁମେ ତୋର ସେବା ସୁଖ ଜାଣିନ ନିଜ ଆତ୍ମସ୍ଥିତିକି ଯାଇନ ବା ମୁଁ ଭଗବାନଙ୍କର ସେବକ ଏ ସ୍ଥିତିରେ ନ ଆଉ ତୁମେ ଯାହା ସବୁ କରିବ ସେଟା ସବୁ ଭୁଲ ହବ ଏଥିରେ ପରମାତ୍ମା ଜ୍ଞାନ କିଛି ଆସିବନି ସେ ଲେଖିଥିଲେ ଜାଣିଲେ ବଳଦେବ ଦେବ ଶୁଣ ସ୍ୱାତ୍ମନ୍ତ ହେଇକି ହେଲେ ତୁମେ ପରମାତ୍ମା ଜ୍ଞାନ ଲାଭ କରିବ ଆଉ ଥିଓରିଟିକାଲ ଗୁଡ଼ା କ'ଣ ସବୁ ପଢି ପକେଇବ ଖାଲି ସବୁ ପଢି ଖାଲି ଇଣ୍ଟେଲେକ୍ଚୁଆଲ ଭଳିଆ ମୁଣ୍ଡର ପୁଳେ ରଖିଛନ୍ତି ଗାଈ ପକେଇବି ଏବେ କରୁଛ କ'ଣ ତୁମର ତ ଆସୁନି ଗୋଟେ ଗୁରୁ ବୈଷ୍ଣବ ପ୍ରତି ଆନୁଗତ୍ୟ ଆସୁନି ଭଗବାନଙ୍କର ସେବା ଆସୁନି କି କୌଣସି ଜିନିଷ ଆସୁନି ସେଇଟା ଆସୁନି ମାନେ କ'ଣ ଏଗୁଡ଼ା ସୁଝା ରହିଛି ସବୁ ମୁଣ୍ଡର ଥିଓରିଟିକାଲ ତୁମେ କିଛି ହେଲ୍ପ କରିବନି କିଛି ହେଲ୍ପ କରିବନି ସାହାଯ୍ୟ କରିବନି କିଏ ଭୁଲ ବୁଝିପାରେ କିନ୍ତୁ ପରିଣାମଟା ଶହ ଶହ ଲୋକ ମୋତେ କହିଛନ୍ତି ଆଜି ବି କହୁଛନ୍ତି କିଛି କାମ ଦେବନି ଦେଖ ତୁମେ ପରୀକ୍ଷା କରି କାରଣ ଆମେ ଆମେ ଯାହା ଦେଖିକି ଆସୁଛୁ ସବୁ ପରମ୍ପରାର ଶିକ୍ଷାଟା ଦେଖ ପ୍ରଭୁପାଦଙ୍କୁ ତ ଦେଖୁଛୁ ଏ ପ୍ରଭୁପାଦ ଶିଷ୍ୟମାନେ ଦେଖୁନାହାନ୍ତି କେତେ ଗୋଟେ ସ୍କଲାର ସବୁ ଥିଲେ ବିଦେଶରେ ପାଠ ପଢିବା ଲୋକ ସମସ୍ତେ ପ୍ରଭୁପାଦ କେବେ ଲାଭ କରୁନଥିଲେ ତୁମକୁ ଯାହା କୁହା ଏଇଟା କର ଯାଅ ଜିନିଷ କର ସେ କ'ଣ ବହି ଧରି କେଉଁଠି ବସିକି ପଢ଼ିଛନ୍ତି କେତେବେଳେ ତାଙ୍କ ଜୀବନରେ ଆତ୍ମବନ୍ଧ ଆଜି କେମିତି ହେଲେ ଆଜି ଆଜି ଏତିକି ବଡ଼ ନିଷ୍ଠା ଧରିକି ଏତେ ବଡ଼ ସୋସାଇଟି ଆଜି କେମିତି ଠିଆ ହେଲା ପ୍ରାକ୍ଟିକାଲି ସବୁ ଜିନିଷ ବୁଝିବାକୁ ପଡିବ ସବ ଯାହା ସାଧୁଗୁରୁ ବୈଷ୍ଣବମାନେ କହିଛନ୍ତି ସେଇ ସେଇ ନିୟମରେ ତୁମେ ସ୍ଥିଷ୍ଟ ହେଇଯିବ ମନୁ ମନ ସବୁ ସ୍ପେକୁଲେଟିଭ କରିକି ଗୋଟେ ମନଧର୍ମ କରିକି ତୁମେ ତିଆରି କରିଦେବ ସେ ସେଟା ଆଚାର୍ଯ୍ୟ ପ୍ରିନ୍ସିପାଲ ନୁହଁ ସେଟା ରହିବନି ସେଟା ପାର୍ଟଲି କିଛି ସମୟ କାମ କରିବ ତାପରେ ସେ ପୁରା ଷ୍ଟ୍ରକ୍ଚରଟା କୋଲାପ୍ସ କରିବ ଆତ୍ମ ପଥର ରାସ୍ତା ସ୍ୱର ଶୃଙ୍ଖଳା ସହିତ ସ୍ୱରଟାକୁ ଭଗବତ ସେବାରେ ଲଗାଅ ପ୍ରଥମ ସେବା ଏଇଟା ଆମ ଟ୍ରେନିଂ ବୈଷ୍ଣବର ପ୍ରଥମ ଶ୍ରୀ ଆଉ ଏଇଟା ଗୌଡ଼ ବୈଷ୍ଣବ ସିଦ୍ଧାନ୍ତ କଥା ତୁମେ କାନରେ କିଛି ପଶିବନି ଆଉ ମୁଁ ଶୁଣିବି କ'ଣଟା ଶୁଣିବ ତୁମେ ଦେହ ଅଭିନିବେଶ ଅଛି ଆଉ କଥା କିଛି ଶୁଣିପାରିବନି ସେଥିପାଇଁ ସେବାଟା କର କି ସ୍ୱୀକୃତି ପ୍ରାପ୍ତ ହବ ହେଲେ ହରିକଥା ଟିକେ ଶୁଣିପାରିବ ହରିକୀର୍ତ୍ତନ ଟିକେ କରିପାରିବ ସେବାରେ ଜୀବନ ମଙ୍ଗଳ ଆଉ କେଉଁଥିରେ ନାହିଁ, ଆଉ ସେବାଟାକୁ କର୍ମ ବୋଲି ଭାବିବନି, ବୁଦ୍ଧିଯୁକ୍ତ ଭଗବାନଙ୍କର ସେବା, ଭଗବାନ ସେବାଟାକୁ ଗ୍ରହଣ କରୁଛନ୍ତି। ସେଥିପାଇଁ ବିଗ୍ରହ କାହିଁକି ଭଗବାନ ବିଗ୍ରହ ରୂପରେ ନିଜେ ଆବିର୍ଭୂତ ହେଉଛନ୍ତି, ଗୁରୁଦେବ କହୁଛନ୍ତି ସେ ପ୍ରଥମ କରୁଣାମୟ ଅବତାର, କାହିଁକି ଗୋଟେ ଜୀବକୁ ସେବାର ସୁଯୋଗଟା ଦେବେ, ଜୀବଟା ସମ୍ବନ୍ଧ ଜ୍ଞାନ ପ୍ରାପ୍ତ, ଆଉ ତୁମେ ସେଇଟାକୁ ନେଗ୍ଲେକ୍ଟ କରିଦେଉଛ। ଆଉ ସେ ଗୋଟେ ପିଲା ମୋତେ କହୁଥିଲା, ମୁଁ ତାକୁ ସେ କଥା କହିଲି, ଆମର ସବୁଠୁ ଟ୍ୟାଲେଣ୍ଟ ଲୋକ ସେମାନେ ବିଗ୍ରହ ସେବା କଥା, ତୁମେ ଯେଉଁ ଟ୍ୟାଲେଣ୍ଟ ଲୋକଙ୍କୁ ପ୍ରଚାରକୁ ପଠାଇବ, ସେ ପ୍ରଚାର କଲା ପରେ ଯେଉଁ ଲୋକଟା ଆସିବେ ସେ କାହାକୁ ପ୍ରାର୍ଥନା କରିବେ, ମୋର କ୍ୱେଶ୍ଚନ, ଯେଉଁ ଭଗବାନଙ୍କୁ ପ୍ରାର୍ଥନା କରିବେ ସେ ଭଗବାନ ସୁଖରେ ନଥିବେ, ସେ ପ୍ରଭୁ କି ଖାଉଛି ତାଙ୍କ କଥା କି ବୁଝିବାକୁ ନଥିବେ, ତାଙ୍କ ପାଇଁ ସବୁ ଚାଲିଛି, ତାଙ୍କ ପାଇଁ ସବୁ ଚାଲିଛି, ଜଣେ ଆସି ତାଙ୍କୁ ପ୍ରାର୍ଥନା କଲେ ତାଙ୍କ ଦାୟିତ୍ୱ କେହି ନେଉନଥିବେ। ସେଥିପାଇଁ ପ୍ରଚାର ଯେଭଳି ଗୁରୁତ୍ୱତା ରହିଛି ପ୍ରବୋଧ କୁହନ୍ତି, ଯେମିତି ପ୍ରଚାର ଗୁରୁତ୍ୱତା ରହିଛି, ସେମ୍ ଟାଇମ୍ ଆମର ପ୍ୟୁରିଟି ପାଇଁ ପ୍ରବୋଧ କୁହନ୍ତି, ତୁମର ପ୍ୟୁରିଟି ପାଇଁ ବିଗ୍ରହ ସେବାର ବି ସେମିତି ଆବଶ୍ୟକତା ରହିଛି, ନେଗ୍ଲେକ୍ଟ କରିହବନି, ସେବାଟା ଜରୁରୀ, ସେଇଟା କମ୍ପଲସରି। ଆଉ ବର୍ତ୍ତମାନ ବିଶେଷ କରି ଯେଉଁମାନେ ବ୍ରହ୍ମଚାରୀ ହେବା ପାଇଁ ଚାହୁଁଛନ୍ତି, ବର୍ତ୍ତମାନ ଯିଏ ଯାଉଛନ୍ତି ବ୍ରହ୍ମଚାରୀ ହେବି, ତାକୁ 50 ବର୍ଷ 60 ବର୍ଷ ମଧ୍ୟ ଭୁଲି ଯିବାର ଅଛି, କିଛି ସେବା କରି ଯଦି ରହିଯିବ ତାହେଲେ ସେ ଅଟକିଯିବ ନା, କାରଣ ସେମାନେ ସବୁ ସଂସାର ସବୁ ଜିନିଷ ଜାଣିକି ଆସିଛନ୍ତି, ସବୁ ବିଷୟ ନାରୀ ସବୁ ଜିନିଷ ମୁଣ୍ଡ ରଖିକି ଆସିଛନ୍ତି। ଆମ ବେଳେ ସେଇଟା ସବୁ ନଥିଲା କି ପୂର୍ବ ସଂସ୍କୃତିରେ ଏଇଟା ନଥିଲା, କିନ୍ତୁ ନାରୀକି ଆମେ ଦେଖିବି ନଥିଲୁ କହିଲେ ଚଳେ, ସେ ଗୋଟେ ନାରୀକି ଆଖି ଉଠେଇ ଦେଖନ୍ତି, ସେ ସମୟରେ ଆମର ଯେଉଁ ସମୟ ଥିଲା କିଛି ନାହିଁ, ଲାଜ ଲାଗିବ, ମୋର ମନରେ ଅଛି ବଡ଼ ଝିଅମାନେ ସବୁ ଘରକୁ ଆଇଲେ, ମୁଁ କଲେଜରେ ପଢ଼ିଲା ବେଳେ ବାରିପଦା ରହୁଥିଲି, ସେ ନାନୀଙ୍କ ପାଖରେ ବଡ଼ ଝିଅମାନେ ଘରକୁ ଆଇଲେ ଘର କବାଟ ଖୋଲି ଆମେ ପଶିଯାଉ, ଏଠି ଗୋଟେ ଝିଅଟା କ'ଣ ଆଇଲେଣି, ସବୁ ଗୋଟେ ବଡ଼ ଝିଅକୁ ଦେଖିଲେ ଖରାପ ଲାଗେ, ଆମକୁ କବାଟ ଖେଳି ପଶିଯାଉ ଲାଜ ଲାଗେ। ଆଉ ବର୍ତ୍ତମାନ ଗୋଟେ ଛୁଆଟି ଗୋଟେ ଲୋକ ସେ ଯେଉଁଟା ଜିନିଷଟା ଜାଣିଛି, ଆଉ ସେ ସାଧୁ ହବ ତ କ'ଣ କରିବାକୁ ପଡ଼ିବ, 24 ଘଣ୍ଟା ଏନଗେଜମେଣ୍ଟ ଗୁରୁଦେବ କୁହନ୍ତି, 24 ଘଣ୍ଟା ଏନଗେଜମେଣ୍ଟ ସେମାନେ ନେଇପାରିବେ, ଯାହା ମନ ଗୁରୁଦେବ କୁହନ୍ତି ଯାହା ମନରେ ଯେତେ କାମନା ତାକୁ ସେତିକି ଏନଗେଜମେଣ୍ଟ ଦରକାର, ସେବାର ଲଗା, ତାହେଲେ ସେ ବଞ୍ଚିଯିବ, ନହେଲେ ସେ ଫସିଯିବ କୁଆଡ଼େ ଫସିଯିବ, ତାର ବାଟ ପାଇବନି ଆଉ ବିଷୟରେ। ଆଜିକାଲି ଧରଟା ମୋବାଇଲ ନଥିଲା, ଆଜିକାଲି ତ ସବୁ ମୋବାଇଲ ହେଇଗଲାଣି, ଆଗରୁ ମଠ ମନ୍ଦିରକୁ ଏତେ ଝିଅ ବୋହୁ ଆସୁନଥିଲେ, ବର୍ତ୍ତମାନ ସମସ୍ତେ ପ୍ରଭୁପାଦ ଏମିତି କରୁଛନ୍ତି, ସମସ୍ତେ ଆଶ୍ରୟ ନେବେ, ସମାଜକୁ ନିଆଁ ଜଳୁଛି, କାହାକୁ ବନ୍ଦ କରିବ, ସେତେବେଳେ କିଏ ଆସୁନଥିଲେ ମଠ ମନ୍ଦିର, ବୋହୁମାନେ ଆସିଲେ ତ ଜାଣିବ, ଆମର ଶିକ୍ଷା ଯେଉଁ ଗୁରୁଦେବଙ୍କର ଥିଲା, କିଏ କା ମାତାଜୀ ଆମେ ଚିହ୍ନିନଥିଲୁ, ଇଏ ପ୍ରଭୁଙ୍କର ମାତାଜୀ ବୋଲି ଆମେ ଜାଣିନୁ, ଇରେ ବାପା ଇଏ ସବୁ କ'ଣ ଇଏ ଆସି କହିଦେଉଛନ୍ତି, ବସିକି ଗାଡ଼ିରେ ଚାଲି ଆସିବେ, ପ୍ରଭୁର ମାତାଜୀ ସାଙ୍ଗରେ ବୁଲିବେ ଦେଖିଦେବେ, ଯଦି ଗୁରୁଦେବ ଗଲା ତମ ମଠ ମନ୍ଦିର ବାଟ ଦେଇକି ତମକୁ ବାହାର କରିଦେବ ସେଠୁ, ଏ ସବୁବେଳେ ଯେଉଁ ଯେମିତି ପାଖରେ ବସି ପାଇବା ବୁଲିବା, କେହି ଜାଣନ୍ତିନି, 10 ବର୍ଷ ପରେ ତମେ ଜାଣିବ ଯେ ଇଏ ପ୍ରଭୁଙ୍କର ମାତାଜୀ, ସିଏ ଆମେ ତ ଚିହ୍ନୁଥିଲୁ 10-15 ବର୍ଷ ପରେ ଚିହ୍ନିବ, ସିଏ କୋଉ ଗେଟ୍ ପାଖରୁ ସେପଟରୁ ତାଙ୍କର ସାଇକେଲ କୋଉଠି ଓହ୍ଲେଇଥିବେ କି ଗାଡ଼ିରେ ଓହ୍ଲେଇଥିବେ, ଇଏ ଅଲଗା ସିଏ ଅଲଗା, ଗେଟ୍ ଭିତରୁ ପଶିଲା ବେଳକୁ କେହି ଚିହ୍ନୁଥିବେ କାହାକୁ, ଆଉ ଏଠି ମୋବାଇଲ ଦିଆଦିଏ କଥାବାର୍ତ୍ତା ହସଖୁସି ପ୍ରସାଦ ଇଏ ସବୁ କୋଉଠି ଥିଲା, ଆମର କିଛି ନାହିଁ, କେହି କାହାକୁ ନାହିଁ, କ୍ଲାସରେ ବସିବାର ନାହିଁ, କିଛି ନାହିଁ, ମାତାଜୀ ବସି ଏଠୁ କଥା ହେଇପାରିବେନି, ଶିଶୁ ସୁବିଧା ଥିଲା, ସେଠୁ ଷ୍ଟ୍ରିକ୍ଟ ସବୁ ଥିଲା, ସେ ସଂସ୍କାର ସେମିତି ଥିଲା, ବର୍ତ୍ତମାନ ସବୁ ବଦଳିଗଲାଣି, ଆମେ କିଏ ଜାଣିନଥିଲୁ ଏଇ ପ୍ରଭୁଙ୍କର ମାତାଜୀ କିଏ, କିଏ ଜାଣନ୍ତିନି ସେ କା ମାତାଜୀ, କିଏ ଜାଣିନଥିଲେ, 5-7 ବର୍ଷ ପରେ ଚିହ୍ନିବ ଯେ ପୁରୁଣା ଭଙ୍ଗ ଚିହ୍ନେ, ନୂଆ ନୂଆ ଲୋକର କ'ଣ କାମ ଅଛି ଆମର, ସେତେବେଳେ ସେ ନମସ୍କାର ସବୁ ବଦଳି ଯାଇଛି। ସେଥିପାଇଁ ଯେଉଁମାନେ ଚାହୁଁଛନ୍ତି ପରମାର୍ଥ ଜୀବନରେ ପ୍ରଗତି କରିବା ପାଇଁ, ସାଧୁ ଜୀବନ ବହୁତ ସୁନ୍ଦର, ଆଉ ସେଥିପାଇଁ ତାଙ୍କୁ ଏଇ ସେବାଟା ଧରିବାକୁ ପଡ଼ିବ, ସେବା ଧରିଲେ ତା ଆତ୍ମଜ୍ଞାନଟା ଟିକେ ଆସିବ, ଆଉ ଭଗବାନଙ୍କ କରୁଣା ଆସିବ, ଆଉ ଏଇ ଥିଓରିଟିକାଲ ଜିନିଷ ଗୁଡ଼ା ଖାଲି ମୁଁ ପଢ଼ିବି, ମୁଁ ଏଇଟା କରିବି ସେଟା କରିବି, ସେଟା ସବୁ ମୁଣ୍ଡରୁ ବାହାର କରିଦେବାକୁ ପଡ଼ିବ, ତ କାମ ଦେବନି ବେଶୀ, ତ ସ୍ୱୀକୃତିଟା କମ୍, ସ୍ୱୀକୃତି କମ୍ ମାନେ ତୁମ ସମ୍ବନ୍ଧ ଜ୍ଞାନ ଆସିବନି କି ଆତ୍ମଜ୍ଞାନ ଆସିବ, ପୁଣି ସେ ପଢ଼ିବ ପ୍ରଚାର କରିବ, ପୁଣି କ'ଣ ପୁଣି କମ୍ପିଟିସନ ମୁଣ୍ଡ ଆସିବ, ହେପାଟି ମୁଣ୍ଡ କରିବ, ଏହା କରିବ, ତାହା କରିବ, ଦୋଷ ଦେଖିବ, ଛାଡ଼ିକି ପଳେଇବ। ମୁଁ ମନା କରୁନି ତ ପ୍ରଚାର କରନି ବୋଲି, କିନ୍ତୁ ନିଜର ଆତ୍ମସ୍ଥିତିକି ନିଜର ସାଧନ ବଚନ ଗୁଡ଼ିକ ଜଗ ପ୍ରଚାର ନ କଲେ, ଆମକୁ ଟିକେ ପ୍ରଚାର କରିଥିଲେ ଆମେ ଭକ୍ତ ହେଲୁ, ଆଜି ପ୍ରଚାର ହେଉଛି ବୋଲି ତ ଲକ୍ଷ ଲକ୍ଷ ଲୋକ ଆସୁଛନ୍ତି, କିନ୍ତୁ ବଡ଼ ଦୁଃଖ ହେଉଛି କ'ଣ, ଯେଉଁମାନେ ପ୍ରଚାର କରୁଛନ୍ତି ସେମାନେ ରହୁନାହାନ୍ତି,
ସେଥିପାଇଁ ଗୁରୁଦେବ କହୁଥିଲେ ଆଇ ୱାଣ୍ଟ ଟୁ ପ୍ରିଚ୍ ଦି ପ୍ରିଚର୍ସ, ମୁଁ ପ୍ରଚାରକ ମାନଙ୍କୁ ପ୍ରଚାର, ମୁଁ ସାଧାରଣ ମତେ ଡାକୁନି, ନୂଆ ଛୁଆମାନଙ୍କ କତିକି ଡାକୁନି, ନୂଆ ଲୋକଙ୍କ କତିକି ଡାକୁନି, ଗୁରୁଦେବ ଡିଷ୍ଟର୍ବ ହୁଅନ୍ତି ନୂଆ ଲୋକଙ୍କୁ ଦେଖିଲି, ନୂଆ ଲୋକଙ୍କୁ ଦେଖିଲେ କଣ କଣ ତାଙ୍କୁ ଏବେ ସେଠି କିଏ ପଢେଇବ ବସିକି, ଆମକୁ ତ ଡିଷ୍ଟର୍ବ ଲାଗୁଛି, ଆଉ ଗୁରୁଦେବଙ୍କ କଥା କଣ କହିବେ, ଏ ପେଣ୍ଡାଲ ପ୍ରୋଗ୍ରାମ ଗୁଡ଼ାକ ମତେ ଡର ଲାଗୁଛି, ଭକ୍ତମାନଙ୍କୁ ଡର ଲାଗୁଛି, ତାଙ୍କୁ କଣ ବୁଝିବ, ସେ କୋଉ ସେଥିରେ ଥିବ ଓଲଟା ବୁଝିବେ କଥା ଗୋଟେ କହିଲେ, ତାଙ୍କୁ କଣ କହିଲେ ସେ ଓଲଟା ବୁଝିବେ, ନିଷ୍କାମ କର୍ମ କଣ, ସକାମ କର୍ମ କଣ, କଣ ଏଗୁଡ଼ା ସବୁ ମୁଣ୍ଡରେ ପଶିଲାଣି, ଏ ପିଲା ଛୁଆ ମୋର ଅଛି କଣ ହେବେ, ତ କିଏ ଆ ପଢେଇବ ବସିକି, ଗୁରୁଦେବ କହୁଥିଲା ଆଇ ୱାଣ୍ଟ ଟୁ ପ୍ରିଚ୍ ଦି ପ୍ରିଚର୍ସ, ମୁଁ ପ୍ରଚାର ମାନଙ୍କୁ ପ୍ରଚାର କରିବାକୁ ଚାହେଁ, ପ୍ରଚାରକ ଜଣେ ଅଛନ୍ତି, ଆଉ ସେ ନୂଆ ଲୋକ ସେ ଆମେ ପ୍ରଚାର କରିଦେଲେ ସେ ପୁଣି ପଳେଇଆଇଲେ, କିନ୍ତୁ ଯିଏ ପ୍ରଚାର କରିଦେଲେ ସେ ନା, ସେଟା ଅସୁବିଧା ହଉଛି ନା, ଜଣେ ପ୍ରଚାରକ ଉପରେ ସ୍ଥିତି ଉପରେ ହିଁ ନିର୍ଭର କରୁଛି କେତେ ଲୋକଙ୍କର, ଆତ୍ମଜ୍ଞାନଟା ଆସିବାକୁ ପଡିବ, ଆସିପାଇଁ ସେବା କରିବାକୁ ପଡିବ, ଏଇଟା ପୁରା ଆଚାର୍ଯ୍ୟ ପ୍ରିନ୍ସିପଲ୍, ସେବା ଶିବିକ୍ର ଆରାଧନା ନିତ୍ୟ, ଯାହା ଯାହା ସେବା ମନ୍ଦିର ସେବା ସବୁ କର, ପ୍ରଚାରେ ତା ସହିତ ପ୍ରଚାରକୁ ଯା, ସେବାଟାକୁ କେବେ ନେଗ୍ଲେକ୍ଟ କରନି, ସେବା ନେଗ୍ଲେକ୍ଟ କଲା ମାନେ ତୁମେ ସମୟ ମିଳିଲା, ସମୟ ମିଳିଲା ମାନେ ତୁମ ମୁଣ୍ଡ ଯିବ, ସେଇ ମୋବାଇଲ ଦେଖିବ, ଏଣୁ ତେଣୁ କଥା କହିବ, ଅପରାଧ କରିବ, ଗଲା, ଆଉ କିଛି କରିବନି, ଭଜନ କରିପାରିବ ନାହିଁ, ଭଜନ ଭକ୍ତି ଅଧିକାର ନାହିଁ, ଆଉ ଯେଉଁ ବି ତୁମେ ଜବସ୍ତା କରିବ ସେଗୁଡ଼ା ସବୁ ମାନସିକ ମନରେ ନାମ ଅପରାଧ ଗୁଡ଼ା ଖାଲି, ତୁମର ତ ରୁଚି ନାହିଁ, ଗୋଟେ ସ୍ୱୀକୃତି ନାହିଁ, ରୁଚି ଆସିବନି, ଆଉ ନା ଅକ୍ଷର ଗୁଡ଼ାକ ହବ, ଗୁରୁ ସେବା କରୁନ, ବୈଷ୍ଣବ ସେବା କରୁନ, ସେଥିପାଇଁ ଦୁଇଟା ଜିନିଷ ସାମିଲ ଟେଲିସିନ, ନିଜର ସାଧନ ଭଜନ ରଖ, ଅନ୍ୟର ଉପକାର କର, ସେଥିପାଇଁ ଆତ୍ମଚେତନାଟା ନିହାତି ଆବଶ୍ୟକ ରହିଛି, ପ୍ରଚାର ଏମିତି ଆମେ ନ କରିବା, ପ୍ରଚାର ନ କଲେ ବି ଆଚାର୍ଯ୍ୟ ପ୍ରଭୁପାଦ ଆଚାର୍ଯ୍ୟ ମାନେ ଖୁସି ହେବେ କେମିତି, ଆମେ କ'ଣ ଖାଲି ଉଦ୍ଧାର ପାଇଁ ସ୍ୱାର୍ଥପର ପଳେଇବା ଯିବ ମାନେ, କିନ୍ତୁ ନିଜର ସ୍ଥିତିଟା ଠିକ ଥିଲେ ଅନ୍ୟ ଜଣଙ୍କୁ ପ୍ରଚାର କରି ତାକୁ ସେଇ ସ୍ଥିତିକୁ ଆମେ ନେଇପାରିବା, ଆମର ସ୍ଥିତି ଯେମିତିକା ଆମେ ପ୍ରଚାର କରିକି ଆଉ ଜଣଙ୍କୁ ସେଇ ସ୍ଥିତିକୁ ଆଣିବାକୁ ପଡ଼ିବ, ଆଉ ଉପରକୁ ଉଠେଇ ପାରିବନି, ଯେଉଁ ମିସ୍ତ୍ରୀ ଯେତିକି କାମ ଜାଣିଛି ସେ ସେତିକି କାମ କରିବ, ଆଉ ଉପରକୁ ପକେଇ ପାରିବ, ବଡ଼ିଟା ଯେମିତିକା ସେ ସେତିକି ସେତିକି କାମ କରିପାରିବ, ସେଭଳିଆ ଆମେ ଯେଉଁ ସ୍ତରରେ ତୁମେ କନିଷ୍ଠ ହେଇଥିଲେ ତୁମେ କନିଷ୍ଠ ଭକ୍ତ ତିଆରି କରିପାରିବ, ମଧ୍ୟମ ହେଇଥିଲେ ମଧ୍ୟମ ତିଆରି କରିପାରିବ, ଉତ୍ତମ ହେଇଥିଲେ ଉତ୍ତମ ତିଆରି କରିପାରିବ, ତୁମେ ତୁମ ଲେବୁଲ ହିସାବରେ ତୁମକୁ ଚଳେ, ସେଥିପାଇଁ ବହୁତ ଇମ୍ପୋର୍ଟାଣ୍ଟ ହେଉଛି ଏ ଆତ୍ମଜ୍ଞାନ। ହରେ କୃଷ୍ଣ, ଜୟ ଶ୍ରୀ ପ୍ରଭୁପାଦ କି ଜୟ, ଶ୍ରୀ ଗୁରୁଦେବ କି ଜୟ, ଭଗବତ ଗୀତା କି ଜୟ, ନିତାଇ ଗୌର ପ୍ରମାଣ, ହରି ହରି।